সপ্তম স্কন্ধে
দ্বাদশ অধ্যায় ষষ্ঠ শ্লোক। সুশীল মিত ভোক দক্ষ সদাধান জিতেন্দ্রিয় যাবদর্থম ব্যবহরে স্ত্রীষু স্ত্রী নির্জিতেষু চ। ব্রহ্মচারী কর্তব্য সুশীল এবং নম্র হওয়া, পরিমিত আহার করা, অনলস এবং দক্ষ হওয়া, শ্রী গুরুদেব ও শাস্ত্রের নির্দেশে পূর্ণ শ্রদ্ধাপরায়ণ হওয়া, জিতেন্দ্রিয় হওয়া, স্ত্রী ও স্ত্রৈণদের সঙ্গে যতটুকু প্রয়োজন ততটুকুই ব্যবহার করা। রূপাত তাৎপর্য দেখছেন, বঙ্গলাম কইছে নাকি বুঝিয়েছি সমস্ত বুঝিপারছ? ব্রহ্মচারী কর্তব্য কারণ না সুশীল হব, সুশীল বুঝিপারছ? হ্যাঁ, এবং নম্র, দিন অভিমান শূন্য হইতে হবে, ভদ্র, পরিমিত আহার। আমি যেটা পাইবো একদম খাই নেবো না, পরিমিত আহার পুরোপুরি। যদি ব্রহ্মচারী হওয়া হবে তাহলে পরিমিত আহার, অতিরিক্ত নুহে এবং কম বি নুহে। এমিতিকা প্রবাদ কহুন্তি 50% খাইব আও 25% পানি আও 25% কোন হাওয়া এয়ার, সেটা দ্বারা তাহলে শরীরটা আস্তে আস্তে ঠিক ইন্দ্রিয় সংযম পাইঁ ভাল। তাহলে আমি যদি একদম পুরা বেশি খাই নেবা সেটা পানি এবং হাওয়া পশিলে কোন হব, খারাপ শরীরটা, মানে নিদ নিদ লাগিব, অলসুয়া লাগিব। সেথিপাই পরিমিত আহার, সবকিছু পরিমিত, যুক্ত আহার, যুক্ত বিহার, সব শুইবাটা বি পরিমিত হওয়া দরকার। শুইবাটা কেতে কম পকেট প্রবাদ করছেন 6 ঘন্টা, 6 ঘন্টার অধিক শুইবা উচিত না। যদি রাত্রে 5 ঘন্টা বা 4 ঘন্টা হয়েছি, 5 ঘন্টা হয়েছি, দিনবেলা দেখিবা পড়ব যে মু 1 ঘন্টা মধ্যে শুইবা পড়ব, যেহেতু ভগবৎ সেবা পাই। এমিতি নুহে আমি ভগৎ সেবা উদ্দেশ্যে আমি 6 ঘন্টার অধিক শুইবা, সেটা হলে ব্রহ্মচারী জীবনের রহিপারি। আমার যদি উদ্দেশ্য থাকে যে না, মু দেখুছি গৃহস্থ জীবনের মন, নিজ ঘরে বাবা মাকে দেখিলি, আত্মীয় স্বজন মানুষ দেখিলি, সেটা কেমিতিকা সমস্যা বহুল, কত রকম কষ্ট। আর আমি মন্দির আসা মানে আমার এটি একদম স্বাধীন, ব্রহ্মচারী ভাবে স্বাধীন কেন, মতো চিন্তা করতে হয় না মোটর গোটা ধুতি লাগবে কি না, কপড়া লাগবে, গামছা লাগবে, তাহার কি চিন্তা করতে হয়? আমার অথরিটি ভিতরে দরকার পৌঁছে যাচ্ছে, মতো যাইকি অলগা জায়গার কাম করিয়া পড়ুনি, গামছা সার্ফ সাবান এইসব যোগাড় করিয়া পাই, এসব চিন্তা করিয়া পড়ুনি। ব্রহ্মচারী কর্তব্য আমার সবসময় অনলস, গুরুদেবঙ্কর সেবা শাস্ত্র নির্দেশ সেগুলিক কেমিতি আমি শ্রদ্ধাপরায়ণ হব, বিশ্বাস করিকি সেগুলিক ব্যবহার করি, গ্রহণ করি, এবং ইন্দ্রিয় সংযম করা পড়ব। ইন্দ্রিয় সংযম সেতবেলে হুয়ে যেতলে আমি গুরুদেবঙ্কর সমস্ত আদর্শটা শিক্ষাটা যথার্থভাবে পালন করি, তাঁর পালন করি, আমি তাঁর সেবা করি, সেতবেলে এই ইন্দ্রিয় সংযমটা বি অটোমেটিকলি হবে। যদি আমি গুরুদেবঙ্কর সেবার নিজকে না, এটা গুরু সেবা, যেতলে যে সেবা আসছে না কেকি এটা গুরু মহারাজের সেবা, কিন্তু আমি ভাবিবা ও এটা তাঁর সেবা, এটা মোর সেবা, এরকম আমি ভাগ করে দেছ হয়তো কিছু কিছু সেবা, কিন্তু কিছু কিছু সময়ের এমনিতে আসব যে সেটা মতে বি করা দরকার। কৌশি কোনো সময় কোনো কোনো সময়ের ভক্ত কম থিবে বা কৌশি কোনো সময়ের ভক্ত কে হয়তো অসুস্থ হয়ে তার সেবা হয়তো মো পাখে না না, সেটা তার সেবা, সে অসুস্থ হয়েছে, সে কে করি অন্য করে মু দেখি না, এই মনোভাবটাকে বি ত্যাগ করা পড়বে ব্রহ্মচারী জীবন। যেতবে যেটা আসব সেটা করা পড়বে। মু যেতবে প্রথম সম্পূর্ণ অফিস দেখুতাম, মু তো দায়িত্ব নিয়েছি অফিসের, মতো দায়িত্ব দিয়া হয়েছে, সব কিছু ইনচার্জ করে দিয়া হয়েছে, তাহলে মু ভাই মু ইনচার্জ সমস্ত মু করাইবি, কিন্তু ସେତେକ ଭକ୍ତ ନାହିଁ। ଏବେ ବି ମୁଁ ନିଜର ଘରଟା ପୁଛେ, କାପଡ଼ ବି ପରିଷ୍କାର କରେ। ମାନେ ଭକ୍ତ ଦେଖିକିରି ଦେଖିକିରି ସେମାନେ ଯାଇକି ହୁଏତ କରୁଛନ୍ତି, ହେଲେ କିଏ କି ଭକ୍ତ ପଠେଇଛନ୍ତି ନା ତୁମେ କର। କିନ୍ତୁ ମୁଁ ତ ମହାପଡ଼ିଆ ବି ଅନେକ ସମୟ ଅନେକ ଭକ୍ତ ଆସିକି ଦେଖୁଛନ୍ତି ମହାରାଜ ଘର ମୁଛୁଛନ୍ତି, ସନ୍ନ୍ୟାସ କରେ ବି ଘରେ ମୁଁ ପୁଛୁଛି। ତେଣୁ ଆମକୁ କାହାରି ଉପରେ ନିର୍ଭରଶୀଳ ହେବାକୁ ପଡ଼ିବନି। ଯେମିତି ପରେ ଚାଲିଗଲେ ପଚାରି ଗଲେ ଆମେ ପୁନେ ଯାଇଥିଲି, କେତେ ଦିନ ଥିଲି, ହଁ ଦୁଇଥର ଯାଇଛି। ସେ ନିଜ କପଡ଼ା କାଚିବାକୁ ପଡ଼ିବ, ନିଜେ ଘରଟା ବି ପରିଷ୍କାର କରିବାକୁ ପଡ଼ିବ, ବେଡ଼ସିଟ୍ଟା କାଚିବାକୁ ପଡ଼ିବ, ସବୁ କିଛି କରିବାକୁ ପଡ଼ିବ ଚେଞ୍ଜ। ମୁଁ ତ ଡେଲି ପରିଷ୍କାର କରେ ବେଡ଼ସିଟ୍ଟା ବି, ପ୍ରତିଦିନ ଗୋଟେ ମହିଳା ରହିବନି, ମାନେ ପରିଷ୍କାର ପରିଚ୍ଛନ୍ନତା ବି ରହିବାକୁ ପଡ଼ିବ। ସେଥିପାଇଁ କାହାରି ଉପରେ ନିର୍ଭର, କେତେବେଳେ ପଚାର ଗଲେ ନିର୍ଭରଶୀଳ କାହିଁ ହେବ। ହଁ କିଏ ସେନିୟର ଭକ୍ତ ଅଛନ୍ତି, କିଏ ତ ଯାଇକିରି ସେମାନେ କରୁଛନ୍ତି ନା ଆମେ ଏଠୁ କରିଦେଇ, ସେ ସହାନୁଭୂତି ଭାବ ନିଜେ କିଏ କରୁଛି ସେଟା ତା ଜିନିଷ। କିନ୍ତୁ ମୋତେ ଯେମିତି ଭାବିବାକୁ ପଡ଼ ନା ମୁଁ ସେମାନେ ନକଲେ ମୁଁ ରହିପାରିବି, ଏଇରି ଭଳିଆ ନିର୍ଭରଶୀଳତା ନ ହୁଏ ନା ପରେ ଅସୁବିଧାରେ ପଡ଼ିବି। ଆମେ ସେଇ ସବ ଜରିଆରେ ପରିଷ୍କାର ପରିଚ୍ଛନ୍ନତା ନ ରହୁ, ଏଇ ସମସ୍ତ ଜିନିଷ କରିବା ଦ୍ୱାରା କ'ଣ ହୁଏ, ମନ ସଂଯମ ବି ହୁଏ, ମନଟା ସ୍ଥିର ହୁଏ ନିଜେ ନା ମୁଁ କୃଷ୍ଣ ଗୁରୁ ଉପରେ କେବଳ ନିର୍ଭରଶୀଳ ରହିବି, ଭକ୍ତମାନଙ୍କ ଉପରେ ନିର୍ଭରଶୀଳ ରହିବି, କିନ୍ତୁ ମୋର ନିଜର କର୍ତ୍ତବ୍ୟ କର୍ମରେ ଯେମିତି ମୁଁ କାହାରି ଉପରେ ନିର୍ଭରଶୀଳ ନ ହେବି, ଏଭଳିଆ ବି ବୁଝିବାକୁ ପଡ଼ିବ। ଏବେ ତ ମୁଁ ଦେଖେ ନୂଆ ଭକ୍ତ ଗଲେ ଆସିଲେ ସେ ତ ଆସିଷ୍ଟାଣ୍ଟ ପଠାଇଲେ ଏ ତୁ ମୋ କପଡ଼ାରେ କାଚିଦିଅ, ମୁଁ କୌଣସି ଦିନ କହେନି ମୋ କପଡ଼ାରେ କାଚିଦିଏ, ମୁଁ ନିଜେ କାଚେ। କିଏ ଦେଖିଲା ନା ଆପଣ ଏତେ କଥା କହୁଛନ୍ତି ଏତେ ସମୟ ନାହିଁ, ସେମାନେ ହୁଏତ ଯାଇକିରି କାଚି ଦେଇଛନ୍ତି, କେବେ ମୁଁ ଆଗେ ନ ଦେବା ପାଇଁ ଆଗେ ବି କାଚି ନଥିଲି, ସେମାନେ କାହିଁ କାଚିବେ। କେବେ ବି ଦେଖାଲା ଓ ସେ କଥା କହୁଛନ୍ତି ଅନେକ ଭକ୍ତ ସହିତ, ମୋର ତ ଗୋଟିଏ ସେବା ମାତ୍ର, ସେ ଏଇଟା ବି ଦେଖୁଛନ୍ତି, ମ୍ୟାନେଜମେଣ୍ଟ ଦେଖୁଛନ୍ତି, ଏଇଟା ଦେଖୁଛନ୍ତି, ମୁଁ ଏଠି ଯାଏ ସହାନୁଭୂତି, ସେଟା ଅଲଗା ଜିନିଷ, ସେଟା ଭକ୍ତର ଅଣ୍ଡରଷ୍ଟାଣ୍ଡିଂ ଉପରେ ନିର୍ଭର କରେ। କିନ୍ତୁ କାହାରିକୁ କହିକିରି କରିବାଟା ସେଟା ବି ଖରାପ, ଏ ଜିନିଷ ମାନେ ଶୁଣିକି କରୁଛନ୍ତି ଠିକ୍ ଅଛି, ନିଜେ ନିଜେ କାଟୁନି। ସେଇରକମ ଜିତେନ୍ଦ୍ରିୟ ହେବା ଏବଂ ସ୍ତ୍ରୀ ଓ ସ୍ତ୍ରୈନ ସଙ୍ଗ ବର୍ଜନ କରିବାକୁ ପଡ଼ିବ। ଯଦିଓ ଭିକ୍ଷା କରତେ ଗଲେ କଖନୋ କଖନୋ ତାଦେର ସଙ୍ଗେ କଥା କଲାର ପ୍ରୟୋଜନ ହୁଏ, ସ୍ତ୍ରୀ ଲୋକମାନଙ୍କ ସହିତ କଥା ଯେତେବେଳେ ଆମେ ପଚାରି ଯାଉଛୁ କଥା କହିତେ ହୁଏନି। ସ୍ତ୍ରୈଣ ମାନେ ସ୍ତ୍ରୀ ଏବଂ ସ୍ତ୍ରୈନ, ସ୍ତ୍ରୈନ ମାନେ ଯିଏ ଲୋକ ବେଶୀ ସ୍ତ୍ରୀ ଲୋକ ପ୍ରତି ଆସକ୍ତ ପୁରୁଷ ଲୋକ ତାକୁ ସ୍ତ୍ରୈଣ କୁହାଏ, ବା ମହାପ୍ରଭୁ କହୁଛନ୍ତି ସ୍ତ୍ରୀ ସଙ୍ଗୀ, ସ୍ତ୍ରୀ ସଙ୍ଗୀ ତାକୁ ବି ଅଭକ୍ତ କୁହାଯାଉଛି। ସେମାନେ ଆମ ସମ୍ରାଟ ଅନେକ ଲୋକ ଆମେ ପଚାରି ଗଲେ ମିଶିବେ ଆସିବେ, ସେମାନଙ୍କ ସହିତ ଆମେ କଥା କହିବା ମାନେ ଆମର ପ୍ରଚାର ସମାଜରେ କଥା କହିବା, ତାଙ୍କର କଥାଟା ଆମେ ଯେମିତି ଗ୍ରହଣ ନ କରିବୁ। ଅନେକ ଲୋକ ଅଛନ୍ତି ଏଇଭଳିଆ, ସେମାନେ ଆମକୁ ବି ବ୍ରହ୍ମଚାରୀ କହୁଛନ୍ତି ସେ କୌଣସି ଦିନ ସ୍ତ୍ରୀ ସାଥ ମିଶିବନି, କିନ୍ତୁ ଏମିତି ପୁରୁଷ ଲୋକ ଅଛନ୍ତି ତୁମକୁ ଏମିତି କଥା କହିବେ ତୁମେ ସ୍ତ୍ରୀ ଲୋକ ସହିତ ମିଶିଯିବ, ଆପେ ଆପେ ଆସକ୍ତ ହେଇଗଲେ ତାଙ୍କ ସଙ୍ଗର ପ୍ରଭାବଟା ଆସେ, କାହିଁକିନା ସେମାନେ ସ୍ତ୍ରୀ ସଙ୍ଗରେ ଆସକ୍ତ ସେଭଳିଆ ଯୁକ୍ତ ଏବଂ ସେହି ସବୁ ଜିନିଷ ନେଇକିରି ବ୍ୟସ୍ତ ଆଲୋଚନା। ବ୍ରହ୍ମଚାରୀ ସନ୍ନ୍ୟାସୀ ସେମାନେ ଏହିସବୁ ଜିନିଷ ନେଇକି ଆଲୋଚନା କରିବେନି, ସେମାନେ ସାବଧାନତା ରହିବେ, ଯେତେଟା ସଙ୍ଗ ଦୂରରେ ରହିବେ। ବ୍ରହ୍ମଚାରୀ କର୍ତ୍ତ ସ୍ତ୍ରୀ ଲୋକଦେର ପ୍ରତି ଅତ୍ୟନ୍ତ ଆସକ୍ତ ଦ୍ୱାରା ତାଦେର ସଙ୍ଗ କରା ଥାଏ, ଅତ୍ୟନ୍ତ ସାବଧାନ ଥାକିବେ, ସେମାନଙ୍କୁ ଆଉ ସାବଧାନ ରହିବାକୁ ପଡ଼ିବ, କାହିଁକିନା ସେମାନେ ଆମକୁ ଶୀଘ୍ର ନଷ୍ଟ କରିଦେବେ। ଆହୁରି ଅନେକ ସମୟ କିଛି କିଛି ଗୃହସ୍ଥ ଭକ୍ତ ସହିତ ବି ଉଚିତ ନୁହେଁ ବେଶୀ ଜଡ଼ିତ ହୋଇଯିବା, ପ୍ରଚାର ଗଲେ ବି ଭକ୍ତମାନେ ତାଙ୍କ ପିଲାମାନଙ୍କୁ ନେଇକି ମୁଁ ଦେଖେ ଆମ ବ୍ରହ୍ମଚାରୀମାନେ କୂଳରେ ନେଇକିରି ରଖିଦେଉଛନ୍ତି ନା, ଗେହ୍ଲେଇବା କୂଳେ ଭଲ ପାଇବ, କିନ୍ତୁ ଏମିତି ନୁହେଁ ତାଙ୍କୁ ନେଇକିରି ସାରା ଦିନରେ କଟେଇବ। ଏଇଟା ପ୍ରଚାର ଏବଂ ସିନିୟର ଭକ୍ତ ଏଗୁଡ଼ା ଦେଖିବେ, ଏଗୁଡ଼ିକ ବେଶୀ କ୍ଷତି କରେ, ଆସକ୍ତ ହେଇପଡ଼ୁ ଆମେ, ଆମେ ଭଲ ପାଇବା ଓ ତ ନା କ'ଣ କେମିତି ଅଛୁ ହରେ କୃଷ୍ଣ କୃଷ୍ଣମୂର୍ତ୍ତି ଅସ୍ତୁ ବେଶ, ଏମିତି ନା ତାକୁ ସାରା ଦିନ ନେଇକିରି କୁଣ୍ଢେଇକି ରଖିବା, ଏଇଟା ବି ବ୍ରହ୍ମଚାରୀ ଜୀବନର କ୍ଷତି। ଏକଦିନ ନା ଏକଦିନ ସେ ଗୃହସ୍ଥ ତୁମ ନାଁରେ କୌଣସି କମ୍ପ୍ଲେନ୍ ଦେବ, ଏଇ କ'ଣ ଜିନିଷ। ସେଥିପାଇଁ ବି ଆମକୁ ସାବଧାନ ହେବାକୁ ପଡ଼ିବ। ତାପରେ କୌଣସି ଗୃହସ୍ଥ ଘରେ ଝିଅ ରହିଥିଲେ, ହଁ ଝିଅ ରହିଥିଲେ, ସେମାନେ ପାଣି ନେଇ ଆସିବେ, ଦେବେ, ଯେତେଟା ପ୍ରୟୋଜନ ନୁହେଁ ତାଙ୍କ ସହିତ କଥା କହିବା ଦରକାର ନାହିଁ। ହଁ ହରେ କୃଷ୍ଣ ଭଲ ଅଛ ଯାଅ। କିନ୍ତୁ ଗୃହସ୍ଥ ଭକ୍ତମାନେ ମୁଁ ଦେଖିଛି, ମୁଁ ଯେତେବେଳେ 84ରେ ଗୋଟେ ବହରମପୁରକୁ ଯାଇଥିଲି, ଓଡ଼ିଶା ବହରମପୁର ଅଛି, ଆଉ ଜଣେ ପ୍ରଚାରକ ତାଙ୍କ ସହିତ ଯାଇଥିଲି, ତ ଆମେ ଗୌଡ଼ିଆ ମଠର ଭକ୍ତ ସେମାନେ ବୁଝିପାରୁଛନ୍ତି, ଆଉ ସେତେବେଳେ ଏତେ ଭକ୍ତ ନଥିଲେ ପ୍ରସାଦ ଖାଇବେ କେମିତି, ସେଥିପାଇଁ ଗୌଡ଼ିଆ ମଠ ଭକ୍ତ ଘରେ ରହୁଥିଲେ, ତ ମୁଁ ତାଙ୍କ ସହିତ ଯାଇଛି ଗୋଟେ ଦୁଇ ଦିନ ପାଇଁ। ସେଠି ଯିବା ସମୟରେ ଦେଖୁଛି ସେଇ ଗୃହସ୍ଥର ତାର ଝିଅ ଅଛି, ସଙ୍ଗେ ସଙ୍ଗେ ଆସି ଘରେ ମୁଁ ଯେଇଠି ରହିଛି ସେଇଠି ଖାଲି ସବୁ ସମୟ ପାଣି ନିଅ, ଏଇଟା କର, ସେଟା କର, ମୁଁ କହିଲି ମୁଁ ସେତେବେଳେ ବୁଝିଲି ଯେ ଆମର ଯେ ପ୍ରଚାର ସେ ଏମିତିକା, ଯେ ଝିଅମାନେ ଆସୁଛନ୍ତି ମାନେ ତାଙ୍କ ବାପ ପଠେଇବେ, ଯାଅ ଦେଖ, ସେ ସବୁ ସମୟ ଗେଜ ଗେଜ କଲେ ହେବ, ସେଥିପାଇଁ ବ୍ରହ୍ମଚାରୀକୁ ଷ୍ଟ୍ରଙ୍ଗ ହେବାକୁ ପଡ଼ିବ। ଆମକୁ ପ୍ରଭୁପାଦ ଏଇ ଅଧ୍ୟାୟରେ ବିଭିନ୍ନ ଜାଗାରେ କହିଛନ୍ତି ବିଭିନ୍ନ ଜିନିଷ। ଯୁବତୀ ସ୍ତ୍ରୀ ଅଗ୍ନିର ମତ ଅଗ୍ନି ଭଳିଆ, ପୁରୁଷ ଘୃତକୁମ୍ଭ ମତ ଭଳିଆ, ତାଇ ସେଥିପାଇଁ ନିଜର କନ୍ୟା ସଙ୍ଗେ ମାନେ ନିଜର ଝିଅ ସହିତ ବି ନିର୍ଜନରେ ଅବଶ କରିବ ନାହିଁ, ବସିବନି ନିର୍ଜନରେ। ନିଜ ଝିଅ ହେଲେ ବି କି ଗୃହସ୍ଥ, ଗୃହସ୍ଥମାନଙ୍କୁ ବି ସାବଧାନ କରାହେବ, ନିଜ ଝିଅ ହେଲେ ବି ବସିବନି, ଭଉଣୀ ମା ହେଲେ ବି ବସିବନି। ମୁଁ ଦେଖେ ଅନେକ ଆମେ ବ୍ରହ୍ମଚାରୀ ନିଜର ମା ଭଉଣୀ ଆସିଲେ ବି ସେତେଟା ମିଶିଯିବନି, ଏକି ରିକ୍ସାରେ ବି ବସିବନି। ଅନେକ ବ୍ରହ୍ମଚାରୀ ଆମେ ଦେଖିଛି, ଲୋକ ତ ବୁଝିବେନି, ଆମକୁ ବୁଝି ପଢ଼ିବାକୁ ପଡ଼ିବ, ମୋର ମା ଠିକ ଅଛି କିନ୍ତୁ ନୁହେଁ ରିକ୍ସାରେ ବାହାରେ ମୁଁ ତା ସହିତ ବସିକି ଘୁରିବି ଲାଲ କାପଡ଼ ପିନ୍ଧିବି, ଲୋକ ତ ଜାଣିବେନି ଏଇଟା ତୁମର ମା, ସେ ଦୃଷ୍ଟିକୋଟରୁ ଲୋକମାନଙ୍କର ଯେମିତି ଅପବାଦ ନ ଆସେ ଆମ ପ୍ରତି, ସେମାନେ ବୁଝିବେନି ମା, ଆମେ ବସିପାରୁ ମା ସହିତ। ତେବେ ବି ଯେତେବେଳେ ଜଣେ ବ୍ରହ୍ମଚାରୀ ହେଇଯିବ ସେତେବେଳେ ନିଜର ଭଉଣୀ ମା ସହିତ ବି ବେଶୀ ମିଶିବନି, ବେଶୀ କଥା କହିବନି, ହଁ ବେଶୀ କରିକିରି ଆଲୋଚନା କିଛି କରିବନି, ଏଇଟା ବି ଖୁବ୍ ଖରାପ ଆସକ୍ତି ହେଇପଡ଼ିବ ବିଭିନ୍ନ ଦିଗରେ। ଗୃହସ୍ଥମାନଙ୍କୁ ତ ବି କୁହାହେଇଛି ଯେ ତୁମେ ବସିବନି, ଏଇ କଥାଟା ଲେଖିଲୁକୁ ଜମିନୀ ଋଷି, ତାପରେ ଗଲେ ମୁନି ଋଷିମାନଙ୍କର ମନକୁ ବି ହରଣ କରିଦିଏ, ସେତେବେଳେ ତ ସେ ମାନିଲେନି। ତାପରେ ତ ସ୍ୱୟଂ ବ୍ୟାସଦେବ ପରୀକ୍ଷା କରିକି ଦେଖେଇଲେ, ଦେଖ ମୁନିରେଶ୍ୱର ମନକୁ ବି ହରଣ କରିପାରେ, ଦାରୁ ମୃତ୍ତି ହରଣ କରେ, ଏବେ ଆମେ କାଠର ଝିଅକୁ ଦେଖିବି ଆକୃଷ୍ଟ ହେବୁ, ସେଥିପାଇଁ ଆମମାନଙ୍କୁ ଖୁବ୍ ଯତ୍ନ ରଖିବାକୁ ପଡ଼ିବ ଏଇ ଜିନିଷରେ। ମାତୃବତ୍ ପରଦାର ଛୁ ମା ଭଳିଆ ତ ସେମାନଙ୍କୁ ଆମକୁ ଦେଖିବାକୁ ପଡ଼ିବ। ବ୍ରହ୍ମଚାରୀ ଅଥବା ଯେଉଁମାନେ ଗୃହସ୍ଥ ଆଶ୍ରମ ଗ୍ରହଣ କରିନାହାନ୍ତି ସେମାନଙ୍କ କର୍ତ୍ତବ୍ୟ ଅତ୍ୟନ୍ତ ଦୃଢ଼ତା ପୂର୍ବକ ସ୍ତ୍ରୀ ଲୋକମାନଙ୍କ ସଙ୍ଗରେ କଥୋପକଥନ ଅଥବା ସ୍ତ୍ରୀ ଲୋକମାନଙ୍କ ବିଷୟରେ କଥୋପକଥନ ପରିତ୍ୟାଗ କରିବା। ମାୟାପୁରରେ ଆମେ ଚକ୍ରଭବନ ତଳେ ରହୁଥିଲୁ, ତ ସେତେବେଳେ ମାଇକ୍ରୋ ଟେପ୍ ଥିଲା, ମାଇକ୍ରୋ ଟେପ୍ ଛୋଟ ଛୋଟ ଟେପ୍ ରେକର୍ଡ଼ା ମୋ ପାଖରେ ଗୋଟେ ଥିଲା, ଗୁରୁ ମହାରାଜ ଏଇଟା ରେକର୍ଡିଂ କରୁଛନ୍ତି, ମୋ ପାଖରେ ଗୋଟେ ଥିଲା। ତ ଆମ ଦୁଇ ଜଣ ବ୍ରହ୍ମଚାରୀ ଗୋଟେ ଘରେ ବସିକି ସବୁ ଆଲୋଚନା କରୁଛନ୍ତି, ଏଇ ସବୁ କଥା ସ୍ତ୍ରୀ ପୁରୁଷର ବିଭିନ୍ନ ଜିନିଷ ଆମେ ଆଲୋଚନା କରୁଛନ୍ତି, ଆମେ ହୁଏତ ସେତେଟା ବୁଝୁନାହାନ୍ତି। ମୋ ଘର ସେ ମାଇକ୍ରୋ ଟେପ୍ରେ ଥିଲା, ମୁଁ ଜାଣିଲାରେ ଯାଇକି ରଖିଦେଇକି ପଳେଇ ଆସିଛି, ତାପରେ ମୁଁ ସେଟାକୁ ନେଇ ଆସିଛି, ତାପରେ ସେମାନଙ୍କୁ ମୁଁ ଡାକିଛି ତୁମେ କ'ଣ ଥିଲ, ମୁଁ ଅନେକ ସମୟ CID କାମ ବି କରିପକୁଥିଲି, ଅନେକ ଭକ୍ତ କିଏ କେଉଁଠି କ'ଣ ଖାଇଛି, କେତେବେଳେ ଖାଇଛି, କ'ଣ କଥା କହିଛି, କାହା ସହିତ କଥା କହିଛି, ସବୁ ଜିନିଷ ମୋ ପାଖରେ ଜଣା ଆସିଥାଏ। ସବୁ ଭକ୍ତମାନେ ଆଶ୍ଚର୍ଯ୍ୟ ଚିକିପରି ପ୍ରଭୁ ଆମେ ଏଠି ରହିଥିଲୁ, ଏ ସମୟରେ ସେ ଜାଣିଲେ କେମିତି, କେଉଁ ଭକ୍ତ କେଉଁଠି ଯାଇକିରି କାହା ସହିତ ଫୋନ୍ କରୁଛି, ସେତେବେଳେ ତ ଲ୍ୟାଣ୍ଡ ଫୋନ୍ ଟଙ୍କା ଦେଇକିରି କରତେ ହେଉଥାଏ, କେଉଁ ଭକ୍ତ କେତେବେଳେ ରେଷ୍ଟୁରାଣ୍ଟରେ ଖାଉଥାଏ, ସେଗୁଡ଼ିକ ମୋ ପାଖରେ ସବୁ ନଜର ହେଉଥାଏ। ଏବେ ମୁଁ ସେସବୁ ଚିନ୍ତା କରେନି, ଆଗେ ମୁଁ ଏ ସମସ୍ତ ଦେଖୁଥାଏ ଭକ୍ତମାନେ କେମିତି କ'ଣ କରୁଛନ୍ତି, ଭୁଲ କରୁଛନ୍ତି, ଖରାପ ହେଇଯିବେ, ଏଥିପାଇଁ ଦେଖତେ ହେଉଥାଏ, ବୁଝିପାରୁଛ, ସେଟା ପଛରେ ଲାଗିବ ନାହିଁ, କାହାରି ପଛରେ ଅନେକ ଭକ୍ତ ଅନେକ ସମୟ ଭାବନ୍ତି, ସେଟା ଆଲୋଚନା କରିବା ମାଧ୍ୟମରେ ଆମକୁ ଜଣାଇବାକୁ ପଡ଼ିବ। ଜଣେ ଭକ୍ତ ଅନ୍ୟ ଭକ୍ତ ପ୍ରତି ଶ୍ରଦ୍ଧାପରାୟଣ, ସ୍ନେହପରାୟଣ, ପ୍ରୀତିପରାୟଣ ଏବଂ ତାକୁ ରକ୍ଷା କରିବାର ମନୋବୃତ୍ତି ପ୍ରତ୍ୟେକ ଭକ୍ତ ରଖିବା ଉଚିତ। ଆମେ ଏବେ ଯେହେତୁ ଆସିଛୁ, କିଏ ଆମର ବାପା ମାଆକୁ ଛାଡ଼ିକି ଆସିଛୁ, କିଏ ଆମର ଜଣେ ଗାଇଡ଼ କରୁ, କିଏ ତ ଚିନ୍ତା କରନ୍ତିନି କିଏ କ'ଣ କଲା। ଅନେକ ଭକ୍ତ ଆମକୁ କିଏ ଦେଖନ୍ତିନି ଆମେ କ'ଣ କରୁଛୁ, ଖରାପ ହେଇଯାଉଛୁ ନା, କି ତାବେଳେ କିଏ ଯଦି ଦେଖେ ସେଥିରେ ଆମେ ଭାବୁ ହୁଏ ତ ଏ ଦେଖ ତା ପଛରେ ଲାଗିଛି। ମୁଁ ଏଇଟା ବହୁତ ଶୁଣିଛି, ମୁଁ ଜାଣେ, କିନ୍ତୁ ମୁଁ କହିଛି ସମସ୍ତଙ୍କୁ ଦେଖ ମୁଁ ପଛରେ ଲାଗେ ନା କାହାରି, ମୁଁ ବ୍ୟକ୍ତିଗତ ପାଇଁ କିଛି କରେ ନା, ମୁଁ ସମସ୍ତ ଅନ୍ୟ ଭକ୍ତ ଏବଂ ନିଜ ପାଇଁ, ମାନେ ନିଜର ରକ୍ଷା ପାଇଁ ଏବଂ ଅନ୍ୟ ଭକ୍ତ ରକ୍ଷା ପାଇଁ କରେ। ଆର୍ ଯଦି ମୁଁ କାହାରି ଅନ୍ୟାୟ କରିବି ତାହେଲେ ମୁଁ ନିଜେ ଏଇ ମନ୍ଦିର ପଳେଇବି, ମୁଁ ରହିପାରିବିନି, ଜଣେ ରହିପାରିବେନି ଭକ୍ତ। ଯଦି କାହାରି ପଛରେ ଲାଗିବ ବା କାହାରି ଦୋଷ ଦର୍ଶନ କରିବ, କାହାରି ହେୟ କରିବ, ସେ କୌଣସି ଦିନ ଦୀର୍ଘସ୍ଥାୟୀ ମନ୍ଦିର ରହିପାରିବ, କୌଣସି ଦିନ ନା। କେହି ଯଦି ଅନ୍ୟର ହିତ କାମନା କରୁଥିବ ଅଥଚ ତାଙ୍କୁ ଶାସନରେ ବା ଦେଖୁଥିବ ଯେ ଆମେ ଏକା ଏକା ଯଦି ଯାଇକିରି କୌଣସି ଝିଅ ସହିତ କହିଲେ ବା ଫୋନ୍ କରି କାହାରିକି ଫୋନ୍ରେ ଅଫର୍ ଦେଲେ, ସେଗୁଡ଼ିକ ଯଦି ତାଙ୍କୁ ଶାସନ କରିକି ସଂଶୋଧନ କରିବା ପାଇଁ ହୁଏ କରି କରେ, ସେଟା ତାକୁ ରକ୍ଷା କରିବା ପାଇଁ ମୁଁ ଏଗୁଡ଼ିକ ଆଗେ ଦେଖୁଥିଲି, ଏଗୁଡ଼ିକ ସମ୍ପୂର୍ଣ୍ଣ ଜାଣିପାରୁଥାନ୍ତି ସବୁ ବିଭିନ୍ନ ଜିନିଷ। କିଏ ରେଷ୍ଟୁରାଣ୍ଟରେ ଖାଇଲେ ମୁଁ କହୁଥାନ୍ତି ରେଷ୍ଟୁରାଣ୍ଟରେ ଖାଇଲ ତୁମେ ଏଇଟା ଦେଖିବ, ତୁମେ ରହିପାରିବନି ଭଗଚାରି। ତ ମୁଁ ଯାହାକୁ ଯେ ଯେଭଳିଆ ଯାହାର ଯେ ମନୋବୃତ୍ତି ଅନୁସାରେ ମୁଁ ଦେଖୁଥାନ୍ତି, ଟ୍ରିଟମେଣ୍ଟ କରୁଥାନ୍ତି, କିଏ ଗ୍ରହଣ କରିଛି ସେମାନେ ଅଛନ୍ତି, କିଏ ଗ୍ରହଣ କରିନାହାନ୍ତି ସେମାନେ ଗୃହସ୍ଥ ହେଇଯାଇଛନ୍ତି। ଆଉ ଏବେ ଆସିକିରି ସେମାନେ କାନ୍ଦନ କରନ୍ତି ଯେ ଆପଣଙ୍କ କଥା ଆମେ ମାନିନୁ, ଆପଣଙ୍କୁ ଦୋଷ ଦେଇଛୁ, ଆମେ ଏତେ କଷ୍ଟ ପାଉଛେ ଗୃହସ୍ଥ ଜୀବନରେ, ମାନେ ଅସହନୀୟ ଏଭଳିଆ। କାହିଁକି ନା ବ୍ରହ୍ମଚାରୀମାନେ ସ୍ୱାଧୀନ, ଏବେ ତାଙ୍କୁ କେତେ ରକମ କଷ୍ଟ ହେବାକୁ ପଡ଼ୁଛି, ସ୍ତ୍ରୀ ତାପରେ ପୁଅ ହେଇଗଲା, ଔଷଧ ଲାଗିବ, ସ୍ତ୍ରୀରେ କେତେ ରୋଗ ଆସିଯିବ, ଏହାର କେତେ ରୋଗ ଆସିଯିବ, ମାନେ କେତେ ଝାମଲା। ଏକଥା ବ୍ରହ୍ମଚାରୀକୁ କେମିତି ଏଗୁଡ଼ିକ ଉପଲବ୍ଧି କରିବାକୁ ପଡ଼ିବ। ବାସ୍ତବରେ ଆମେ ଆସିଲେ ବିଚାର କରୁନା ତ, ଆମେ ଖାଇବା ଦେବା ପେଇ ଯାଉଛେ, ଶୋଇ ପଡ଼ୁଛେ, ଏକଟୁ ଜପ କଲେ ବେଶ ହେଇଗଲା। କିନ୍ତୁ ନିଜର କଥାଟାକୁ ବାହିର ଜିନିଷଟାକୁ ବୁଝିକିରି ଷ୍ଟ୍ରଙ୍ଗ ସେଟା ହେଲେ ଭଲ, ଆଉ ଅନ୍ୟ କାହାରି ଚିନ୍ତା ନ କରିବା ସେଟା ତ ଏକଦମ ଉତ୍ତମ। କିନ୍ତୁ ଆମେ ସେଟା କରୁନା, ଆମେ ଅନ୍ୟ ଜିନିଷ ମୋବାଇଲ ବା ଅନ୍ୟାନ୍ୟ ଅନ୍ୟ ଜିନିଷ ପ୍ରତି ପୋଷି ପଡ଼ୁଛେ, ସେଟା ତ ଆମ ପାଇଁ କ୍ଷତି ହେଇଯାଏ। ସେଇଥିପାଇଁ ଯେ ବ୍ରହ୍ମଚାରୀକୁ ବୃହତ୍ ବ୍ରତ ପ୍ରଭୁପଦ ନିଷ୍ଠାପରାୟଣ ହେବାକୁ ପଡ଼ିବ, ଯେ ମୁଁ କୌଣସି ଦିନ ମାନେ ସ୍ତ୍ରୀ ସଙ୍ଗରେ ଆସକ୍ତ ହେବିନି ବା କରିବିନି ଭାବ। ତ ପ୍ରଭୁପାଦ କହୁଛନ୍ତି, ମୁଁ ସେଦିନ କହୁଥିଲି ଭଦ୍ରକରେ 15 ଅଧ୍ୟାୟରେ ଅଛି ଯେ ସଂକଳ୍ପ, ଭକ୍ତମାନେ ସଂକଳ୍ପ କରିବେ। ଆମେ ରାସ୍ତାରେ କୌଣସି ଝିଅ ସୁନ୍ଦରୀ ଝିଅ ଦେଖିଲେ ଆସକ୍ତ ହୋଇପଡ଼ୁଛୁ, ତ ସେଟା ଆସକ୍ତ ହେବନି ଯଦି କୌଣସି ଦିନ କେହି ଜଣେ ସଂକଳ୍ପ କରେ ଯେ ମୁଁ ମହିଳାମାନଙ୍କ ସହିତ ବାସ କରିବି, ସ୍ତ୍ରୀ ଲୋକ ସହିତ ମୁଁ ବାସ କରିବିନି। ଏଇ ସଂକଳ୍ପ ଯଦି ନିଏ ତାହେଲେ ରାସ୍ତାଘାଟରେ ଅନେକ ସ୍ତ୍ରୀ ଲୋକ ଦେଖା ହେଲେ ବି ତାର ଆସକ୍ତି ବଢ଼ିବନି। ବିଶ୍ୱନାଥ କବି ଠାକୁର କହୁଛନ୍ତି ତାର ଆସକ୍ତି ହେବନି, ଏଇଟା ସତ କଥା। ତୁମେ ଯଦି ସଂକଳ୍ପ କରିନେବ ନା ମୁଁ ସ୍ତ୍ରୀ ଲୋକ ସହିତ କୌଣସି ଦିନ ବାସ କରିବିନି, ନିଜେ ତା ସହିତ ଏକା ରହିବିନି କୌଣସି ଦିନ, ଏଇଟା ସଂକଳ୍ପ ଯଦି କରିନେବ ତାହେଲେ ଅନେକ ମହିଳା ସ୍ତ୍ରୀ ଲୋକ କେତେ ଚାଲୁଥିବେ ସେଥିରେ ତୁମର କୌଣସି ମନରେ ଏଫେକ୍ଟ କରିବ, ଶାସ୍ତ୍ର ଜିନିଷ ବାସ୍ତବ ସେଟା ଆମେ ଯେତେବେଳେ ଫଲୋ କରିବା ଯେ ହଁ ମୁଁ ଏଇଟା ସଂକଳ୍ପ କରୁଛି ତାହେଲେ କ'ଣ ହେବ ସେଇଟା ଆସିବ। ପୁଣି ପ୍ରଭୁପାଦ କହୁଛନ୍ତି ଆମକୁ ଜ୍ଞାନ ଅର୍ଜନ କରିବାକୁ ପଡ଼ିବ। ପ୍ରଭୁପାଦ କହୁଛନ୍ତି ଯେ ଗୋଟେ ସୁନ୍ଦରୀ ଝିଅ ମୋ ସାମ୍ନାରେ ନେକେଟ ହେଇକିରି ସେ ନାଚୁଛି ବୋଲିକି ମୁଁ ତାକୁ ଭୋଗ କରିନେବି, ପ୍ରଭୁପାଦ ଲେକ୍ଚର ଆସି କ'ଣ ଭୋଗ କରିନେବି, ମୋତେ ଜ୍ଞାନ ଦ୍ୱାରା ବିଚାର କରିବାକୁ ପଡ଼ିବ ନା ସେଟା ମୋର ଭୋଗ୍ୟ ବସ୍ତୁ ନୁହେଁ। ଏଭଳିଆ ଭାବିବାକୁ ପଡ଼ିବ, ଲୋକମାନେ କ'ଣ ଭାବିବେ, ମୁଁ ସାଧୁ ବେଶରେ ରହିଛି, ମୁଁ ତା ସହିତ କଥା ଯଦି ଏକା ପୁଣି ଯାଇକିରି ହେଲେ କ'ଣ ଲୋକ ଦେଖିବେ। ଆମକୁ ବିଭିନ୍ନ ଦିଗରେ ଲକ୍ଷ୍ୟ ରହିବାକୁ ପଡ଼ିବ। ଆମେ ଧର ଚାଲୁଥିବୁ, ମୁଁ ଦେଖେ, ମୁଁ କିଛି ଦିନ ଆସିଲି ଓଡ଼ିଶାରେ, କିଛି କିଛି ଜିନିଷ ଆମର ଫିଲିଙ୍ଗ ହେଉଛୁ, ଫିଲିଙ୍ଗସ ଆସୁଛି, ଆମେ ଦେଖୁଛେ ଭୟ ନାହିଁ ଆମର ବ୍ରହ୍ମଚାରୀ, ଯାହାମାନଙ୍କ ସହିତ ମୁଁ ଘୁରେବି ବା ଘୁରିଲି, କିଛି ମହିଳା ସହିତ ଆମେ ଏମିତି ଭାବରେ ମିଶିଯାଉଛୁ, ସେଇଟା କ'ଣ ହେଉଛି, ସେମାନେ ନିଜର ଲୋକ ହେଲେ ବି ବାହାର ଲୋକ ନଜର କରୁଛନ୍ତି, ଆମକୁ ଭୟ ରହିବ, ଓହୋ ଲୋକମାନେ ଦେଖିବେ ଯେ ଲାଲ କାପଡ଼ ପିନ୍ଧିକି ସାଧୁ ଦେଖ କ'ଣ କଥା କହୁଛନ୍ତି। ସେମାନେ ତ ସନ୍ଦେହରେ ଖରାପ ଜିନିଷ, ସେମାନେ ବି ଭୁଲରେ ନେବେ ସନ୍ଦେହରେ, ଆର ଆମେ କାହିଁକି ଏଇ ଜିନିଷଟା କରୁଥିଲୁ, ଏକା ଏକା କାହିଁ କରୁଥିଲୁ, ସେଟାକୁ ବି ନଜର ରଖ। ପଚାରେ ଗଲେ ବି ଆର ଏକା ଏକା ଆମର ପଚାରେ ଯିବାଟା ବି ଖୁବ କଠିନ ହେଇଯାଏ। ସବୁ ସମୟ ପ୍ରଭୁପା ବାର ବାର କହିଛନ୍ତି, ବ୍ରହ୍ମଚାରୀ ସନ୍ନ୍ୟାସୀ ସୁଡ୍ ନଟ୍ ଗୋ ଆଲୋନ୍, ଏକା ଏକା ଯିବନି, କୌଣସି ଘୁରିବନି। ହଁ ହଠାତ୍ କରି ସବ୍ଜିଟା ଆଣିବାକୁ ପଡ଼ିବ, ସେଟା ଅଲଗା ଜିନିଷ। ମୁଁ ଏଥର ଆମର ମାୟାପୁରେ ଭକ୍ତି ପ୍ରସ୍ତାବ ମୋତେ ଧରିକି ନେଇଗଲେ, ସେଦିନ ତୁମେ ଥିଲ ନା, କହିଲେ ଚାଲ ସେଠି ବ୍ରହ୍ମଚାରୀମାନେ ଏକାଠି ହେଇଛନ୍ତି, ତୁମକୁ କିଛି କହିବ। ଦୁଇ ଦିନ ହେଇଥିଲା ମାୟାପୁରେ, ସେଦିନ ମୁଁ ଯାଇଥିଲି, ଆଉ ଦିନେ କନଫରେନ୍ସ ରୁମ୍ରେ ହେଇଥିଲା, ସବୁ ବ୍ରହ୍ମଚାରୀମାନଙ୍କୁ ନେଇ, ସବୁ ଡିପାର୍ଟମେଣ୍ଟ ଭକ୍ତମାନଙ୍କୁ ନେଇ। ମୋତେ ଟପିକ୍ ଦିଆହେଇଥିଲା ଯେ ଆପଣ ପ୍ରାକ୍ଟିକାଲ ଜିନିଷ ଗୁଡ଼ିକ ବ୍ରହ୍ମଚାରୀମାନେ କେମିତି ଫଲୋ କରିବେ କୁହନ୍ତୁ, କହିଥିଲି ତାର ଆଗ ଦିନ ବି କହିଥିଲି। ସେ ଜିନିଷଟା ମୁଁ କହିଲି ଯେ ଆମେ ଏକା ଏକା ଯାଉଯାଉ କ'ଣ ହୁଏ, ମାୟାପୁରେ ମୁଁ ଅନେକ ଦିନ ଫଲୋ କରିଛି, ଦେଖିଛି କେମିତି ଆମେ ନଷ୍ଟ ହେଇଯାଉ। ମୁଁ କହିଲି ଦେଖ, ମୁଁ ଏତେ ଦିନ ମାୟାପୁରକୁ ଆସିଛି, ମୁଁ କ'ଣ ଦିନ ଏକା ମଙ୍ଗଳା ଆରତୀ ଆମ ନାମଟ ଭିତରୁ ମନ୍ଦିର ପର୍ଯ୍ୟନ୍ତ ଯାଇଛି, କିନ୍ତୁ ଏକା ମୁଁ କ'ଣ ଦିନ ଗେଟ୍ ବାହାରେ ଯାଇକି ଆସିନି ଏବେ ପର୍ଯ୍ୟନ୍ତ। ପ୍ଲସ୍ ଗୌରାଙ୍ଗ ପ୍ରେମ ମହାରାଜ ମୁଁ ବି କୌଣସି ଦିନ ଦେଖିନି, ମହାରାଜ ବି ଗେଟର ବାହାରେ ଏକା ଯାଇଛନ୍ତି। ଉପରନ୍ତୁ ମନ୍ଦିରେ ମୁଁ ଦେଖେ ଜଣେ ବ୍ରହ୍ମଚାରୀ ସଙ୍ଗରେ ଯାଏ, ମନ୍ଦିରେ ଏ ଭିତରେ ଦେଇ ଗଲେ ବି, କିନ୍ତୁ ମନ୍ଦିର ଭିତରେ ଆମେ ଯାଉଛୁ ତ କେହି ଭକ୍ତ କାହା ପାଖରେ ଡାକିବ ନାହିଁ, ମନ୍ଦିରକୁ ମଙ୍ଗଳ ଆରତୀ ଗଲେ ଆରତୀ ଗଲେ ସେଟା ଅଲଗା ଜିନିଷ। କିନ୍ତୁ ମନ୍ଦିର ବାହାରେ ମୁଁ କୌଣସି ଦିନ ନବଦ୍ୱୀପ ଯଦି ଯିବି ତ କାହାରିକୁ ସଙ୍ଗରେ ଚାଲ, କାହିଁକି ନା ମାୟା ଖୁବ୍ ଷ୍ଟ୍ରଙ୍ଗ, ସେ କେତେବେଳେ କ'ଣ ମାନେ ଫାନ୍ଦ ପକିଦେବ, ରାସ୍ତାଘାଟରେ ବି ଆମେ ଫେସି ଯାଇପାରିବୁ, ହେଲେ ଖୁବ ସାବଧାନ। ହଠାତ୍ କରିବା ତ କେବେ ସବ୍ଜିରେ ନିଆ ଆସ ମୋଟରସାଇକେଲ କରି ଚଲେଇଗଲ ନିଆ ଆସ, ସେଟାକୁ ବି ଅଣ୍ଡରଷ୍ଟାଣ୍ଡିଂରେ ନେବାକୁ ପଡ଼ିବ। ଓ ମହାରାଜ କହିଲେ କାହିଁ ଆମେ ଏକା ଏକା ସବ୍ଜି ଆଣିବାକୁ ଗଲୁ, ମୁଁ ଯିବିନି ନୁହେଁ, ଏଇଟା ବି ନୁହେଁ, ସେଟାକୁ ଉପଲବ୍ଧି କରିବାକୁ ପଡ଼ିବ ନା, ଏ ସବ୍ଜି ଆଣିବାକୁ ଯାଇକି ପଡ଼ିବ, କିନ୍ତୁ ଆମେ ଏକା ଏକା ଘୁରୁଥିବା ସେଟା ସେତେବେଳେ ଭୁଲ। ଯେହେତୁ ଆମର ମନ୍ଦିର ଗୁଡ଼ିକ ଛୋଟ, ଏଠି ଗୃହସ୍ଥ ଭକ୍ତମାନେ ବେଶୀ ଆସନ୍ତି, ସେଥିପାଇଁ ତାଙ୍କ ସହିତ ଯେତେଟା ଆମର ନୁହେଁ ସେତେଟା ନୁହେଁ। ମୁଁ ଭଦ୍ରକରେ ଦେଖିଲି ବ୍ରହ୍ମଚାରୀ ବି ରାନ୍ଧୁଛି, ଗୋଟେ ଝିଅ ବି ରାନ୍ଧୁଛି, ବହୁତ ସମୟ ମୋର ନଜର ପଡ଼ୁଥିଲା ଯେ ଜାଣିଲା ଖୋଲା ଅଛି, ସେ ରାସ୍ତାରେ ଯାଉଛନ୍ତି ସେଟାକୁ ଦେଖାଯାଏ, ତ ଲୋକମାନେ ଦେଖିବେ କ'ଣ, ମୁଁ ସେତେବେଳେ କହିତେ ଚାହିଁଥିଲି ଭୁଲି ଯାଇଥିଲି, ଆଜି ମୋର ମନେ ପଡ଼ିଲା। ସେ ଏକଟା ଝିଅ ଆସିଥିଲା ପାତଳା କରିକି, ତ ଆମର ଭକ୍ତ ଜଣେ ବା ମାତାଜୀ ଜଣେ ଆଉ ଗୋଟେ ଜଣେ ବ୍ରହ୍ମଚାରୀ ଭିତରେ ରହିଛି, ଏଟା କ'ଣ ହବ, ଏଟା ଏକଦିନ ସେଟା ଅଲଗା ଜିନିଷ। କିନ୍ତୁ ମୋର ଉଦ୍ଦେଶ୍ୟ ହେଉଛି କ'ଣ କହିବାର, ଯେ ବାହାର ଲୋକ ଯେମିତି ବି ଆମକୁ ଆଙ୍ଗୁଳି ନ ଦେଖାନ୍ତି, ଆମେ ତ ସାବଧାନ ରହିବା, ଗୋଟେ ଦିନ ହୁଏ ତ କିଏ ମାତାଜୀ ଆସିକି ସାହାଯ୍ୟ କରୁଛି ସେଟା ଅଲଗା ଜିନିଷ, ସେଟା ଆମ କନସାସନେସ୍ ସେତେଟା ଆସକ୍ତ ହେଇପାରେ ନା। ଯେତେବେଳେ ଘନିଷ୍ଠ ଭାବରେ କଣ୍ଟିନ୍ୟୁ ଆମେ ରାନ୍ଧିବୁ, କଥାବାର୍ତ୍ତା କଥା ନ ହେବ, ମୁଁ ଏଇଟା ପ୍ରାକ୍ଟିକାଲ କାହିଁକି, ବହୁ ଲୋକ ଭକ୍ତମାନଙ୍କର ଏହି ସମସ୍ତ ପରିସ୍ଥିତିଟା ମୁଁ ଜାଣେ, ଏମିତିକି ଗୃହସ୍ଥ ଭକ୍ତ ବି ଅଧପତନ ହେଇଯାଆନ୍ତି। ଗୃହସ୍ଥ ଭକ୍ତ ନା ପ୍ରଭୁ ମୋ ସ୍ତ୍ରୀକୁ ଥରେ ଓହ୍ଲେଇ ଦିଅନ୍ତୁ, ଗାଡ଼ି ନାହିଁ, ଆପଣ ମୋଟରସାଇକେଲ ବସିକି ନେଇଯାଆନ୍ତୁ। ମୁଁ ଏବେ କ୍ଲାସ୍ରେ ସେମିନାରରେ କୁହେ ସତ, ବ୍ରହ୍ମଚାରୀ ଯେମିତି ବି ଏକା ଏକା ନୁହେଁ, ଗୃହସ୍ଥ ବି ଏକା ନୁହେଁ, କାହିଁକି ନା ଅନ୍ୟ ସ୍ତ୍ରୀ ବା ଅନେକ ସମୟ ମୋଟରସାଇକେଲ ନେଇଯିବ, ହଁ ନେଇଯାଇପାର, ଗୋଟେ ଦିନ ନେଇଗଲ, କିନ୍ତୁ ସେଇ ଗୋଟେ ସ୍ତ୍ରୀକୁ କଣ୍ଟିନ୍ୟୁ ମୋଟରସାଇକେଲରେ ବସିକିରି ଅ ପ୍ରଭୁ ଛାଡ଼ି ଦିଅନ୍ତୁ ଏରକମ କରିବନି। ମାତାଜୀ କହିବେ ପ୍ରଭୁ ମୋତେ ନେଇ ଚାଲନ୍ତୁ, ମୋ ସ୍ୱାମୀ ଗାଡ଼ି ନାହିଁ, ଏରକମ କଣ୍ଟିନ୍ୟୁ କରୁଛି ମାନେ ଆସ୍ତେ ଆସ୍ତେ ତାର ଆସକ୍ତି ହେଇଯିବ, ସେ ପୁରୁଷଟା ବି ହେଇଯିବ, ଝିଟେ ହେଇଯାଇଛନ୍ତି ବହୁ ଜାଗାରେ, ମୁଁ ସେଗୁଡ଼ିକ ମାନେ ବାସ୍ତବରେ ଜାଣିକିରି ଏବେ ଆମକୁ କହିବାକୁ ପଡ଼ିବ। ସେଥିପାଇଁ ମାନେ ବିଭିନ୍ନ ଦିଗରେ ଆମକୁ ଲକ୍ଷ୍ୟ ରଖିବାକୁ ପଡ଼ିବ। ତାମାନେ ନୁହେଁ ଗୁରୁମାତ କହୁଛନ୍ତି ସ୍ତ୍ରୀ ଲୋକମାନଙ୍କୁ ଘୃଣା କରିବନି ତାହେଲେ ଫେସିଯିବ, ସ୍ତ୍ରୀ ଲୋକମାନଙ୍କୁ ଅପମାନ କରିବନି, ହଁ ଝିଅମାନଙ୍କୁ ଅପମାନ କରିବନି, ଯଦି ଅପମାନ କରିଛ ଫାସିଯିବ, ସ୍ତ୍ରୀ ଲୋକକୁ ପିଟିବନି ତାହେଲେ ଫାସିଯିବ। ମୁଁ ଜାଣେ ଗୋଟେ ବ୍ରହ୍ମଚାରୀ ଥିଲା ଆମର ଅନେକ ପୁରୁଣା ଗୁରୁ ଭାଇ, ସେ ବେଙ୍ଗଲୋରରେ ଥିଲା, ବଙ୍ଗାଳୀ ପିଲା, ସେ ମଧୁ ପଣ୍ଡିତ ଅଛି ନା, ସେ ଯାହାକୁ ବିବାହ କରିଛି ଭକ୍ତି ଲତା ତାନ, ସେମାନେ ବିବାହ ହେଇନଥିଲେ ଆମେ ଜାଣିଥିଲୁ ସବୁ। ତ ଏଇ ବ୍ରହ୍ମଚାରୀ ତାକୁ ପିଟିଥିଲା। ତାପରେ ମୁଁ ଏଇ ବ୍ରହ୍ମଚାରୀଟାକୁ ଖୋଜୁଥିଲି 84ର ପରେ ତାକୁ ଆମେ ବ୍ଲୁପ୍ ହେଇଯାଇଛୁ, ଆମେ ପାଉନଥିଲୁ। ହଠାତ୍ କରି ଦିନେ ମହାପୁର ତାକୁ ଦେଖିଲି, ଧଳା କପଡ଼ ପିନ୍ଧିଛି, ବ୍ରହ୍ମଚାରୀ ଥିଲା, ମୁଁ ତାକୁ ଡାକିଲି। ଏବଂ ବହୁତ ଦିନ ମୁଁ ଖୋଜୁଥିଲି, ସେ 84ରୁ 80 ପର୍ଯ୍ୟନ୍ତ ମୁଁ ପାଇନି, ଅନେକ ବର୍ଷ ହେଇଗଲା। ମୁଁ କ'ଣ ବୋଲେ, ତୁମେ ଜାଣିନ ଗୁରୁ ମହାରାଜ କହନ୍ତି ନା, ସ୍ତ୍ରୀ ଝିଅମାନଙ୍କୁ ମାରିବନି, ଅପମାନ କରିବନି। ମୁଁ ଏଇ ମଧୁପଣ ଯେ ବିବାହ କରୁଥିଲା, ସେଥିରେ ଝିଅ ଥିଲା ତ, ସେମାନେ ଡିଷ୍ଟର୍ବ କରୁଥିଲେ, ଆର ମୁଁ ତାକୁ ମାରିଛି ଏମିତିକା। ତାପରେ ମୋର ଆସ୍ତେ ଆସ୍ତେ ସେ ତାର କ'ଣ କୁଦୃଷ୍ଟି ହେଲା, ମୁଁ ସଙ୍ଗେ ସଙ୍ଗେ ଅଧପତି ହେଲି। ତାପରେ ବ୍ରହ୍ମଚାରୀରୁ ମୁଁ ଗୃହସ୍ଥ ହେଇଗଲି। ମୁଁ କହିଲି ଏଇଟା ଗୁରୁ ମହାରାଜ କହିଥିଲେ, ତୁମେ ଜାଣିଥିଲ ବୋଲେ ହଁ। ଗୁରୁ ମହାରାଜ ଅନେକ ଥର କହିଛି, ସ୍ତ୍ରୀ ଲୋକମାନଙ୍କୁ ଅପମାନ କରିବନି, ମାରିବନି, ଆଉ ତାଙ୍କୁ ବେଶୀ ନିଜର ମୁହଁରେ ବେଶୀ ସମୟ ଅନେଇବନି, ତାଙ୍କ ଶରୀର କୌଣସି ବେଶୀ ସମୟ ଆସିପାରେ କେହି ଚାଲି ଆସି। ମୁଁ କହିଲି ଆମେ ସଙ୍କଳ୍ପ ଯଦି କରିଥିବା ହେଲେ ମନ ଚାଲିଗଲେ ସଙ୍ଗେ ସଙ୍ଗେ ଆମେ ଡାଇବେଟିସ୍ ନା। ଏଗୁଡ଼ିକ ହେଉଛି ମାନେ ଭକ୍ତି ଜୀବନରେ ଆମକୁ ଲକ୍ଷ୍ୟ କରିବାକୁ ହେଲେ ମେନ୍ ହେଉଛି ଆକର୍ଷଣଟା ବେଶୀ ମହିଳାମାନେ। ତ ସେଥିପାଇଁ ଏମିତିକି କୌଣସି ଗୃହସ୍ଥର ପିଲା, ଛୋଟ ପିଲା ବା ଛୋଟ ଛୋଟ ଝିଅ, ସେମାନଙ୍କ ଦ୍ୱାରା ଆମେ ଯଦି ମିଶି ବି ଯାଉ ବେଶୀ, ସେଠି ବି ଆମକୁ କ୍ଷତି କରେ ସେ ମାନେ ମହିଳା। ହଁ ମୋ ପୁଅଟାକୁ କେତେ ଭଲ ପାଆନ୍ତି, ମୋ ଝିଅଟାକୁ କେତେ ଭଲ ପାଆନ୍ତି, ସେମାନେ ଫୋନ୍ କରିବେ ବେଶୀ, ସେ ଖୁବ୍ ସାବଧାନ ହେବାକୁ ପଡ଼ିବ। ବୁଝିପାରୁଛ ଗୋପୀ, ମାନେ ଛୋଟ ଛୋଟ ଝିଅକୁ ନେଇକି ଗେଲେଇ ନେବନି, ପୁଅମାନଙ୍କୁ ଗେଲେଇ ନେବନି। ମୁଁ ସବ ଦେଖୁଛୁ ସେ ଅଭ୍ୟାସଟା ହେଇଯାଇଛି। ତୁମକୁ ପ୍ରାକ୍ଟିକାଲ ସମୟରେ କହୁଛି, ସମୟରେ ଜାଣନ୍ତି ଯେ ଗୋପୀ ଗୁଲଗୋପୀ ପ୍ରଭୁ ଏରକମ ରହିଛି। ପ୍ରାୟ ଆମର ଓଡ଼ିଶା ପ୍ରଚାରକମାନଙ୍କୁ ଅନେକ ଭକ୍ତ, ସେମାନଙ୍କୁ ମୁଁ ଆଗେ ବି କହିଛି, ଏବେ ବି ରହିଛି, ଏବେ ବି ମୁଁ କହିଛି ଅନେକ କ୍ଲାସ୍ ମାଧ୍ୟମରେ କିଣେ। ଆଜି ତୁମକୁ ମୁଁ ବାସ୍ତବରେ କହିଲି, କିଛି ମନେ କରିବନି, ଏଇଟା ତୁମର ରକ୍ଷା ପାଇଁ। ବୁଝିପାରୁଛ, ଛୋଟ ଛୋଟ ଝିଅ ପୁଅ ଦ୍ୱାରା ଆକୃଷ୍ଟ ହେଇକରି ଆମେ ତାଙ୍କ ସ୍ତ୍ରୀ ପ୍ରତି ବି ଆକୃଷ୍ଟ, ମା ପ୍ରତି ବି ଆକୃଷ୍ଟ ହେଇଯାଉ, ହଠାତ୍ କରି ହେଇଯିବ ମନରେ। ସେଥିପାଇଁ ଖୁବ୍ ସାବଧାନ ବ୍ରହ୍ମଚାରୀ ଜୀବନ। ପ୍ରଭୁପାଦ ଅନେକ ଇସ୍କନର ରୁଲ୍ ବି ରହିଛି, ଛୋଟ ପୁଅ ପୁରୁଷ ହେଲେ ବି ତା ସହିତ ବେଶୀ ଘନିଷ୍ଠତା ରଖିବ। ମହାପ୍ରଭୁକୁ ନିଷେଧ କଲେ ନା ସର୍ବଦାମଦର, ନା ନା ପୁଅ ପିଲା ହେଲେ ବି ତା ସହିତ ନିଶ୍ଚିତ ନିଷେଧ କରୁଛନ୍ତି। ତେଣୁ ଆମ ଶାସ୍ତ୍ରର ସବୁ ମ୍ୟାନେଜମେଣ୍ଟ ରହିଛି ବି, ମହାପ୍ରଭୁ ଏଇଟା କରିକି ଆମକୁ ଦେଖୁଛନ୍ତି ସର୍ବଦାମଦରଙ୍କ ମାଧ୍ୟମରେ, ଯେ ତୁମେ ସନ୍ନ୍ୟାସୀ, ତୁମେ ବ୍ରହ୍ମଚାରୀ, ତୁମେ ଅନ୍ୟର ପୁଅ ପିଲା ପ୍ରତି ତୁମେ ତା ସହିତ ବେଶୀ ମିଶୁଛ। ଲୋକମାନେ କହିବେ ତାର ମାଆଟା ମାନେ ରାଣ୍ଡ ଅଛି, ତାର ବାପା ନାହିଁ, ତ ସମସ୍ତେ ଭାବିବେ ମହାପ୍ରଭୁ ଏଇରକମ ମନେ ସଙ୍ଗ କରୁଛନ୍ତି, ତା ପୁଅ କାହିଁ ଭଲ ପାଉଛନ୍ତି। ଠିକ ଅଛି, ତମାନେ ଲୋକମାନଙ୍କ ଦିଗରୁ ଆମର ଜୀବନ ଚରିତ୍ରକୁ ଠିକ କରିବା ପାଇଁ ମହାପ୍ରଭୁ ବି ତାଙ୍କ ଭକ୍ତ ଦ୍ୱାରା ତାଙ୍କର ନିଜସ୍ୱ ଜିନିଷଟାକୁ ବି ଶିକ୍ଷା ଦେଇକି ଯାଇଛନ୍ତି ଆମ ପ୍ରତି, ସନ୍ନ୍ୟାସୀ ବ୍ରହ୍ମଚାରୀମାନଙ୍କୁ। ଏସବୁ ଜିନିଷ ରହିଛି, ମୁଁ କାଲି ଶାସ୍ତ୍ରରେ ଆଉ କିଛି ଜିନିଷ କହୁଥିଲେ ମନେ ପଡ଼ୁନି, ସୁନ୍ଦର ସୁନ୍ଦର ମ୍ୟାନେଜମେଣ୍ଟର ଜିନିଷ ଗୁଡ଼ିକ ମୁଁ କହିଲି ଏଗୁଡ଼ିକ ଲେଖିକି ରଖିବା ଦରକାର ଥିଲା ସାଙ୍ଗେ ସାଙ୍ଗେ। ଏସବୁ ଜିନିଷରେ ବି ଆମେ ତ ହାଲକା ଭାବରେ ନେଉଛୁ, ନା ମୁଁ ଏଇଟା ଏଇଟା ହାଲକା ହେଇଗଲା, ଆମକୁ ସୁଖ ଭାବରେ ବିଚାର କରିବାକୁ ପଡ଼ିବ। ମାୟା ସୁଖାତି ସୁଖ ଭାବରେ ପଶେ, ଖୁବ୍ ଆମର ଦ୍ୱାର ଖୋଲା ହେଇକି ଅଛି ସବୁ ଜାଗାରେ, ବାନ୍ଧା ନାହିଁ। ସେଥିପାଇଁ ଆମେ ଏକା ଏକା ଯେ ଚାଲି ଯାଉଛେ ପ୍ରଚାରକୁ, ସେଥିପାଇଁ ସାବଧାନ ହେବାକୁ ପଡ଼ିବ। କୌଣସି ଗୃହସ୍ଥ ଭକ୍ତ ଯିଏକି ଏକଦମ ବ୍ରହ୍ମଚାରୀ ଭଳିଆ ଭଲ, ସେରକମ ଭକ୍ତକୁ ଆମେ ବ୍ରହ୍ମଚାରୀ ଅଭାବ ଅଛି, ଯିଏ ବିଶ୍ୱସ୍ତ ଗୃହସ୍ଥ ଯେମାନେକି ଆମକୁ ଫେସି ଦେବେନି ଅନ୍ୟ ମହିଳା ସହିତ, ସେରକମ ଗୃହସ୍ଥ ମଝିରେ ମଝିରେ ପ୍ରଚାର, ଏ ଚାଲ ଆମେ ଅମୁକ ଜାଗାରେ ପଚାରି ଯାଉଛେ, ମୁଁ ତ ଏକା, ଆପଣ ମୋତେ ସାହାଯ୍ୟ କରିବେ ଗୋଟେ ଦିନ ଦୁଇ ଦିନ ମଝିରେ ମଝିରେ ଯିବୁ। କିନ୍ତୁ ଆମେ ଯଦି ନିଜେ ନ ବଞ୍ଚିଲୁ କାହାକୁ ପଚାରି କରିବା, ଆମେ ପ୍ରଚାର ନାଁରେ ଯଦି ନିଜେ ଫେସିଗଲୁ ତାହେଲେ ଲୋକ ନିନ୍ଦା କରିବେ ଆଉ ପ୍ରଚାର ବି ବନ୍ଦ ହେଇଯିବ। ତ ଆମକୁ ଯଦି ଦୀର୍ଘସ୍ଥାୟୀ କରିବାକୁ ପଡ଼ିବ, ସେଥିପାଇଁ ଏସବୁ ଜିନିଷକୁ ଲକ୍ଷ୍ୟ କରିବାକୁ ପଡ଼ିବ। ପ୍ରଭୁପାଦ କହୁଛନ୍ତି କୌଣସି ବୈଦିକ ଶାସ୍ତ୍ରରେ ତ୍ରିସଙ୍ଗ କରାର ଅଥବା ତାଦେଶ ସଙ୍ଗେ ଅନର୍ଥ କଥୋପକଥନ ଉପଦେଶ କେତେବେଳେ ବି ଦିଆ ହେଇନାହିଁ। ଅନର୍ଥ ସହିତ ମିଶିକି କଥୋପକଥନ କୌଣସି ବୈଦିକ ଶାସ୍ତ୍ର ନାହିଁ। ସମସ୍ତ ବୈଦିକ ପ୍ରଥା ଯୌନ ଜୀବନ ବର୍ଜନ ଶିକ୍ଷା ଦାଏ, ଯାହାର ଫଳରେ ଧୀରେ ଧୀରେ ବ୍ରହ୍ମଚର୍ଯ୍ୟ ଥେକେ ଗୃହସ୍ଥ, ଗୃହସ୍ଥ ଥେକେ ବାନପ୍ରସ୍ଥ ଏବଂ ବାନପ୍ରସ୍ଥ ସନ୍ନ୍ୟାସ ଆଶ୍ରମ କ୍ରମଶଃ ଉନ୍ନତି ଲାଭ କରେ। ତମାନେ ଗୃହସ୍ଥ ଜୀବନରେ ବି ସଂଯତ ଜୀବନ, କିଏ ଭାବୁଛି ଆମେ ଗୃହସ୍ଥ ହେଇଗଲେ ହଁ ଆମର ଗୋଟେ ଲାଇସେନ୍ସ ପାଇଗଲେ ସେଇଟା ଖରାପ ଅନେକ ଶୁଣି, କିନ୍ତୁ ଶାସ୍ତ୍ରରେ କୁହାହେଇଛି ଏଇଟା ଏ ଚତୁର ଆଶ୍ରମ ଆଗରେ ଦଶ ନମ୍ବର ଅଧ୍ୟାୟରେ ଆଦର୍ଶ ଯେଟା କୁହାହେଇଛି କ'ଣ ଏଗାର ଅଧ୍ୟାୟରେ ଏଗାର ଅଧ୍ୟାୟ ଅଛି ବାର ଅଧ୍ୟାୟ ଆଦର୍ଶ ସମାଜ। ଏ ଆଦର୍ଶ ସମାଜରେ ସାଧାରଣ ଲୋକମାନେ ମାନେ କେମିତି ହେବା କଥା ସେଠି ଲେଖା ହେଇଛି, ମାନେ ପ୍ରଭୁପାଦ ଲେଖିଛନ୍ତି ଯେ ପ୍ରକୃତ ଭଦ୍ର ବ୍ୟକ୍ତି ମଣିଷ ହେବା ଦରକାର, ସେମାନଙ୍କ ପାଇଁ ବି କୁହାହେଇଛି ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ ସାଧାରଣ ମଣିଷ ପାଇଁ ବିଭିନ୍ନ ମାନେ ଠିକ୍ ସାଧୁ ଭଳିଆ ଜୀବନଯାପନ। ତାପରେ ସେଇମାନେ ଯଦି ଗୃହତ୍ୟାଗ କରି ବ୍ରହ୍ମଚାରୀ ହୁଅନ୍ତେ ତାହେଲେ ଖୁବ୍ ଭଲ ମଣିଷ ହେବ, ବୁଝୁଛନ୍ତି। ସାଧାରଣ ଲୋକମାନଙ୍କ ପାଇଁ ଏଇ ଅଧ୍ୟାୟ ଗୁଡ଼ିକରେ କୁହାହେଇଛି କେଉଁଠି ଏକା ଅଛି କୌଣସି ସୁନ୍ଦର ସୁନ୍ଦର ଶ୍ଳୋକ ସେଠି ରେକର୍ଡିଂ ଥିବ ଦେଖିବ ସେଠି ସାଧାରଣ ମଣିଷଙ୍କ ପାଇଁ ମାନେ ତିରିଶଟା ପଏଣ୍ଟ ଦିଆହେଇଛି ନାରଦ ମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି। ସେ ତିରିଶଟା ପଏଣ୍ଟ ଖୁବ ସୁନ୍ଦର, ସମସ୍ତେ ସାଧାରଣ ମଣିଷମାନେ ପାଳନ କରିବା ଦରକାର। ଭକ୍ତ ତ ତାମାନେ ତାର ଉର୍ଦ୍ଧ୍ୱରେ, ସେମାନେ ସେମାନେ ଏଗୁଡ଼ିକ ପାଳନ କରିକି ଆସିଥିବେ ଭକ୍ତିମ ଠାକୁର କଥା ଏଗୁଡ଼ିକ ଯେ ତୁମେ ଏ ଯେ ବାଚ ବେଗ ମନ ବେଗ ଏଗୁଡ଼ିକ ଗୃହତ୍ୟାଗ କରିବା ଆଗରୁ ପାଳନ ହେଇଯାଇଛି ସନ୍ନ୍ୟାସୀ ଗୃହସ୍ଥମାନଙ୍କୁ, ତମେମାନେ କେମିତିକା କଥା ବୁଝ। ତମେ ଶାସ୍ତ୍ର କଥାଟା ମଣିଷ ସମାଜରେ ଏଗୁଡ଼ିକ ଲୋକକୁ ପାଳନ କରିବାକୁ ପଡ଼ୁଥିଲା ଆଗ ଜୀବନରେ, ବର୍ତ୍ତମାନ କଳିଯୁଗରେ ସେଗୁଡ଼ିକ ନାହିଁ। ଏଇଟା ହେଉଛି ଆମର ଜିନିଷ, ବିଶେଷ କରି ବର୍ତ୍ତମାନ ଆମର କିଛି କିଛି ଜିନିଷ ଇଏ ହୁଏ ଯେ ପରସ୍ପର ମଧ୍ୟରେ ବନ୍ଧୁତ୍ୱ ଭାବ ରଖିବା ଦରକାର, ଜଣେ ବ୍ରହ୍ମଚାରୀ ଆଉ ଜଣେ ବ୍ରହ୍ମଚାରୀ ସହାୟତା କରିବ ସେ ମଙ୍ଗଳାରତି। ମୁଁ ଅନେକ ଭକ୍ତକୁ ଲାଗେ ମଝିରେ ମଝିରେ, ତୁମେ ଉଠିଛ ଆଉ ଜଣେ ସୁଇକି ଅଛି କାହିଁକି ଲାଗିଲ, ମୁଁ ଏଇଭଳିଆ କୁହେ। ମୁଁ ଯେତେବେଳେ ଉଠିଯାଏ ସମସ୍ତଙ୍କୁ ଜଣେ ଜଣେ କୁହେ ଏ ଉଠ ମଙ୍ଗଳାରତି କରତେ ହେବ, ଏଠିକି ଆସିଛ ମାନେ ଗାଁ ଲୋକ ଭାବେ ସାଧୁ ସୁଇକି ଅଛନ୍ତି, ଏଗାରଟା ପର୍ଯ୍ୟନ୍ତ ଶୋଇକି ଅଛନ୍ତି, ଦଶଟା ପର୍ଯ୍ୟନ୍ତ ଶୋଇ ଅସୁସ୍ଥ ସେମାନେ ଜାଣିପାରିବେ, କିନ୍ତୁ ତୁମେ ଯଦି ସାଧୁ ହେଇକିରି ଶୋଇକି ରହିବ ଖରାପ ଲୋକ କହିବ। ଆମେ ଯଦି କଣ୍ଟିନ୍ୟୁ ମଙ୍ଗଳ ଆରତୀ ବନ୍ଦ କରିଦେବା କଣ୍ଟିନ୍ୟୁ ତାହେଲେ ଅବସ୍ଥା ଖରାପ ଭକ୍ତି ଜୀବନରୁ। ଆମେ ଯେତେ ବି ବଡ଼ ଦାୟିତ୍ୱ ପାଉନା କାହିଁକି ଇନଚାର୍ଜ ହେଉନା କାହିଁକି ରହିପାରିବୁ, କିନ୍ତୁ ଅବଶ୍ୟ ଏକଦିନ ତାର ଆର ମଙ୍ଗଳ ହେବ। ଦିନ ଅଧେ ଅସୁସ୍ଥ ହେଇପଡ଼ିଛ କୌଣସି ପ୍ରଚାରରେ ବହୁଦିନ ଚାଲି ଚାଲି ମାନେ ଇଏ ହେଇକିରି ଥକି ଯାଇଛ ସେଟା ଅଲଗା ଜିନିଷ, ତେବେ ବି ଭୟ ରଖିବା ଦରକାର ତାହେଲେ ନିଦ ଭାଙ୍ଗିଯିବ, ଭୟ ହେଲେ ନିଦ ଭାଙ୍ଗିଯିବ। ସ୍ନାନ କରି ନେଇକି ତ ମଙ୍ଗଳାରତୀ କରି ଆସିକିରି ଅନ୍ତତଃ ଅଧଘଣ୍ଟେ ଶୋଇପଡ଼ ଜପ ଆପଟୁ କରିଦେଇକିରି ତା ଭଲ, କିନ୍ତୁ ବାହାରକୁ ଯାଉଛେ ସେଠି ଯେମିତି ଲୋକମାନେ ଆମକୁ ନିନ୍ଦା ନ କରନ୍ତି। ଆମେ ବ୍ରହ୍ମଚାରୀମାନେ ପଚାରି ଯାଉଛେ ଗାଁର ଲୋକମାନେ ଉଠି ଯାଉଥିବେ ଗୃହସ୍ଥ ଭକ୍ତମାନେ, ଆମେ ଉଠିକି ଶୋଇଗଲେ ମୁଁ ଅନେକ ଜାଗାରେ ଦେଖିଲି ଯେ ଗୃହସ୍ଥ ଭକ୍ତମାନେ ଉଠିଛନ୍ତି ବ୍ରହ୍ମଚାରୀମାନେ ଶୋଇଛନ୍ତି, ସେଟା ଖରାପ ନା ଖରାପ। ମନ୍ଦିରରେ ଆସିକି ଲୋକ ଦେଖୁଥିଲେ ସବୁ ଖରାପ, ସେଥିପାଇଁ ଆମକୁ ବାଲାନ୍ସ କରିବାକୁ ପଡ଼ିବ ସବୁ ସମୟ ଯେ କେମିତି ମୁଁ ସାଧନାଟାକୁ ବଢ଼େଇବି, ଜପ କରିନି ମାଷ୍ଟ ମୁଁ କମ୍ ପକ୍ଷରେ କିଛି ଜପ ମନ୍ଦିରରେ ବସିକି କରିନି, ଏଇ ସଂକଳ୍ପ କରିବାକୁ ପଡ଼ିବ ବସିକିରି, ଏବଂ ସ୍ୱତନ୍ତ୍ର ମନୋବୃତ୍ତି ନେବିନି ମୁଁ ମୋର ଅଥରିଟିର ଆନୁଗତ୍ୟରେ ତାଙ୍କୁ ପଚାରିକି ସବୁ କରିବି। ମୁଁ ଯେତେବେଳେ ଦେଖୁଥିଲି ନାମଟରେ ପ୍ରଥମରୁ ମୁଁ ସବୁକିଛି ପଚାରିକି କରୁଥାଏ, କିନ୍ତୁ ମୋତେ ସ୍ୱତନ୍ତ୍ରତା ଦିଆହେଇଥିଲି। ଆମେ ନ ସମୟ ସବୁ ସମୟ ଖାଲି ସେ କହିବେ ମୁଁ କ'ଣ ଆମକୁ କିଛି ସ୍ୱାଧୀନତା ଦିଆହେବ, କିନ୍ତୁ ସ୍ୱାଧୀନତା ଦେଲେ ବି ଆମର କର୍ତ୍ତବ୍ୟ ହେବ ଅଥରିଟିକୁ ଜାଣିବା, ପଚାରିବା ଯେ ଏଇଟା ଆପଣ କହିଥିଲେ ମୁଁ ଏଇଟା ବୁଝିପାରୁଛି, ତା ପ୍ରାକ୍ଟିକାଲରେ ଯାଇକି ଦେଖୁଛି ଏଇଭଳିଆ ହେବ, ସେଟା କି ଏମିତି କରିବି କି। ଦେଖିବ ଇଞ୍ଜିନିୟର ଅନେକ ସମୟ ସେମାନେ ଅଙ୍କ କଷି ଦେଇକି ଦେଇଦେଲେ ସାର୍ ରଡ୍ ଏତେ ଦେବ ଏତେ ଦେବ, ମିସ୍ତ୍ରୀ ପ୍ରାକ୍ଟିକାଲ, ମିସ୍ତ୍ରୀ ପ୍ରାକ୍ଟିକାଲ କାହିଁକି ସେ ପ୍ରାକ୍ଟିକାଲ କରେ, ଇଞ୍ଜିନିୟର ଅନେକ ସମୟ ଦେଇପାରେ, ତ ସେ ମିସ୍ତ୍ରୀ ବି ଦାୟିତ୍ୱ ନିଜେ ନିଜେ କରେ ନା। ମୁଁ ଦେଖିଛି ଆମର ବିଲ୍ଡିଂ ହେବା ସମୟରେ ରବୀନ୍ ପ୍ରଭୁ ଆମର ଗୁରୁ ଭାଇ ଦୀକ୍ଷା ନେଇଛି, ସେ କଣ୍ଟ୍ରାକ୍ଟର ହେଡ୍ ମିସ୍ତ୍ରୀ ଥିଲା, ରଡ୍ ବାଇଣ୍ଡିଂର ସେ ଏକ ନମ୍ବର ସାରା, ତାର ନାମ ଥିଲା ମାନେ ବିଲ୍ଡିଂର କନଷ୍ଟ୍ରକ୍ସନ୍ ଛାତର ରଡ୍ ବିମ୍ ରଡ୍ ବାନ୍ଧିବାରେ ସେ ଏକ ନମ୍ବର, ଇଞ୍ଜିନିୟର ବି ଫେଲ୍ ମାରେ, ସେ ଏମିତିକା ମାନେ ପ୍ରାକ୍ଟିକାଲ। ତ ଆମ ପୁରୁଣା ପ୍ରଥମ ବିଲ୍ଡିଂ ଯେତେବେଳେ ହେଇଥିଲା ଆମେ ତ କିଛି ଜାଣିନୁ, ତ ସେ କହିଲେ ଏଇ ଜିନିଷରେ ଭୁଲ ହେବ ଏଇଟା ବାନ୍ଧି ଯାଇକିରି ମୁଁ ଦେଖୁଛି। ସେ ଇଞ୍ଜିନିୟର ପ୍ରଶ୍ନ କରିଥିଲେ ଦେଖନ୍ତୁ ଏଇଟା ପ୍ରାକ୍ଟିକାଲ ଯିବାକୁ ଆପଣ ଏଇଟା ଲେଖିଦେଇଛନ୍ତି, ଅଙ୍କରେ କଷି ଦେଇଛନ୍ତି, କିନ୍ତୁ ପ୍ରାକ୍ଟିକାଲରେ ଏଇଟା ହେଉନି, ଏଠି ଭାଇବ୍ରେଟର ପଶିବନି, ଏଇଟା ଫମ୍ପା ହେଇଯିବ ଯଦି ସେଠି ସିମେଣ୍ଟ ବାଲି ନ ପଶେ। ଇଞ୍ଜିନିୟର କହିଲେ ଠିକ୍ ଅଛି ମୁଁ ଆସେ, ବା ତୁମେ ଯେଟା ପ୍ରାକ୍ଟିକାଲ ଭାବିଛ ସେଥିରେ ସେ ହିସାବ କରି ନିଜେ ନିଜେ ଆମର ଦେଖିନେଉଛି, ହଁ ହଁ ଠିକ୍ ଅଛି ତୁମେ ଏଇଟା କରିଦିଅ। ତ ସେ ବି କହିଲେ ନା ମୁଁ ଯାହା କହିଛି ସେଇଟା କର, ମୁଁ ଦେଖିଲି ଇଞ୍ଜିନିୟର ପ୍ରାକ୍ଟିକାଲ ଯେ ସତ୍ୟିକାର ଇଞ୍ଜିନିୟର ସେ କହେ, କିନ୍ତୁ ଆଉ ଜଣେ ଇଞ୍ଜିନିୟର ଆମର ଥିଲା ତାକୁ ଇସ୍କନର ସେ ଥିଲା ମାପୁର ପ୍ରୋଜେକ୍ଟ ଡାଇରେକ୍ଟର, ନାମଠୁ ଆମେ ବାହାର କରିଦେଲୁ ସେମାନେ ନା ତାକୁ ନେଇ କରିବାକୁ ପଡ଼ିବ, କିନ୍ତୁ ସେ ମିସ୍ତ୍ରୀ କିଛି ଜାଣେ ନା ମୁଁ ଯାହା କହିଛି ସେଇଟା ମାନିବାକୁ ପଡ଼ିବ। ତାପରେ ଆମ ମଧ୍ୟରେ ସବୁ ପଶିଗଲା ସବୁ ବୁଦ୍ଧି ଗୁଡ଼ିକ, ସଙ୍ଗେ ସଙ୍ଗେ ପ୍ରାକ୍ଟିକାଲ ହେଇଗଲୁ। ମୁଁ ଏବେ ପ୍ରଶ୍ନ କରତେ ଆରମ୍ଭ କରିଥିଲି ଯେ ଆପଣ କୁହନ୍ତୁ ଏଇ ଜିନିଷଟା, ସେମାନେ ଉତ୍ତର ଦେଇପାରୁନାହାନ୍ତି, ତାହେଲେ ଆପଣ କହୁଛନ୍ତି ମିସ୍ତ୍ରୀ କିଛି ଜାଣେ ନା। ତାପରେ ମହାପ୍ରଭୁ ପ୍ରୋଜେକ୍ଟରୁ ତାକୁ ବାହାର କରିଦିଆଗଲା, କାଲକାଟାରେ ଜଣେ ଲୋକ ଥିଲା ପ୍ରଥମ ଅନେକ ଆଗରୁ, ପ୍ରଥମ ବିଲ୍ଡିଂ ଆମେ ଯେତେବେଳେ କଲେ 1998 ଆରମ୍ଭ କରିଥିଲୁ, ସେଇ ସମୟରେ ତା ଆଗରୁ ସେ ପ୍ରୋଜେକ୍ଟ ଡାଇରେକ୍ଟର ଥିଲା, ବଡ଼ ମନ୍ଦିର ହେବ ଏଇ ହେବ ସେ, ସେ ତାକୁ ବି ଆମ ନାମଟର କିଛି ଜିନିଷ ଆମେ ଜାଣିନୁ ଇଞ୍ଜିନିୟର ଇ ବି ନୁହେଁ, ସେଟା ଆମେ ପ୍ରାକ୍ଟିକାଲ ଦେଖିଦେଲୁ ସବୁ ଜିନିଷ ହିସାବ ପ୍ରାକ୍ଟିକାଲରେ। ତାପରେ ଆମର ମାପୁ ପ୍ରୋଜେକ୍ଟ ସେମାନେ କହିଲେ ନା ତୁମେ ତ ଭୁଲ କରିଦେଇଛ ସବୁ, କେତେ ଟଙ୍କା ନଷ୍ଟ କରିଦେଇଛ ଏଇ ରଡ୍ ଦେଇଦେଇଛ। ତାପରେ ଆଉ ଜଣେ ଆମର ଇଞ୍ଜିନିୟର ଆସିକିରି ପ୍ରତିଟା ଫ୍ଲୋର୍ରେ 500,000 ଟଙ୍କା କରିକି କମିଦେବେ, 500,000 ଟଙ୍କା, ତାମାନେ 5ଟା ଫ୍ଲୋର୍ କେତେ ଲକ୍ଷ, 4ଟା ଫ୍ଲୋର୍ରେ 4,5,20,00,000 ଟଙ୍କା କମିଗଲା, ଏଟା ଛାତ ଡାଲାଇ ହେଇଗଲା। ଏଇଭଳିଆ ଜିନିଷଟାକୁ ମାନେ କିଛି କିଛି ଜିନିଷ ଅଛି ପ୍ରାକ୍ଟିକାଲ, କିଛି କିଛି ଜିନିଷ ଅଛି ଥିଓରିଟିକାଲ, ସେଟାକୁ ପ୍ରାକ୍ଟିକାଲ ଯାଇକିରି ଆମକୁ କିଛି କିଛି ଜିନିଷ ଚେଞ୍ଜ କରିହୁଏ, ବୁଝିବାକୁ ପଡ଼ିବ, ନହେଲେ ଆମେ କ୍ଷତିଗ୍ରସ୍ତ ହେଇଯିବୁ। ଯେମିତି ଆଦାନ ପ୍ରଦାନ, ଭକ୍ତ ସହିତ ଭକ୍ତ ଆଦାନ ପ୍ରଦାନ, ଜଣକୁ ମୁଁ ଯଦି ଭଲ ପାଏ ହଁ ସେ ସ୍ୱିଗ୍ରୀ ହଉ ଇଞ୍ଚା ତାଙ୍କୁ ଗାଳି ଦେଉ, କିନ୍ତୁ ତାହେଲେ କ'ଣ ହେଲା, ମୁଁ ତାକୁ ଭଲ ପାଏ ନା, ମୁଁ ତାକୁ ଯଦି ସାହାଯ୍ୟ କରେ, କିନ୍ତୁ ଆମେ ଏମିତି ହେଇଯାଇଛୁ କ'ଣ, ହଁ ତୁ ଡାକିଲୁ କାହିଁକି, ହଁ କି ନା କାହିଁକି ମୋତେ ଡାକିଲୁ ମୁଁ ଶୋଇଥିଲି, ସେଟା ଆମେ ତେରିମେରି କରିଦେଉଛେ। ଆଉ ଜଣେ ଭକ୍ତ ସାହାଯ୍ୟ କରତେ ଚାହେଁ ଆମେ ନେବାକୁ ଚାହୁଁନୁ, ତ ସେଥିପାଇଁ ମୋର କହିବାର ଉଦ୍ଦେଶ୍ୟ ଅଛି ଆମେ ଯେମିତି ଏଇଭଳିଆ ନ ହଉ, କିଏ ମୋତେ ସାହାଯ୍ୟ କରୁଛି ହଁ ତୁମେ କେତେ ଭଦ୍ର ମାନେ ଭଲ, ମୋତେ ଭଲ ପାଅ, ମୁଁ ଶୋଇଯାଇଥାନ୍ତି ମଙ୍ଗଳାରତୀ ଯାଇପାରିନଥାନ୍ତି, ତୁମେ ମୋତେ ସାହାଯ୍ୟ କର, ଏଇ ସହାନୁଭୂତିଶୀଳତା ମନୋଭାବ ଆମକୁ କରିବାକୁ ପଡ଼ିବ। ଆମେ ଯେମିତି କ୍ରୋଧାନ୍ୱିତ ହେଇକିରି ତାର ଦୋଷ ଦେଖି ନେବୁନି, ହଁ ସେ କାହିଁକି ମୋତେ ଡାକିଲା ଇଏ କଲା, ହଁ ଆମେ ହଁ କହିବ ଦେଖ ମୁଁ ପ୍ରଭୁ ମୁଁ 3 ଦିନ ଶୋଇନଥିଲି, ଡାକ୍ତର କହିଦେବ ମୋତେ ଡାକିବନି, ତୁମେ ବାଟରେ ଯଦି ଡାକିଛନ୍ତି ତ ମୁଁ ଶୋଇନଥିଲି ବା ମୋ ଶରୀର ଅସୁସ୍ଥ ଅଛି ଆଜି ମୁଁ ଶୋଇବି 2 ଘଣ୍ଟା, ହେଲେ ସେ ବି ଜେନୁଇନ୍ ହେଇଗଲା, ସେ ଉତ୍ତର ଦେଇପାରିବ ଅଥରିଟିକୁ ଉତ୍ତର ଦେଇପାରିବ କାହିଁକି ଆସିନି। ପ୍ରଭୁବାଦଙ୍କର ଏକଟା ଲେକ୍ଚର ଅଛି, ଲେକ୍ଚର ନୁହେଁ କହିଛନ୍ତି କଥୋପକଥନ, ତାଙ୍କର ସୁତକୀର୍ତ୍ତି ପ୍ରଭୁ ସୁତକୀର୍ତ୍ତି ପ୍ରଭୁ ବୃନ୍ଦାବନରେ ଥିଲେ, ସେତେବେଳେ ପ୍ରଭୁପାଦଙ୍କ ସେବକ ଥିଲେ। ସେ ସମୟରେ ପ୍ରଭୁପାଦ ଦୁଇ ଜଣଙ୍କ ନାମ ଭୁଲି ଯାଇଛି। ପ୍ରଭୁପାଦ ପାଞ୍ଚଟା ବାଜିଯାଇଛି, ପ୍ରଭୁପାଦ ପଚାରୁଛନ୍ତି ସେ ଦୁଇ ଜଣ କାହିଁ, ତାଙ୍କ ନାଁଟା ମୁଁ ଭୁଲି ଯାଇଛି। ତ ପ୍ରଭୁପାଦ କହିଲେ ଯାଇ ଦେଖ, ବୋଲେ ମୁଁ ଜାଣିନି। ହେଲେ କ'ଣ ଏଇଟା ଡିସ୍କ୍ରେଡ଼ିଟ୍, ଆମେ କେତେଟୁକୁ ଜାଗା, ସେଠି ଅଳ୍ପ ଜାଗାରେ ଆମେ ରହିଛୁ। ତ ପ୍ରଭୁପାଦ ପଚାରୁଛନ୍ତି ଆମକୁ, ସେଇଥିପାଇଁ ଯେଇଟା ଆମେ ପାଖରେ ରହିଥିବୁ, କେଉଁ ଭକ୍ତ ସହିତ ଆମେ ଘରେ ରହିଥିବୁ, ସେଇ ଭକ୍ତର କ'ଣ ସେ କ'ଣ କରୁଛି ନ କରୁଛି ମୋ ନଜର ବି ରହିବା ଦରକାର ଅଛି। ଆମେ ଯେତେବେଳେ ବ୍ରହ୍ମଚାରୀ ଏକସାଥରେ ରହିବା କୌଣସି ମନ୍ଦିରରେ, ସବୁକିଛି ଆମକୁ ବି ନଜର ରଖିବାକୁ ପଡ଼ିବ। ଯେତେବେଳେ କେହି କାହାର କେଉଁଠି ଯାଉଛି ନ ଯାଉଛି, ମୁଁ ଏବେ ଯେତେବେଳେ ମହାପୁରୁ ମୁଁ ବାହାରି ଆସେ, ଗୌରବପ୍ରଭୁ ମହାରାଜ ରହିଲେ ମୁଁ କହିକି ଆସେ, ମହାରାଜ ନ ରହିଲେ ମୁଁ ଅଫିସରେ କହିନି, ମୁଁ ଏତେ ଦିନ ଯାଉଛି ଏଇ ଜାଗାକୁ ଯାଉଛି, କେହି ଲୋକ ଆସିଲେ କହିପାରିବେ, ପଚାରିଲେ କେଉଁଠି ଅଛନ୍ତି, ତ ବାହାରେ ଅଛନ୍ତି, ଏତେ ଦିନ ପରେ ଆସିବୁ। ସେଇଭଳିଆ ଆମେ ଘରେ ରହିଛୁ, କେଉଁ ଭକ୍ତଟା କ'ଣ କରୁଛି ନ କରୁଛି, ତା'ର କ'ଣ ଅସୁସ୍ଥ ହେଇପାରେ, ଆମେ ଯେମିତି ତା ପ୍ରତି ସହାନୁଭୂତିଶୀଳ ହେଇପାରୁ। ଓ ସେ ଅସୁସ୍ଥ ହେଇଯାଏ, ଆମେ ଯାଇ କଥାରେ ଔଷଧ ନେଇ ଆସିବୁ, କିନ୍ତୁ ଆମେ ସେ କ'ଣ ହେଲା ନ ହେଲା ତା'ର ତା ପ୍ରତି ଯଦି ଆମେ ଯତ୍ନ ନେଉ, ହେଲେ ସେ ମୋତେ ବି କେତେବେଳେ ମୋର ଅସୁବିଧା ହେଲେ ସେ ବି ମୋ ପ୍ରତି ଯତ୍ନ ନେବ, ହଁ କି ନା। ତ ଏଇଭଳିଆ ବ୍ରହ୍ମଚାରୀ ଜୀବନରେ ଆମେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ, ଆମେ କେତେ ଜଣ ରହୁଛୁ, ବେଶୀ ରହୁନି, ଗୋଟେ ଗୋଟେ ମନ୍ଦିରରେ ତିନି ଚାରି ଜଣ ବ୍ରହ୍ମଚାରୀ। ଆମେ ଯଦି ପରସ୍ପର ମଧ୍ୟ ଦୂରରେ ରହୁ, କାହାର କ'ଣ ହେଉଛି ନ ଜାଣୁ, ତାହେଲେ ସେଟା ଅସୁବିଧା ହେବ। ସେ ଦୁଇ ତିନି ଜଣ ରହିଛ, ହଁ ଅଥରିଟି ହୁଏ ତ ସବୁ ସମୟ ରହିପାରୁନି, ସେମାନେ ହୁଏତ ବାହାରେ ପଚାରି ଚାଲିଯାଆନ୍ତି, ଆମେ ତାଙ୍କୁ ସାହାଯ୍ୟ କରିବା, ଏଠି ରହିଯିବୁ, ତାଙ୍କ ସହିତ ମିଶିବା, ଆଲୋଚନା କରିବା ଯେ ମା ପ୍ରଭୁ ଏରକମ ହେଉଛି, ଆପଣ ତ ଦୂରରେ ଅଛନ୍ତି, କ'ଣ କଲେ ଭଲ ହେବ, ବା ଆପଣ ଆସିକି ଆମ ସହିତ ଏଠି ବସନ୍ତୁ, ମନଟା ଆମର ଚଞ୍ଚଳ ହୋଇଯାଉଛି, କ'ଣ ପାଇଁ ହେଉଛି, ସବୁ ଜିନିଷଟା ଖୋଲାମେଲା କରିବାକୁ ପଡ଼ିବ। ପ୍ରଭୁ କହୁଛନ୍ତି ଇସ୍କନ କେବେ ହେଲେ ଛାଡ଼ିକି ପଳିଯିବନି, ଯେଉଁଠି ରହିଛ ସେଇଠି ସେବା କର ଭଲ କରିକି। ହଁ ଅଥରିଟି ପଠାଉଛନ୍ତି ସେଇଟା ଅଲଗା ଜିନିଷ, ବୁଝିପାରୁଛ। ମୁଁ ତ ମାପରେ ଗୋଟେ ଡିପାର୍ଟମେଣ୍ଟରେ, ନାମ ଗୋଟେ ଡିପାର୍ଟମେଣ୍ଟରେ ରହିଛି, ଏବେ ବି ରହିଛି, ଅନେକ ଭକ୍ତ ପଳେଇ ଯାଇଛି ନା। ତୁମର କୌଣସି ଡିପାର୍ଟମେଣ୍ଟ ଛାଡ଼ିବ କାହିଁକି, ସେବା କରୁଛ ସେଇଟା କୃଷ୍ଣ ସେବା, ଗୁରୁ ସେବା, ସେଇଠି ମନୋନିବେଶ କର। ହଁ ଅଥରିଟି ତୁମକୁ ଯଦି ପଠାଉଛନ୍ତି ନା ତୁମେ ସେଠିକି ଯାଅ, ସେଟା ଅଲଗା ଜିନିଷ। ଯେମିତି ଗୌରାଙ୍ଗ ମହାରାଜ କହିଲେ ପୂର୍ଣ୍ଣଚନ୍ଦ୍ର ତୁମେ ଭଦ୍ରକ ମନ୍ଦିର ଦେଖ, ନାମଟ ପ୍ରଚାର କର, ସଙ୍ଗେ ସଙ୍ଗେ ଭଦ୍ରକ ମନ୍ଦିର ବି ଦେଖ, ନହେଲେ ସେଟା ଗୌଡ଼ୀୟ ମଠ ଅସୁବିଧା ହେଉଛି, ସେମାନେ ଦେଇଛନ୍ତି ଆମେ ନେଉନୁ, ସେଥିପାଇଁ ସେମାନେ ଦଖଲ କରିକି ବସିଛନ୍ତି। ତ ମହାରାଜ ପଠାଇଲେ, ତାମାନେ ସେ କ'ଣ ନାମ ମହାପୁରୁ ବାହାରି ଯାଇଛନ୍ତି, ବାହାରି ଯାଇନାହାନ୍ତି, ତାଙ୍କୁ ଏବେ ଏବେ ନାମଟର ଭକ୍ତ କୁହା ହୁଏ, ଭଦ୍ରକ ମନ୍ଦିର ଯା ବାଲେଶ୍ୱର ମନ୍ଦିର ସବୁ ନାମଟର ଭକ୍ତ କୁହା ହୁଏ। ତ ସେଟା ମହାରାଜଙ୍କର ମନୋଭାବ, କାହିଁକି ଏଇଟା ହେଉଛି ଶିଷ୍ଟାଚାର। ସେଥିପାଇଁ ବେଶୀ ଆଉ କହୁନି, ରାତିରେ ହେଇଛି, ମାନେ ସନ୍ଧ୍ୟା ହେଇଗଲାଣି, ପାଞ୍ଚଟା ନ ବାଜିଗଲାଣି, କିଛି ଆଲୋଚନା କରିହେବ ଯେ ତୁମେ ଏଠି ମନ୍ଦିର ରହିଛ, ଉଦ୍ଧବ ଉତ୍ତମ ଶ୍ଳୋକ, ମନ୍ଦିରରେ ସେବା ଠିକ ଭାବରେ, ମଙ୍ଗଳାରତୀ ଶ୍ରବଣ କୀର୍ତ୍ତନ ଗ୍ରନ୍ଥ ପଢ଼ିବା, ଏସବୁ କିଛି ସମୟ ହେଲେ ବି ଆମକୁ ସମୟ ବାହାର କରିବାକୁ ପଡ଼ିବ, ଯେ ମୁଁ କିଛି ସମୟ ଏଠି ଗ୍ରନ୍ଥ ପଢ଼ିବି, ସଂକଳ୍ପ କରିବାକୁ, ରୁଟିନ୍ କରିବାକୁ ପଡ଼ିବ। ଆମେ ସମସ୍ତେ ଅଜୁହାତ ମୋତେ ସମୟ ଦେଉନାହାନ୍ତି ଏରକମ ଭାବୁ, କିନ୍ତୁ ଆମ ପାଖରେ ଅନେକ ସମୟ ଅଛି, ଯଦି ଆମେ ଚେଷ୍ଟା କରିବୁ ଠିକ୍ ବାହାର କରିବା। ମୁଁ ଜାଣେ ମାୟାପୁରେ ମୁଁ ଯେତେବେଳେ ଥିଲି, ପ୍ରଥମରେ ରାତ୍ରି 11:00 ପର୍ଯ୍ୟନ୍ତ ମୋତେ ସେବା କରିବାକୁ ପଡ଼ିଥାଏ, ତେବେ ବି ଆମର ଭକ୍ତି ରାଘବ ମହାରାଜ ବୋଲି ତୁମେ ଗ୍ରନ୍ଥ ପଢ଼ିଛ, ରାତ୍ରି 11:00 ସମୟ ବି ଜପ ଶେଷ ହେଇଛି, ମହାରାଜ ଇନକ୍ୱାରି କରୁଛନ୍ତି, ମାନେ କିଛି ନା କିଛି ସେବା ପଡ଼ିବ। ସେତେବେଳେ ଭକ୍ତ ନଥିଲେ, ମୋତେ ରାତ୍ରି 11:00 ପର୍ଯ୍ୟନ୍ତ ସେବା କରିବାକୁ ପଡ଼ିଥିଲା, ମାନେ ଝାଡ଼ୁ ଦେବାଠୁ ଆରମ୍ଭ କରିକିରି ଗେଷ୍ଟ ହାଉସ୍ ଦେଖିବାଠୁ ଆରମ୍ଭ କରିକି ପ୍ରସାଦ ଗେଷ୍ଟ ମାନେ ଖାଇବେ, ଅଫିସରେ ଲେଖାଲେଖି କରିବାଠୁ, ତାପରେ ପାର୍ସଲ କିଛି ସଂକୀର୍ତ୍ତନ ସମାଜ ଥିଲା ପଠାଇବା, ମାନେ ହାତରେ ଲେଖିବା, ସବୁକିଛି ଦେଖିବାକୁ ପଡ଼ିବ। ତାପରେ ଭକ୍ତିରାଗ ମହାରାଜ ସେ ବ୍ରହ୍ମଚାରୀ ଥିଲେ, ତାଙ୍କର ସେବା ମୁଁ କରୁଥାଏ, ସେ ଅସୁନିଆ ପ୍ରଭୁପାଦ ଶିଶୁ, ତାଙ୍କର କପଡ଼ା କଚେଇବା, ତାଙ୍କର ଅଫିସ ପରିଷ୍କାର କରିବା, ତାଙ୍କ ପାଇଁ କିଚେନରୁ ସୁଲଭରୁ ପ୍ରସାଦ ନେଇ ଆସିବା, ବାହାରେ ଗୋଶାଳାରୁ କ୍ଷୀର ନେଇ ଆସିବା ସେଥିରେ ସମସ୍ତେ କ୍ଷୀର ପାଉନଥିଲେ, ଏବେ ତ ଅଛି। ତାପରେ କ୍ଷୀର ନେଇ ଆସିକି ତାଙ୍କୁ ଗରମ କରିକି ଦେବା। ମାନେ ଦିନ ମୁଁ ଥରେ ମୋର ଦାନ୍ତ ପାଟିରେ ଗୋଟେ ଦାନ୍ତ ହେଇଥିଲା, ଭାଙ୍ଗିଥିଲି ଏ ଅମର୍ଦ୍ଦାରେ, ମୋତେ ରହିଯାଇଥିଲା ଛୋଟବେଳା। ଆଉ ସେତେବେଳେ ମୁଁ ଯାଇଥିଲି ସେଇ କାନପୁର ଶ୍ୟାମାନନ୍ଦପୁରଙ୍କ ଛୋଟବେଳା। ଏବେ ତାପରେ ଦ୍ୱିତୀୟ ଥର ଗଲି, ସେଇଥିରେ ମୋ ଦାନ୍ତ, ମୁଁ ସେତେବେଳେ ସେଭେନ୍ କ୍ଲାସ୍ରେ ପଢ଼ୁଥିଲି, ଦାନ୍ତ ଗୋଟେ ଭାଙ୍ଗିଥିଲା କଳ ଦାନ୍ତ, କିନ୍ତୁ ସେ ଗଲା ଉପୁଡ଼ି ଦିଆହେଇଛି, କିନ୍ତୁ ତା ଭିତରେ ରହିଯାଇଥିଲା। ମୁଁ ଯେତେବେଳେ ମାୟାପୁର ଗଲି, ମାୟାପୁରରେ ସ୍ନାନ କରତେ ହୁଏ ଶୀତକାଳରେ, ସେତେବେଳେ ଜଳ ଥଣ୍ଡା ଲାଗିକିରି ଦାନ୍ତ ବାଟି ବଥା, ଦାନ୍ତ ନାହିଁ ସେଇଟା ଫୁଲି ଯାଇଛି। ନବଦ୍ୱୀପରେ ଉଠେଇଲି, ଚିରେଇକିରି ଉଠେଇଲେ ତା ଭିତରେ ଭାଙ୍ଗିକିରି ଥିଲା। ସେଇଦିନ ମୁଁ ଗୋଟେ ଦିନ ଭକ୍ତ ନାହିଁ, ତ ମହାରାଜଙ୍କର ମାନେ ସେ ଯେ ପ୍ରସାଦ ଆଣିବା, ତାଙ୍କ କପଡ଼ା କାଚେଇବା, ତାଙ୍କ ଘର ପରିଷ୍କାର କରିବା, ପ୍ଲସ୍ ତାଙ୍କ ପାଇଁ ଯେ କ୍ଷୀରଟା ଗରମ କରିଦେବା ବା ଅନ୍ୟ ଭକ୍ତମାନଙ୍କ ପାଇଁ ଗରମ କରି ରଖିବା ମୁଁ କରୁଥାଏ। ସେଦିନ ମୋର ଏମିତିକା ଏଇଟା ହେଇଥିଲା, ଡବଲ କରାହେଇଥିଲା, ନିହାଣ ଦେଇକି କାଟିକି ବାହାର କରିଦେଇଥିଲା, ତେବେ ଏମିତିକା ଯନ୍ତ୍ରଣା ହେଇଥିଲା ମାନେ ସେ ନିଦ ବଡ଼ି ବି ଦେଇଥିଲେ। ତ ସେଥିପାଇଁ ମୁଁ ଆସିକିରି ଯନ୍ତ୍ରଣାର ସଦିନ କରି ସେ ବଡ଼ି ଖାଇଛି, ତାକୁ ସୁଇଚ୍ ଏକଦମ ରାତ୍ରି 12 ପର୍ଯ୍ୟନ୍ତ ମାନେ ପୁରା ଭୋର ହେଇଛି ମନ ଅଛି। ସେତେବେଳେ ମୁଁ ଭାବୁଛି ମାନେ ସନ୍ଧ୍ୟା ପର୍ଯ୍ୟନ୍ତ ବା କିଛି ଏକଟା ହେଲା। ତ କିନ୍ତୁ ସେଇଦିନ ଗୋଟେ ଦିନ ମହାରାଜ ସେ ବି ନ ଖାଇଗଛନ୍ତି, କ୍ଷୀର ଗରମ ହେଇନି, ତାଙ୍କ କାପଡ଼ କାଚା ହେଇନି, ଘର ପରିଷ୍କାର ହେଇନି, ମହାରାଜ କାହିଁକି କୁହନ୍ତିନି, ଖାଇଲେନି ନ ଖାଇଲେ କିଛି କାହିଁକି କହିନାହାନ୍ତି। ତ ମୁଁ ଯେତେବେଳେ ରାତିରେ ଉଠିକି ଦେଖୁଛି କ୍ଷୀରଟା ପୋଡ଼ିଅଛି, ସେରକମ କପଡ଼ାଟା ପୋଡ଼ିଅଛି, ମହାରାଜ ଶୋଇ ପଡ଼ୁଛନ୍ତି। ମହାରାଜ ପ୍ରଭାତ ଶିଷ୍ୟ ଦ୍ୱାରା ତାଙ୍କର ଗୋଟେ ପାଦ ମାନେ ଛୁଟା ଥିଲା, ଯେ ପାଦରେ ପୁଣି ଡାକାତ ମାନେ 84ରେ ବୁମ୍ ପକେଇଦେଇଥିଲେ ଗୌର ପୂର୍ଣ୍ଣିମା ପରେ ଦିନ ଏକ ଦିନ ପରେ ସେଇ ପାଦଟାରେ ପଡ଼ିଥିଲା। ଏଇରକମ ମହାରାଜ କିଛି କହୁନଥିଲେ। ଏବେ ତ ଆମର କେତେ ଜିନିଷ ଆମେ ପାଉଛେ, ବୁଝିଲେ କେତେ ସୁଯୋଗ ସୁବିଧା ଅଛି, ଆଗେ ତ ଏସବୁ କିଛି ନଥିଲା। ଯଦିଓ ଏଇସବୁ ନୂଆ ନୂଆ ମନ୍ଦିରରେ କିଛି ସୁବିଧା ନେଇ ବେଶୀ, ସେଟା ଆମେ ବ୍ରହ୍ମଚାରୀ ଜୀବନ ପାଇଁ ଭଲ। ନୂଆ ନୂଆ ମନ୍ଦିରରେ ମୁଁ ମଝିରେ ଭାବେ ଯେ ନୂଆ ନୂଆ ମନ୍ଦିରରେ ଯାଇକି ରହିକିରି କୁଦାଳ ତାଡ଼େଇବା, ଲଙ୍କା ଗଛ ଲଗେଇବା, ବାଇଗଣ ଲଗେଇବା, ଏସବୁ କରିକିରି ଠାକୁର ସେବାରେ ନିଯୁକ୍ତ ହେଲେ ମନେ ଭଲ। ଏଇସବୁ ଜିନିଷଠୁ ମଝିରେ ମଝିରେ ମନେ ହୁଏ, ଯାଇକି ରହିଲେ 15 ଦିନ 20 ଦିନ ରହିକିରି ଏସବୁ କରିଲେ ଭଲ ହେବ, ଏଇ ମ୍ୟାନେଜମେଣ୍ଟ ଆର ଭଲ ଲାଗେ ଏରକମ ମନେ ମନେ ମଝିରେ ମଝିରେ ଆସେ, ଯାଇକିରି କଲେ ଭଲ। କିନ୍ତୁ ଯେତେବେଳେ ଆମେ ନିଜର କରି ନେବା, ଘରଟା ମୋର ଆମେ ବିଲ୍ଡିଂ କରିଛେ, ଆମେ ଭକ୍ତମାନେ ନିଜେ ମାଟି କାଟିଛନ୍ତି, ଗଛ କାଟିଛନ୍ତି, କେତେ ସମୟ ନିଜ ଭିଡ଼ା ଏଇରକମ ଭାବ। ଏବେ ଭକ୍ତମାନଙ୍କୁ ଯଦି କହିବ କରିବେନି କି, ହଁ ଆମେ ଏଇସବୁ କରିତେ ଆସୁଛୁ ନା କ'ଣ। ଗୁରୁମା ଏକ ଲେକ୍ଚର ଅଛି 85ରେ, ଗୁରୁମା ଏଇଟା ଗୀତା କ୍ଲାସ୍ରେ ଲେକ୍ଚର କରୁଛନ୍ତି। ମୁଁ ଏଇ ଶ୍ଳୋକଟା ପ୍ରାୟ ଜାଗାରେ କହିବି, ସର୍ବକର୍ମାନି ଅପି ସଦା କୁରୁମାନ ମତ ବେପାସରେ ମତ ପ୍ରସାଦ ଆତ୍ମବାପ୍ନତି ଶାଶ୍ୱତ ପଦମ। ଗୁରୁମା 85ରେ ଏଇ କଥାଟା ଲେକ୍ଚର ଦେଇଥିଲେ ଗୁରୁମା, ସେଇଠି ମୋର ମୁଖସ୍ଥ ହେଇଛି ସେଇଦିନଠୁ, ଏଇଟା ମୁଁ ଭୁଲିନି। ଏତେ ସୁନ୍ଦର ଗୁରୁମାଙ୍କର କଥାଟା ଥିଲା ଯେ ଏକ ସମୟ ଗୌଡ଼ିଆ ମଠରେ ଚୈତନ୍ୟ ମଠ ତ ଏକଟା ଥିଲା, ସେତେବେଳେ ଧାନ କାଟା ତ ଲେବର ମାନେ ଷ୍ଟ୍ରାଇକ୍ କରୁଛନ୍ତି, ତ ଧାନ କାଟା ହେଉନି। ଭକ୍ତମାନେ ଯାଇକିରି ଭକ୍ତି ଠାକୁର କହିଛନ୍ତି, ପ୍ରଭାତ ଧାନ କାଟା ହେଉନି, କାହିଁକି କାଟା ହେଉନି ନା ଲେବର ମାନେ ଷ୍ଟ୍ରାଇକ୍ କରୁଛନ୍ତି। ତ ଭକ୍ତି ଠାକୁର କହିଲେ ତାହେଲେ ଧାନ କେମିତି କାଟତେ ହୁଏ, କ'ଣ କ'ଣ ଦେଇକିରି ସେଟା ନିଆସ, କ'ଣ ଜିନିଷ ଦେଇକିରି ତାହେଲେ ଦା ଦେଇକିରି ବୋଲେ ନିଆସ। ତ ଭକ୍ତି ଠାକୁର ଦା ନେଇକିରି ଜମିକି ଯାଇକିରି ଧାନ କାଟିବା ଆରମ୍ଭ କରିଦେଇଛନ୍ତି। ଗୁରୁମାଜ କହିଲେ ଆମେ ଭାବୁଛୁ ଆମେ ମନ୍ଦିରକୁ ଆସିଛେ, ଏ ରୁଟି ଖାଇବୁ, ପ୍ରସାଦ ଖାଇବୁ, ଆଉ ନାଚିବୁ ଧେଇ ଧେଇ କରିକି, ଆଉ ସେବା କାହିଁକି କରିବୁ ନା, ଯେତେବେଳେ ଯେଉଁ କର୍ମ ଆସିବ ସେଥିପାଇଁ ଗୁରୁମାଜ ସେଇଠି କହୁଛନ୍ତି। ଭକ୍ତିନାଥ ଠାକୁର ଧାନ କାଟା ସମୟ ଆସି କେହି କାଟୁନାହାନ୍ତି, ତ ସେ କାଟିକି ଦେଖେଇଦେଲେ କାଟ। ଭକ୍ତମାନେ କହିଲେ ଦେଖ ଗୁରୁମାଜ ନିଜେ ମିକ୍ସଚର୍ ମେସିନ୍ ଚଲେଇକିରି ଚକ୍ର ଭବନ ଢାଳାଇ କରିଛନ୍ତି, ତ ଆମେ କାହିଁ କରିପାରିବୁ। ତ ଆମର ଆମଟର କର୍ମଚାରୀମାନେ ସିମେଣ୍ଟ ଓହ୍ଲେଇଛନ୍ତି, ମାଟିରେ ଭିତ ବି ଖୋଳିଛନ୍ତି, ଭିତରେ ମାଟି ଫିଲିଂ କରିଛନ୍ତି, ଯେହେତୁ ଲେବର ମାନେ ଷ୍ଟ୍ରାଇକ୍ କରିଛନ୍ତି, ଗଛ କାଟିଛନ୍ତି କେତେ ଗୁଡ଼ିକ, ଅନେକ ଜିନିଷ କରିଛନ୍ତି, ମିକ୍ସଚର୍ ମେସିନ୍ ଏମିତିକା ପଥର ନେଇକି ଢାଳାଇ ବି କରିଛନ୍ତି, ଭାଇବ୍ରେଟର ମେସିନ୍ ମାରିଛନ୍ତି, ସବୁ ପ୍ରାକ୍ଟିକାଲ୍ ହେଇଯାଇଛନ୍ତି ମାନେ କରି କରିକି। ସେଥିପାଇଁ ଯେକୌଣସି ସେବା ଆସିଲେ ଆମକୁ ଅଗ୍ରସର ହେବାକୁ ପଡ଼ିବ, କିନ୍ତୁ ସେଇ ଜିନିଷ ତ ଏଠି ଏତେ ଏବେ ନାହିଁ। କିନ୍ତୁ ଆମକୁ ଯଦି ସତରେ ବ୍ରହ୍ମଚାରୀ ଜୀବନରେ ଏବଂ ନିତ୍ୟ ଆନନ୍ଦମୟ ଜୀବନଟା ଏଠାରେ ରହିବାକୁ ଚାହୁଁ, ତାହେଲେ ପରସ୍ପରକୁ ସାହାଯ୍ୟ କରିବ ଆଉ ସେବାରେ ଆମେ ଯିବ, ନିଜର ଦୋଷଟାକୁ ଦେଖିବ, ଅନ୍ୟର ଦୋଷ ଦେଖିକିରି କ୍ଷତିଗ୍ରସ୍ତ ହେବ, ସେଇ ଦୋଷଟା ତୁମ ଉପରେ ଚାପିଯିବ, ବୁଝିପାରୁଛ? ଯେତେବେଳେ ଅନ୍ୟର ଦୋଷ ଦେଖିବ ନା, ସେଇ ଦୋଷରେ ତୁମେ ଦୁଷ୍ଟ ହେଇଯିବ। ସେଥିପାଇଁ ସାବଧାନ ହେବାକୁ ପଡ଼ିବ। ତୁମର ଏଠି ସବୁକିଛି କରୁଛ, ମଙ୍ଗଳାରତି, ଗ୍ରନ୍ଥ ପାଠ, ପ୍ରତିଦିନ କିଛି ଶୁଣ, ଗୋଟେ ଶ୍ଳୋକ ଦୁଇଟା ଶ୍ଳୋକ ଆସୁ ପଢ଼ୁଛ, ନିଜେ ହଉନି ସେବା ଠିକ କରୁଛ, କ'ଣ ଅସୁବିଧା ହେଉଛି? ମନକୁ କ'ଣ ସ୍ଥିର କରିଛ? ମନ୍ଦିର ଛାଡ଼, ଏଇ ଜଳେଶ୍ୱର ମନ୍ଦିର, ଜଗନ୍ନାଥ ମନ୍ଦିରରେ ମୁଁ ନିତ୍ୟ ସେବା କରିବି ସଂକଳ୍ପ କରିଛ? ଏଠି କ'ଣ କିଛି ନା ମନରେ ଚିନ୍ତା କରୁଛ ନା, ନା ଅନ୍ୟ ମନ୍ଦିରକୁ ଯିବି, ସେଠି ଯାଇକି ରହିବି, ଏଠି କଷ୍ଟ ଜାଣି ତ ହେବ। ମୁଁ କହୁଥିଲି ଏକଟୁ ଆଗେ ଯେ ଆମର ଜଣେ ଭକ୍ତିଚରଣ ଠାକୁରଙ୍କ ଶିଷ୍ୟ ଥିଲେ, ଜୟନାରାୟଣ ବାବାଜୀ ମହାରାଜ, ଅନେକ ଦିନ ଆଗର କଥା କହୁଛି, ସେ 84ର କଥା, 84 ଆମେ ଯେତେବେଳେ ସୁଲଭ ଭୋଜନ ଏକଟାଏ କିଚେନ୍ ଥିଲା, ସେଠି ପ୍ରସାଦ ପାଇକି ଆସୁ, ସେତେବେଳେ 9 ଆଉ 4 ଆଉ ଖାଦ୍ୟ ନାହିଁ, ରାତିରେ ବି ନୁହେଁ, ଦୁପହରେ ବି ନୁହେଁ। ଏବେ ତ କେତେ ରେଷ୍ଟୁରାଣ୍ଟ ଡିପାର୍ଟମେଣ୍ଟ ହେଇଯାଇଛି, ସମସ୍ତ ଘରେ ମୁଢ଼ି ଅଛି, ସେବେ ଏସବୁ ଥିଲା ନାହିଁ, ବୁଝିପାରୁଛୁ? ଆମର ଶରୀର ଅସୁସ୍ଥତା, ପେଟର ମାନେ ଖରାପ ହେବାର କାରଣ ସେଟା କ'ଣ ନା, ଆଗେ ମୁଁ ଘରେ 5 ଖାଉଥିଲି, ଆଉ ମନ୍ଦିର ଯାଇକି 2 ମାତ୍ର ଆଉ ଖାଇବାକୁ ମିଳୁନି, ପାଣି ପିଇକିରି ରହିଯାଉଥିଲି, ପ୍ଲସ୍ ପଚାରେ ଗଲେ ନ ଖାଇକିରି ଗୋଟେ ଦିନ 2 ରହିଯାଉଥିଲି, ରାନ୍ଧିବାର ଜିନିଷ ନଥିଲା। ତ ଏବେ ତ ସେଇଭଳିଆ ନାହିଁ, ଯଦି ଫୋନ୍ କଲେ ଓଡ଼ିଶାରେ ପ୍ରସାଦ ମିଳିବ, ହଁ କି ନା, ହଁ ସେଇଭଳିଆ ଏବେ ନାହିଁ। ତ ସେଇ ବାବାଜୀ ମହାରାଜ ସେତେବେଳେ ଆସୁଥାନ୍ତି, ସେ ଭକ୍ତି ସାଧନ ସରକାରଙ୍କ ଶିଷ୍ୟ, ତ ଆସିକିରି ଆମେ ପ୍ରସାଦ ପାଇକି ଫେରି ଆସିବୁ, ସେ ମେନ୍ ଗେଟ୍ ଆଗେ ତୁମେ ମେନ୍ ଗେଟ୍ ଏବେ ଅଛି, ସେ ରାସ୍ତାଟା ତୁମେ ଦେଖିନ, ବଡ଼ ମନ୍ଦିର ଏବେ ହେଇଯାଇଛି, ସେ ରାସ୍ତାରେ ସୁନ୍ଦର ବାଗାନ ଥିଲା ଆଗିକା ମନ୍ଦିରଟା, ତ ସେ ରାସ୍ତାରୁ ବଡ଼ ମାନେ ମନ୍ଦିର ପର୍ଯ୍ୟନ୍ତ ଯିବା ଯେତେ ସମୟ ଲାଗେ, ସେ ମହାରାଜ ଓହ୍ଲେଇବେ ଆର 2 ବ୍ରହ୍ମଚାରୀକୁ କାନ୍ଧରେ ହାତ ଦେବେ, ବୁଢ଼ା ତ ରିକ୍ସାରେ ଓହ୍ଲେଇକି ତାପରେ ତାଙ୍କ ଭୟ ଦେଇକି ଚାଲି ଚାଲି ଯିବେ ମନ୍ଦିର ପର୍ଯ୍ୟନ୍ତ, ଆଉ ଗୋଟିଏ କଥା ଖାଲି ବୁଝେଇବେ, ସେ ଗୋଟିଏ କଥା ହେଉଛି ଯେ ତୁମକୁ କୁକୁର ଭଳିଆ ହେଇକିରି ମନ୍ଦିରରେ ରହିବାକୁ ପଡ଼ିବ। କାହିଁକି ମୁଁ କୁକୁର କହିଲି ଜାଣିଲ? ଏଣୁ କହିଲେ କୁକୁରକୁ ତୁମେ ଯେତେବେଳେ ପଶିଛି କାହାରି ଘରେ, ତାକୁ ବାଡ଼େଇକିରି ବାହାର କରିଦିଆ ହୁଏ, ପୁଣି ବି କ'ଣ କରେ, କୁକୁରକୁ ବାଡ଼େଇକି ବାହାର କରିଦେଲେ ସେ କୁକୁର ପୁଣି ଆବେଳେ ସେଇ ଭିତରକୁ ପ୍ରବେଶ କରେ। ତ ସେଇଭଳିଆ ମଠ ମନ୍ଦିର ଜୀବନ ହେଉଛି ସେଇଭଳିଆ, କେହି ଯଦି ଆମକୁ କିଛି କହିକିରି ଗାଳିକିରି ବି ଦିଏ, ବାହାରି ବି କରିଦିଅନ୍ତି, ତେବେ ବି ହାତ ଗୋଡ଼ ଧରିକିରି ଭିତରେ ଆସିକି ପଶିକି ରହିବ କୁକୁର ଭଳିଆ। ସେଥିପାଇଁ ଭକ୍ତି ଠାକୁର ଗାଇଛନ୍ତି, ତୁମାର କୁକୁର ବଲିଆ ଜାନହ ମରେ, ଆମେ ଖାଲି ଗାନ କରିଦେଲେ କିନ୍ତୁ ଆମେ କିଛି ଅସୁବିଧା ହେଲେ ଆମେ ଛାଡ଼ିଦେଉଛେ, ପଳେଇ ଯାଉଛେ ନା, ଆମକୁ ସଂକଳ୍ପ କରିବାକୁ ପଡ଼ିବ ଯେ ନା ମୋର ଗୁରୁଦେବ ଖୁସି ହେବେ, ମୋତେ ଏଇ ସେବା ଦିଆହେଇଛି, ମୁଁ ଏଇ ମନ୍ଦିରରେ ଦାୟିତ୍ୱରେ ରହିଛି ବା ସେବା କରୁଛି, ମୁଁ ଏଇଠି ମନ୍ଦିରଟା ମୋର ଘର ଦେଖିନି, ମୁଁ ଯଦି ଘରେ ରହିଥାନ୍ତି କେତେବେଳେ ବାପା ମା ମୋତେ ଶାସନ କଲେ ବି ମୁଁ ଆବେଳେ ପୁଣି ସେ ଘରକୁ ଯାଇକି ରୁହେ, ହଁ କି ନା, ଠିକ ସେଇଭଳିଆ ଆମକୁ ମନ୍ଦିରରେ ସମସ୍ତଙ୍କୁ ଆସକ୍ତ ହେବାକୁ ପଡ଼ିବ, ନିଜ ଘର ଏଇଟା, ଏବଂ ଘର ହେଲେ ହଁ ଏଠି ଇଲେକ୍ଟ୍ରିକ୍ ପଙ୍ଖାଟା ଜଳୁଛି, ବେଳା ହେଇଗଲାଣି, କିଏ ଲିଭି ନାହାନ୍ତି, ସୁଇଚ୍ ଦେଇକି ଲିଭିଦେବା, ନା ନା ଆଉ ସେଇ ଆମର ଉତ୍ତମ ଶୋକ ପ୍ରଭୁଙ୍କର ଦାୟିତ୍ୱ ଦେଇଛନ୍ତି ଆମର ହେମହରି ପ୍ରଭୁ, ସେ ଲିଭେଇବେ, ଏ ଲିଷ୍ଟ ସିଷ୍ଟମରେ ଯିବନି, ହଁ ତାଙ୍କର ଦାୟିତ୍ୱ ସେଟା ଲିଭେଇବା ପ୍ରୟୋଜନ, କିନ୍ତୁ କେତେବେଳେ ବି ସେ ଭୁଲି ଯାଇଛନ୍ତି, ହୁଏତ ଅସୁସ୍ଥ ହେଇଯାଇଛନ୍ତି, କେତେବେଳେ ମନ୍ଦିର ସେଟା ଲିଭା ନୁହେଁ ଲିଭି ହୋଇ ଯାଇଛି, ବୁଝିପାରୁଛ? ଏଇଭଳିଆ ଯେତେବେଳେ ମନ୍ଦିରକୁ ନିଜର କରିବ ଆଉ ସମସ୍ତେ ପରସ୍ପର ମଧ୍ୟରେ ଆମର ଭାଇ ବନ୍ଧୁତ୍ୱ ଭାବ ରଖିବ, କାହା ସମସ୍ତଙ୍କୁ ସାହାଯ୍ୟ କରିବ, କିଏ ଯେତେବେଳେ ତୁମକୁ ଡାକି ଦେଉଛି ଉଠିବ, ହଁ ମୋତେ ଡାକି ମଙ୍ଗଳାରତି ଟାଇମ୍ ହେଇଯାଇଛି, ରାଗିଯିବନି, ହଁ ତୁ ବେଶୀ ହେଇଛୁ ଏମିତି ମୁଁ ଦେଖିଛି କେତେ, ମୁଁ ସୁଇଚ୍ କ'ଣ ହେଇଛି ତୋର, ଏରି କ'ଣ ନୁହେଁ, ଆମେ ଏଇଭଳିଆ କହୁ ମୁଁ ଦେଖିଛି। ଆଗେ ତ ଖୁବ କଠିନ ଶାସ୍ତି ଥିଲା, ବିଛଣାରେ ଜଳ ଢାଳ ଦେବେ ପିଲା, ସେଭଳିଆ ତ ଏବେ ନାହିଁ, ବିଛଣାରେ ଜଳ ଢାଳ ଦେବେ। ଆଉ ଆଗେ ତ ରେଷ୍ଟୁରାଣ୍ଟ ବା ଅନ୍ୟାନ୍ୟ କିଚେନ୍ ବି ନଥିଲା, ଗୋଟେ କିଚେନ୍, ଖାଇବା ବନ୍ଦ କରିଦେବେ, ଖାଇବା ବନ୍ଦ। ମୁଁ ଜାଣେ ଆମର ସୁଦର୍ଶନ ପ୍ରଭୁ ଏକଦିନ ସବୁ ବ୍ରହ୍ମଚାରୀଙ୍କ ଖାଇବା ବନ୍ଦ କରିଦେଇଥିଲେ, ରିଜନାଲ୍ ଡାଇରେକ୍ଟ ଥିଲେ, ସବୁବେଳେ ଖାଇବା ବନ୍ଦ, ସେଦିନ କେହି ଖାଇତେ ଯାଇନି ଉପବାସ। ତାପରେ ସେ ଆବେଳ ସୂଚନା କରିକି ଆସିକିରି ସମସ୍ତଙ୍କୁ ନେଇକିରି ଭଲ କରି ରାନ୍ଧିକିରି ଆମେ ଖାଇଛୁ, ଭୂତାନ ମାନି ନେଇଛନ୍ତି, ମାନେ ଆନୁଗତ୍ୟ। ସେ ଦେଖିଲେ ବାପୁରା ଏମାନେ ଦେଖି କୌଣସି ତେରି ମେରି କଲେନି, ଯୁଦ୍ଧ କଲେନି, କିନ୍ତୁ ଆମେ ହେଲେ କାହିଁକି ତୁମେ ବନ୍ଦ କଲୁ, ଆମେ ସବୁ ଆସିଛେ। ଏବେ ବର୍ତ୍ତମାନ ସମୟରେ ଏଇଟା ହେଇଯାଉଛି, ବର୍ତ୍ତମାନ ସମୟରେ ମାପରେ ବି ଏରକମ ହେଇଯାଏ, କିଛି କେହି କିଛି କରିଲା ସେଟା ଯାଇକି ଏକଦମ କମିଟି ବସିଯିବ, ମିଟିଂ ହେଇଯିବ, କାହିଁକି ନା ଆମେ ଭକ୍ତି ଜୀବନରେ ଆଡ଼ଭାନ୍ସ ହଉନୁ, ସେଥିପାଇଁ ନିଜର ଦୋଷକୁ ଆମେ ଦେଖୁନୁ। ମନେ ଅଛି ଆଗିକାର ଜୀବନଟା ବ୍ରହ୍ମଚାରୀ ଜୀବନରେ ମାନେ ମନ୍ଦିରରେ କେତେ ସୁନ୍ଦର ଥିଲା, କାହାରିକୁ ଯଦି ଶାସନ କରନ୍ତି ସେ ଶାସନଟାକୁ ଆକ୍ସେପ୍ଟ କରନ୍ତି, ସେଥିପାଇଁ ସେ ରହିଛି। ସାଧାରଣ ଭକ୍ତିରେ ଆମକୁ ଶାସନ ଗ୍ରହଣ କରିବାକୁ ପଡ଼ିବ, କିନ୍ତୁ ଆମକୁ ସମସ୍ତଙ୍କୁ ଶାସନ ରହିବା ପାଇଁ ପଡ଼ିବ, ଶାସନ ନ ମାନିଲେ କ'ଣ ହେବ। ପ୍ରବଳ ଇନ୍ଦ୍ରିୟ ବଶୀଭୂତ ମନ ନା ମାନେ ଶାସନ ସଦା ଅଚେତନ। ଗୋପୀନାଥ ପାଖରେ ପ୍ରାର୍ଥନା କରୁଛନ୍ତି ଭକ୍ତି ଅନୁସାରେ, ଯେ ଇନ୍ଦ୍ରିୟ ଗୁଡ଼ିକ ଚଞ୍ଚଳ ପ୍ରବଳ ଶାସନ ମାନେ ନା, ତୁମେ ଏନେ ଆମକୁ ଶାସନ ମାନିବା ପାଇଁ ଭଗବାନ ପାଖରେ ପ୍ରାର୍ଥନା କରିକି ଶିଖଉଛନ୍ତି, ପ୍ରଭୁ ମୁଁ ଏଇଭଳିଆ ସ୍ୱତନ୍ତ୍ର ହେଇଯାଇଛି, ଦୟାକରିକି ମୁଁ ଯେମିତି ଶାସନରେ ରୁହେଁ ମୋତେ ସୁରକ୍ଷା ଦିଅ, ରକ୍ଷା କର, ସାହାଯ୍ୟ କର, ଏଗୁଡ଼ିକ ପ୍ରାର୍ଥନା କରୁଛି, କେମିତି ମୁଁ ସାରା ଜୀବନ ତୁମ ସେବା କରିପାରିବି। ତୁମର କିଛି ଅସୁବିଧା ହେଉଛି ଭଜନ ସାଧନରେ, ଜପ କେତେ ହେଉଛି, ଶୁଳମେଳା ହେଉଛି, ଶୁଳମେଳା ଜପ ପୂରଣ ହେଉନି କୌଣସି ଦିନ, ତାପରେ ସେଟା ପୂରଣ କରୁନ, ତୁମର କମ୍ପ୍ଲିଟ୍ ହେଉଛି ହେଉନି, ତୁମେ ତ୍ରିନାଥ କମ୍ପ୍ଲିଟ୍ ହେଇଯାଉଛି, ତୁମର କ'ଣ ପାଇଁ ଅସୁବିଧା ହେଉଛି, କାହିଁକି ହେଇଯାଉନି। ତୁମେ ହେମରି ପ୍ରଭୁକୁ କହିଛ ଯେ ପ୍ରଭୁ ମୁଁ ଶୁଳମାଳା ପୂରଣ କରିପାରୁନି, ତୁମେ ଆଗେ ନିର୍ଣ୍ଣୟ କରିବ କ'ଣ ପାଇଁ ମୁଁ କରିପାରୁନି, ମୋ ରୁଟିନ୍ଟା କ'ଣ ଅଛି, ତୁମେ ରୁଟିନ୍ ଦେଖେଇବ ଯେ ମୋ ରୁଟିନ୍ଟା ଏଇଭଳିଆ, ସେଥିପାଇଁ ମୋର ସେବାଟା ଏତେଟା ବଢ଼ିଯାଉଛି, ମୁଁ ଏଇ ସେବା କରେ, କିନ୍ତୁ ଏଇ ଟାଇମ୍ ଟୁ ଏଇ ଟାଇମ୍ ଏଇ ଟାଇମ୍ ସବୁ ଦେଖିଦେବ। ଥରେ ମୁଁ ଗାଁକୁ ଯାଇଛି, ଗୃହସ୍ଥ ବଡ଼ ଧନୀ ଘର ଲୋକ କହିଲେ ଆମର କୌଣସି ସମୟ ନାହିଁ, ରାତ୍ରି 12 ପର୍ଯ୍ୟନ୍ତ ଆମେ ଏସବୁ ଜପଟପ କରିବା, ମୁଁ ତୁମେ ରୁଟିନ୍ ଦିଅ। ସେ ରୁଟିନ୍ ଦେଲେ ମୁଁ ତାକୁ ଅନେକ ସମୟ ବାହାର କରିଦେନି, ଶୁଳମେଳା ଜପ କରିବା ଅନେକ ସମୟ, ତୁମେ ରୁଟିନ୍ ଦିଅ। ସେଭଳିଆ ଆମକୁ ଚାହିଁବା ଆଗରୁ ଅନ୍ୟ କେହି ରୁଟିନ୍, ଆମର ଫଲ୍ଟା ଆମେ ଗୁରୁ ମହାରାଜ ପାଖରେ ସଂକଳ୍ପ କରିଛୁ ଶୁଳମେଳା ଜପ କରିବା, ଆମେ କରିପାରୁନି, ମୁଁ କ'ଣ ପାଇଁ କରିପାରୁନି, ମୁଁ ତ ସେବା କରୁଛି କୃଷ୍ଣଙ୍କର, ଜପ କରିବାନି, ଜପ ମାନେ ସେବା ଚାହିଁବା, ଅଧିକ ସେବା ଚାହିଁବା, ଜପର ଉଦ୍ଦେଶ୍ୟ ଅଛି ବେଶୀ ସେବା କରିବା, ବୁଝିବ ଅଛ, କିନ୍ତୁ ମୁଁ ଏଠି ଆମର କମ୍ ଭକ୍ତ ଅଛେ, କ'ଣ ପାଇଁ ମୋର ହେଉନି, ରୁଟିନ୍ କରି ଦେଖିବ ଯେ ମୁଁ ଗ୍ରନ୍ଥ ପଢ଼ିପାରୁନି, ମୁଁ ଏଇ ସକାଳେ ଉଠେ ଏତେ ସମୟରେ, ଶୁଏ ଏତେ ଟାଇମ୍ରେ, କେତେ ଘଣ୍ଟା ଶୁଉଛି, କ'ଣ ପାଇଁ ମୁଁ ପ୍ରସାଦ ପାଇବା ପରେ କ'ଣ କରୁଛି, ଏଇଭଳିଆ ବିଭିନ୍ନ ଟାଇମ୍ ତାକୁ ଫଲୋ କରିକରି ଦେଖେଇବ। ସେଥିପାଇଁ ଭକ୍ତିଜନଠାକୁ କହୁଛନ୍ତି ଯେ ହରିନାମ କରିବାକୁ ହେଲେ ଆଗ୍ରହ କରିକିରି କର, ଆଗ୍ରହ ନେଇକିରି କର, ଜୋର କରିକି କର, ଭଲ ନ ଲାଗିଲେ ବି କର୍ତ୍ତ, ଗୁରୁ ମହାରାଜକୁ ଆମେ ସଂକଳ୍ପ କରିଛେ, ବୁଝିପାରୁଛ, ସେଟା ସେଥିପାଇଁ ତୁମେ ଏଟା ରୁଟିନ୍ ତିଆରି କର, ରୁଟିନ୍ ତିଆରି କରିକି ହେମହରି ପ୍ରଭୁଙ୍କୁ ଦେଖେଇବ ଯେ ପ୍ରଭୁ ମୋର ଏଇ ରୁଟିନ୍, ମୁଁ ଶୁଳମାଳା ଜପ କମ୍ପ୍ଲିଟ୍ କରିପାରୁନି, ବୁଝିପାରୁଛ, ନିତ୍ୟାନନ୍ଦ ନିତ୍ୟମୁକ୍ତ ତୁମେ ବି କହୁଥିଲ ଜପ କମ୍ପ୍ଲିଟ୍ ହେଉନି, ତୁମକୁ ବି ଏଇଟା ମୁଁ କହିବାର ଅର୍ଥ ତୁମେ ବି ଜାଣିବ, ସମସ୍ତେ ଜାଣିବା ଦରକାର ଯେ ମୁଁ ଶୁଳମାଳା କମ୍ପ୍ଲିଟ୍ କରିପାରୁନି, ମୋର ରୁଟିନ୍ଟା କ'ଣ, ମୋ ସେବାଟା କ'ଣ, 24 ଘଣ୍ଟାରେ ମୁଁ କେତେ ଘଣ୍ଟା ଶୁଉଛି, କେଉଁ ଟାଇମ୍ ଟୁ କେଉଁ ଟାଇମ୍ ଶୁଉଛି, ଏଗୁଡ଼ି ଯଦି ଭକ୍ତମାନେ ରୁଟିନ୍ ମେଣ୍ଟେନ୍ସ କରିବନି ତାହେଲେ ଅସୁବିଧାରେ ପଡ଼ିବ, ନା ମୁଁ ଏଇ ସମୟରେ ଉଠିବି, ଏଇ ସମୟରେ ମୁଁ ଜପ କରିବି, ଏଇ ସମୟରେ ମୁଁ ପ୍ରସାଦ ଖାଇବି, କ୍ଲାସ୍ ଶୁଣିବି, ଭଗବାନ ଲେକ୍ଚର୍ ଶୁଣିବି, କିଛି ସମୟ 10-15 ମିନିଟ୍ ହେଲେ ବି ମୁଁ ତ ତିଲକ କରୁ କରୁ ପ୍ରଭୁପାଦ ଲେକ୍ଚର ଶୁଣେ, ସ୍ନାନ କରି ଆଜି କପଡ଼ା ପିନ୍ଧିବି ସେଥିରେ ଏଠୁ ଇଂରାଜୀ ଲେକ୍ଚରଟା ଏଠୁ ବୁଝିପାରେ, ମୂର୍ଖ ଇଂରାଜୀ ବୁଝା ଶିଖିବା ପାଇଁ ସେଟା ଶୁଣି ଶୁଣି ଶିଖେ, ହଁ ପ୍ରଭୁପାଦ ଏଟା କହୁଛନ୍ତି ବୁଝିଗଲା, ପ୍ରତିଦିନ ଏଠୁ ଅଳ୍ପ ହେଲେ ବି ଶୁଣେ, ସେଥିପାଇଁ ଗୁରୁ ମହାରାଜଙ୍କର ଲେକ୍ଚର ରହିଥିବେ ସେଥିପାଇଁ ଆମେ ଶୁଣିପାରୁ, ମୋବାଇଲ ସମସ୍ତଙ୍କ ପାଖରେ ଅଛି ତା ପାଖରେ ନାହିଁ, କିନ୍ତୁ ମୋବାଇଲଟାକୁ ଆମେ ୟୁଟିଲାଇଜ୍ କରୁଛୁ ଅନ୍ୟ ଜିନିଷ ଶୁଣିବାରେ, ଆମେ ପ୍ରଭୁପାଦ ବା ଗୁରୁ ମହାରାଜଙ୍କର ଜିନିଷ ଶୁଣୁ, ଆମେ କେମିତି ଭାଗବତ ବକ୍ତା ସାଜିବୁ, ବାହାର ଲୋକର ଲେକ୍ଚର ଶୁଣୁଛୁ ଆଉ ସେଟାକୁ ଫଲୋ କରୁଛୁ, କିନ୍ତୁ ସେଟା କେତେଟା କାର୍ଯ୍ୟ କରି ଆମ ଜୀବନରେ ସେଟାକୁ ବି ବିଚାର କରିବାକୁ ପଡ଼ିବ, ବୁଝିପାରୁଛୁ? ହଁ ଦରକାର ଅଛି ଭକ୍ତମାନଙ୍କର ହରିକଥା ଶୁଣିବା, କିନ୍ତୁ ମୁଁ ମୋ ରୁଟିନ୍ଟାକୁ ଫଲୋ କରୁଛି କି, ମୁଁ ଜପଟପ ବନ୍ଦ କରିଦେଇଛି ମୋବାଇଲରେ, ସେଇଟା ଦେଖତେ ଦେଖତେ ଅନ୍ୟ ଜିନିଷ ଆଗରେ ଢୁକି ପଡ଼ୁଛି ମୋବାଇଲରେ, ଭାଗବତ କଥା ନାଁରେ ଇଣ୍ଟରନେଟ୍ ମାନେ ଅନ୍ୟ ଜିନିଷ ପଶିଛୁ, ଆମେ ସେତେବେଳେ ସେଟାକୁ ଆସକ୍ତ ହୋଇପଡ଼ିବ, କୁହାଯାଇଛି ତୁମେ ଦେଖ ଇଣ୍ଟରନେଟ୍ କର ସବୁ କର ଏର ଖରାପ ଜିନିଷ ଆସିବ, ସେଟା ପ୍ରତି ଯେମିତି ଆସକ୍ତ ନ ହେବ, କିନ୍ତୁ ଆମକୁ ନିଜକୁ ପରୀକ୍ଷା କରିବାକୁ ପଡ଼ିବ ଯେ ମୁଁ କେତେଟା ଆକ୍ଟିଭ୍ ଅଛି, ମାନେ ମୋର କେତେଟା ସଂଯତ ଅଛି ମୁଁ ମୋ ଜୀବନରେ, ଯେ ମୁଁ ଏଇସବୁ ଜିନିଷ ପ୍ରତି ଆସକ୍ତ ସେଇଟା ଏକା ଗ୍ରହଣ କରିବି, ଦରକାର ନାହିଁ ସେଗୁଡ଼ା ଶୁଣା ଦରକାର ନାହିଁ, ଏମିତି ସାଧାରଣ ମୋବାଇଲ ନେଇକରି ଲେକ୍ଚର ଶୁଣ, ପ୍ରଭୁପାଦଙ୍କର ବଙ୍ଗଳା ଲେକ୍ଚର, ହିନ୍ଦୀ ଲେକ୍ଚର, ଇଂଲିଶ ଲେକ୍ଚର ଲୁଟ୍ କରିନିଅ, ସେଟା ଶୁଣ, ଇଣ୍ଟରନେଟ୍ ଖୋଲି ଯାଇକିରି ଅନ୍ୟ ଜିନିଷ ପଶିକିରି ସେତେବେଳେ ସେଇ ଭାଗବତ ଲେକ୍ଚର, ବଡ଼ ବଡ଼ କୀର୍ତ୍ତନୀୟ ଭାଗବତ ବକ୍ତା ଅଛନ୍ତି ବୃନ୍ଦାବନର ଅନ୍ୟାନ୍ୟ, ସେମାନଙ୍କୁ ଆମେ ଶୁଣୁଛେ, ଶୁଣିକି ଆମେ ତାପରେ ଶୁଣତେ ଶୁଣତେ ଅନ୍ୟ ରାଜନୀତି ଜିନିଷ ଶୁଣୁଛେ, ଶୁଣତେ ଶୁଣତେ ଅନ୍ୟ ଝିଅମାନଙ୍କର ଜିନିଷ କଣ୍ଟାକ୍ଟ କରୁନଛେ, ତାପରେ ଫେସବୁକ୍ରେ ହ୍ୱାଟ୍ସଆପ୍ରେ ଅନେକ ଭକ୍ତ ମୁଁ ପଚାରିଲି, ଅନେକ ଭକ୍ତ କେମିତି ତୁମର ଏଇଟା ହେଲା, ଏଇ ଝିଅଟା ଚିହ୍ନା ଓଏ ଫେସବୁକ୍ରେ ହେଇଗଲା, ବ୍ରହ୍ମଚାରୀ ହ୍ୱାଟ୍ସଆପ୍ରେ ହେଇଯାଇଛି, ଚିହ୍ନି ନାହିଁ କାହା କେତେ ଦୂର ଦୂର ବି ଅନେକ ଦୂର ଦୂର, ତମାନେ ଆମେ ଯଦି ଯେହେତୁ ଆମେ ସଂଯତ ନୁହଁ, ମୋର ମନଟା ଏଇଭଳିଆ ତେଣୁ ମୁଁ ସେଇ ମୋବାଇଲ ବ୍ୟବହାର କରିବିନି, ନର୍ମାଲ ମୋବାଇଲ ବ୍ୟବହାର କରିବି, ମୁଁ କାହିଁକି ନେମି ଏକଦମ ସ୍ମାର୍ଟଫୋନ, ଏଟାକୁ ବି ତିଆରି ହେବାକୁ ପଡ଼ିବ, ସେଥିପାଇଁ ତୁମେ ଚେଷ୍ଟା କର ସମସ୍ତେ ରୁଟିନ୍ କର, ବୁଝିପାରୁଛ ତିନିନାଥ, ତୁମେ ବି ଚେଷ୍ଟା କରିବ, ତୁମେ ଏଟା ସଂକଳ୍ପ କର ପ୍ଲସ୍ ସଂକଳ୍ପରେ ଆଗରୁ ଆଗେ ରୁଟିନ୍ କର, ଦେଖାଅ ପୂର୍ଣ୍ଣଚନ୍ଦ୍ର ପ୍ରଭୁ ସମସ୍ତ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ତାଙ୍କୁ କୁହ ମୁଁ ଜପ କରିପାରୁନି, ଏଇ ମୋର ରୁଟିନ୍ କେମିତି ମୁଁ କରିପାରିବି ମୋତେ ତୁ ଦେଖ, ସେମାନେ ଅଥରିଟି ବୁଝିବେ, ଓ ତୁମର ଏଇ ସେବାଟା ଅନ୍ୟ କାହାରିକୁ ଦେବାକୁ ପଡ଼ିବ, ରୁଟିନ୍ କରିଦେବ ତୁମେ ଏଇ ସେବାଟା ଦୁଇ ଜଣ ଭାଗ କରି କର, ତାହେଲେ କିଛି ସମୟ ଆସିବ ବହି ପଢ଼ିବା ପାଇଁ ତୁମେ ଏଇଟାକୁ ନେଇକି କର, ଏଭଳିଆ ରୁଟିନ୍ କରିକିରି ଚାଲିବାକୁ ପଡ଼ିବ, ନହେଲେ ମନ୍ଦିରରେ ରହିବା ଖୁବ ଦୁଷ୍କର ହେଇଯିବ, ଆମର ମନ ଅନ୍ୟଟିକୁ ଦୌଡ଼ିବ, ମନ ତ ସବୁସମୟ ଦୌଡ଼ୁଛି ଅଭ୍ୟାସ କରିବାକୁ ପଡ଼ିବ, ତୁମର କ'ଣ ମନର ଇଚ୍ଛା ଯେ ଜଳେଶ୍ୱର ମନ୍ଦିର ଜଗନ୍ନାଥ ମନ୍ଦିର ବଡ଼ ହେବ, ତାର ମୁଁ ସମ୍ପୂର୍ଣ୍ଣ ଜୀବନଟାକୁ ଏଇଠି କଟେଇଦେବି, ଆଉ ମଝିରେ ମଝିରେ ମାୟାପୁର ଧାମ ଅମରେଶ୍ୱରରେ ଯେ ସବୁ ମନ୍ଦିର ଅଛି ଅଥରିଟିମାନଙ୍କର ନିର୍ଦ୍ଦେଶ ଅନୁସାରେ ମଝିରେ ମଝିରେ ଘୁରିବି ଯାଇକିରି ସେବା କରି ଆସି ଆଉ ପୁଣି କିନ୍ତୁ ମୋର ମୂଳ ଲକ୍ଷ୍ୟ ରହିବ ଏଇଟା ଭାବ, ଆମେ ସମସ୍ତେ ମାୟାପୁରର ଭକ୍ତ ବୁଝିପାରୁଛ, ପ୍ରଚାର ପାଇଁ ସମସ୍ତେ ବାହାରେ ରହିଛି ବୁଝିପାରୁଛୁ କି, ସେଭଳିଆ ଜଳେଶ୍ୱର ମନ୍ଦିର ଏଇଟା ପ୍ରଚାର କେନ୍ଦ୍ର ଭଳିଆ, ଆମେ ବାହାରେ ଆସିକିରି ଏଠି କେବଳ ସେବା କରୁଛୁ ବୁଝିପାରୁଛୁ, ଏଇ ମନୋଭାବ ନେବାକୁ ପଡ଼ିବ, ମାୟାପୁର ମୋର ମୂଳ ମଠ, ମୁଁ ସେଠିକାର ସେବକ, କିନ୍ତୁ ମୋତେ ପ୍ରଚାର ପାଇଁ ଏଠିକି ପଠାଯାଉଛି, ମଝିରେ ମଝିରେ ମାୟାପୁର ସମାସରେ ବର୍ଷରେ ଦୁଇ ଥର ତିନି ଥର ଯାଇକିରି ରହିକିରି ସାଧୁସଙ୍ଗ କରିକିରି ସେଠି ଯାଇକିରି ପାଠ ଶୁଣିକିରି ଆଉ ନା ଏମିତି ନୁହେଁ, ନା ମୁଁ ବୃନ୍ଦାବନ ପଡ଼ିଯିବି ମୁଁ ସେଠିକି ଚାଲିଲି, ସେଟା ବି ମାୟା ଆମକୁ ନେଇଯିବ ଆଉ ସେଠି ବି ଫସିଦେବ, ବହୁ ଭକ୍ତ ବୃନ୍ଦାବନ ଯାଇଛନ୍ତି, ଅନେକ ଭକ୍ତ ଯାଇକିରି ଅପସମ୍ପ୍ରଦାୟରେ ଦୀକ୍ଷା ନେଇଛନ୍ତି, ସେଠି ଯାଇକି ଶିଖିଛନ୍ତି ଅନ୍ୟ ରକମ, କିନ୍ତୁ ସେମାନେ ଆଉବେଳେ ପୁଣି ଆସିକିରି ବାବାଜୀ ହେଇଯାଇଛନ୍ତି ଇସ୍କନ ଭକ୍ତ, ଆସିକିରି ପୁଣି ଆଉବେଳେ କହିଲେ ଇସ୍କନ କିଛି ନାହିଁ ଏଇ ନାହିଁ, ଏବେ ଆସିକା ବେଳେ ଗୃହସ୍ଥ ହେଇଯାଇଛି ବହୁ ଭକ୍ତ ମେରିକନ୍ ଦେଖୁଛି, ବୁଝିପାରୁଛୁ, ତେଣୁ ଆମକୁ ସ୍ଥିର କରିକିରି ଗୋଟେ ଜାଗାରେ ରଖିଲେ ଭଲ, ତେଣୁ ଆମେ ମାୟାପୁର ଆମ ସ୍ଥିର, କିନ୍ତୁ ଆମେ ସେବା ପାଇଁ ଏଠି ରହିଛୁ, ଏଇ ଚିନ୍ତାଧାରା ରଖିବାକୁ ପଡ଼ିବ ବୁଝିପାରୁଛୁ, ଆଉ ଅଥରିଟି ଅନୁମୋଦିତ ଛଡ଼ା ଅନ୍ୟ ଏଦିକ ସେଦିକ ମନ ଗଲେ ବି କହିବ ତୁମେ କିଛି ମୋର ଡିଷ୍ଟର୍ବ ହେଉଛି, ସରଳ ହେବାକୁ ପଡ଼ିବ, କିଛି ଭିତରେ ରଖିଦେବା ଆଉ କିଛି ବାହାରେ ରଖି କହିବ ସେଇଟା ବି ଖରାପ, ବୁଝିପାରୁଛ? ସେ ଖୋଲା ମେଲା ମାନେ ଖୋଲି କହିଦେବ କ'ଣ ହେଉଛି, ତୁମେ ଯଦି ଖୋଲି କହିଦେବ କିଛି ଜିନିଷ ଯେତେ ଖରାପ ଜିନିଷ ହଉ ଖୋଲି କହିଦେବ ତାହେଲେ ତୁମେ ଠିକ୍ ହେଇଯିବ, କିନ୍ତୁ ତୁମେ ଯଦି ଭିତରେ ରଖିଦେବ କହିବନି ସେଟା ତୁମକୁ ମଝିରେ ମଝିରେ ଏମିତି ବାଷ୍ଟ କରିବ, ମନକୁ ନେଇକି ଡିଷ୍ଟର୍ବ କରିବ, ଆସ୍ତେ 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 ଏମିତି ବାଷ୍ଟ ହେଇଯିବ ତୁମେ ନା ଏ କୂଳ ନା ସେ କୂଳ ହେଇପାରିବ, ବୁଝିପାରୁଛ? ଚେଷ୍ଟା କରିବ ସଂକଳ୍ପ କରିବା ପାଇଁ, ତାହେଲେ ରୁଟିନ୍ କରିକି ହେମାରିପୁରକୁ ଦେଖାଅ ତୁମେ ବି କାହିଁକି ତୁମର ଜପ ହଉନି, ତୁମେ ଦେଖିଛ ପଚାରିଛ ଜପ ହଉନି କହୁଛ, ଦୁଇଥର ପଚାରିଛି ମାଆକୁ ଥରେ ପଚାରିଥିନି, ଏଥର ଯାଇକି ପଚାର ଏବେ ଚେଞ୍ଜ ହେଇଥିବ, କିନ୍ତୁ ଏବେ ବି ସେଇଠି ରହିଛି, ମୁଁ କହିଲି ଯେ ତୁମେ ଇନଚାର୍ଜ ସହିତ ଯେମାନେ ଦେଖୁଛନ୍ତି ସେବାର କ'ଣ ସିଷ୍ଟମ କେତେ ଘୁମଉଛ କ'ଣ କରୁଛ ସେ ସମସ୍ତ ବ୍ୟବହାର କରିବାକୁ
ମାସକୁ ଫିଲିପ କରିଦେବେ କାହାର ସିଡ୍ୟୁଲ କେମିତି କ'ଣ କରୁଛନ୍ତି ସାଧାରଣ ଠିକ୍ଠାକ୍ ଅଛି ନା ନାହିଁ, ପ୍ରାୟତଃ ଆମେ କରୁନା ଯେଉଁଟା ପାଇଁକି ଅଥରିଟି ବି ନଲେଜ 100% ପାଉନି ତାଦେହରୁ
ଅଥରିଟି ଆମେ ଦୋଷ ଦେଲେ ହେବନି, ମାନେ ତୁମେ ଅଥରିଟି ମଝିରେ ମଝିରେ ଇଷ୍ଟପୁଷ୍ଟି କରି ଜାଣିବା ଦରକାର, ସେଥିପାଇଁ ଫର୍ମଟା କରିବାର ଉଦ୍ଦେଶ୍ୟ ଯେ କେମିତିଆ କରୁଛି, ସେ କରିପାରୁନି ମାନେ ତାକୁ ଲଜ୍ଜା ଦେବା ନା, ସେ ନିଜେ ବୁଝିବ ମୁଁ କରୁ, ଏଥିପାଇଁ ଫର୍ମଟା ଫିଲ୍ ଅପ୍
ଦେଖିଲେ
ନିଜେ ପ୍ରତିଦିନ ଲେଖିଲେ ଓ ମୁଁ ଆଜିକି ଶୁଳମଳା କରିନି, ଏବଂ ପ୍ରତିଦିନ ଦେଖିତେ ଦେଖିତେ ନିଜର ମନରେ ଏକଟା ନିର୍ଭେଦ ଆସିବ, ଏତେଦିନ ଧରି ଶୁଳମଳା ଜପ ବନ୍ଦ କରିଛି, ସେ ଗୁରୁ ମହାରାଜ କହୁଛନ୍ତି ମୋ ଶିଷ୍ୟମାନେ ଶୁଳମଳା ଜପ କରୁନାହାନ୍ତି ସେଥିପାଇଁ ମୁଁ କଷ୍ଟ ଭୋଗ କରୁଛି, ହେଲେ ମୋ କାରଣ ତୁମେ ଅନୁଶୋଚନା କରିବ ପୁଣି ଆବେଳେ ସ୍ଥିର ଆସିବ, ନିଜେ ଦେଖିଲେ ତାହେଲେ କ'ଣ ଲଜ୍ଜା ହେବ, ଅନ୍ୟକୁ କହିବା ଆଠୁ ମୋର ଲେଖିବା କାଗଜରେ ଡାଇରୀ ମେଣ୍ଟେନ୍ସ କରିବାର ଉଦ୍ଦେଶ୍ୟ ହେଉଛି ମୁଁ ନିଜେ ମୁଁ କେଉଁ ସ୍ଥିତିରେ ଅଛି ଜାଣିବା, ମୁଁ ଆଜି କେତେ 10 ମିନିଟ୍ 20 ମିନିଟ୍ ଅଧଘଣ୍ଟେ କି ଗ୍ରନ୍ଥ ପଢ଼ିଛି ସେଟା ଲେଖିବି, ମୁଁ ଭକ୍ତ ସଙ୍ଗରେ କି ଆଜି ଜପ କରିଥିଲି ମଙ୍ଗଳାରେ ଯାଇଥିଲି ସମସ୍ତେ ସେ ଫର୍ମରେ ନିଜେ ଲେଖ, ଲେଖିକିରି ତାପରେ ଦେଖ ମାସରେ ମୁଁ କ'ଣ କରିଛି, ତାପରେ ତୁମର ଯିଏ ଅତ୍ୟନ୍ତ ଘନିଷ୍ଠ ତା ପାଖରେ ଯାଇ କୁହ ଦେଖ ମୋର କାଗଜ ଦେଖ ସାଧନାର ମୁଁ କେତେ ପୁର କେତେ ଦୁର୍ବଳ କ'ଣ କେମିତି ହେବ ମୋତେ ସାହାଯ୍ୟ କର, ଏରକମ ନୁହେଁ ନା ମୁଁ ଏଠି ଭଲ ଲାଗୁନି ପଡ଼ିଛି, ଏଇ ଭାବରେ ଆଉ ଜାଗା ଗୋଟେ ଯିବ ସେଠି ଗଲେ ଆହୁରି ଚଞ୍ଚଳ ହେଇଯିବ, ତୁମେମାନେ ଗୋଟେ ଜାଗାରୁ ତ୍ୟାଗ କରି ଆଉ ଗୋଟେ ଜାଗା ଯିବ ମାନେ ଦ୍ୱିତୀୟ ନମ୍ବର ଚଞ୍ଚଳ ହେଲ, ସେଠି ଯାଇକି କେଉଁଠି ଦେଖିବ ଯେ ମୁଁ ସେଠି ଭଲ ଥିଲି ଠିକ୍ 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 କହୁଛି, ମାନେ ମୁଁ ଏଗୁଡ଼ିକ ସବୁ ପ୍ରାକ୍ଟିକାଲ ବହୁ ଭକ୍ତମାନଙ୍କ ମଧ୍ୟରୁ ନେଇଛି ସବୁ ଜିନିଷ ଗୁଡ଼ିକ, ତା ସେମାନେ କହିବେ ନାନା ଦେଖ ଏଠିକି ଆସ ତୁମେ ସେଠି ରହିଛୁ କାହିଁକି, ଆମର ସବୁ ଅନେକ ଜିନିଷ ଦିଆହେବ ତୁମେ ଚାଲି ଆସ, ମାନେ ଟୁପ୍ ଦେବେ ଟଙ୍କା ଦେବା ତୁମକୁ, ତୁମେ ତୁମେ ଚାରି ହେଇଛ ପୂଜା କରିବ ସବୁ ଟଙ୍କା ପାଇପାରୁଛ, ଓ ଏଠି ତ କିଛି ଦିଆ ହୁଏ ନା ଟଙ୍କା ମିଳିବ, ଆଉ ଟଙ୍କା ଆଉ ଗୋଟେ ଧାପକୁ ମାୟା ଡାକି ନେଇକି ଯିବ, ତୁମେମାନେ ଏଇରକମ ଆସ୍ତେ 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 ଗୋଟେଠୁ ଏରକମ କରି କରିକିରି ଏମିତି ମାୟାର ଫେସିଦେବ ମୁଁକୁ ଆଉ ବାହାରି ପାରିବନି, ଆଉ ସେଥିରେ ଏମିତିକା କଷ୍ଟ ହେଇଯିବ କାହାରି କଥା ଶୁଣିପାରିବନି, ଗୁରୁଦେବ କହିଲେ ବି ଶୁଣିବନି, ମୁଁ ଦେଖିଛି ଗୁରୁ ମହାରାଜ ଅନେକ ଭକ୍ତ କହିଛନ୍ତି, ମୁଁ ଦେଖିଛି ଗୋଟେ ଭକ୍ତ ଆମର ନାମ ମାନେ ସବୁଠୁ ଶାସ୍ତ୍ରଜ୍ଞ ସେଇ ସମୟ ପ୍ରଥମ ସ୍ଥାନିକ ବ୍ରହ୍ମଚାରୀ ଥିଲେ, ତ ଗୁରୁ ମହାରାଜ ଚାହିଁଥିଲେ ତାଙ୍କୁ ସନ୍ନ୍ୟାସ ଦେବେ, କିନ୍ତୁ ଏମିତି ଗାଡ଼ି ସିଚୁଏସନ୍ ହେଇଥିଲା ଗୁରୁ ମହାରାଜ ଯାଇକି ବି ରକ୍ଷା କରିପାରିଲେ, ସେବେଠୁ ଭାବେ ସେଟା 84ରେ ଘଟଣା ରୂପେ ସେ ଖୁବ୍ ଶାସ୍ତ୍ରଜ୍ଞ ମାନେ ଓଡ଼ିଆ ମଠରେ ସନ୍ନ୍ୟାସୀ ମାନେ ତା ପାଖରୁ ଏବେ ବାସନ ସେ ଚାଲିଯାଇଛି ଇସ୍କନ ଛାଡ଼ିକି ଯାଇଛି ଗୃହସ୍ତ ହେଇଛି, କିନ୍ତୁ ଏମିତିକା ତ ସେ ଗୌଡ଼ିଆ ମଠ ସହିତ ବେଶୀ ମିଶା ଏବେ, କିନ୍ତୁ ଗୌଡ଼ିଆ ମଠ ସନ୍ନ୍ୟାସୀମାନଙ୍କୁ ବି ଜ୍ଞାନ ଦିଏ ନିଜ ସଦ୍ଗୁରୁକୁ ତ୍ୟାଗ କରିଦେଇଛି, ତୁ ଜଣଙ୍କ କଥା ଶୁଣ ଲାଭ କ'ଣ, ତୁମେ ତ ନିଜ ଗୁରୁ ସେବାରେ ରହିପାରିଲନି କ'ଣ ଲାଭ, ଏବେ ତାର ବୟସ ହେଇଯାଇଛ ନା ଏବେ ସେରକମ ନାହିଁ ମାନେ ସେରକମ ତ୍ରୈଣ ନୁହେଁ କାହାରିକି ସେଇ ବିଷୟରେ ଆସକ୍ତ କରାଏ ନା, କିନ୍ତୁ ଯେହେତୁ ଗୁରୁ ମହାରାଜଙ୍କର କଥାଟା ଶୁଣିନି ନିଜେ ସ୍ୱତନ୍ତ୍ର ଭାବେ ଯାଇଛି ସବୁକିଛି କରିଛି, ଅର୍ଦ୍ଧଜାଣ ସେତେବେଳେ ତ କମ୍ ଭକ୍ତ ଥିଲେ, ଏକା ଏକା ଯାଇକିରି ଗୃହସ୍ଥ ଘରେ ମିଶିବା ଇଏ କରିବା ଏଇଟା ଖୁବ ଖରାପ। ସେ ଗୁରୁ ମହାଶୟ ବି ତାକୁ ରକ୍ଷା କରିବେ, ସେ ଯାଇଛନ୍ତି ଏକଦମ ବିବାହ ବାସରୁ ଉଠି ନେଇ ଆସିବା ପାଇଁ ଗାଡ଼ି ନେଇକି ଯାଇଛି, ଯେମିତି ବିଏ ନ ହୁଏ। ଏମିତିକା ଭକ୍ତ ଥିଲା, ସେବା କରୁଥିଲା ପ୍ରଚୁର ଗୁରୁ
ମହାଶୟ
ନିଜେ ଯାଇଛି, ମାନେ ତାଙ୍କ ଶିଷ୍ୟ ଘରେ ଶିଷ୍ୟ ଶିଷ୍ୟର ଝିଅକୁ ବିବାହ କରିବେ ବୋଲି ଇଏ କରିଛି। ମା ଶୁଣିକି ସଙ୍ଗେ ସଙ୍ଗେ ତାର ଗୋଟେ ବଡ଼ ଜର୍ମାନୀ ଗାଡ଼ି ଥିଲା, ସେଟା ନେଇକି ଚାଲିଲେ ମାନେ ଗୁରୁଦେବ କ'ଣ ଚାହାନ୍ତି, ବ୍ରହ୍ମଚାରୀ ଲାଇଫ୍ରେ ଖୁବ୍ ମାନେ ସୁନ୍ଦର ବୁଝିପାରୁଛ। ଆମର ଯଦି କିଛି ପ୍ରୋବ୍ଲେମ୍ ହୁଏ ଏମିତି ନୁହେଁ ଯା ସେଟାକୁ ଆମେ ଆଲୋଚନା କରିବା, ସହ୍ୟ କରିବାକୁ ଚେଷ୍ଟା କରିବା। ପ୍ରଭାତ ଇଏରେ କହୁଛନ୍ତି ନା ଯେ ଶୀତୋଷ୍ଣ ସୁଖ ଦୁଃଖଦା ଆଗାମା ପାଇନ ନିତ୍ୟା ସ୍ଥାନ ତିତିକ୍ଷ ଭାରତ। ପ୍ରଭାତ ସେଠି କହୁଛନ୍ତି ତୁମେ ଟ୍ରାଏ କର, ଚେଷ୍ଟା କର ସହ୍ୟ କରିବା ପାଇଁ, ଆମର ମନର ଏରକମ ଆସିବ ତୁମେ ଆମକୁ ସହ୍ୟ କର। ପାରୁନେ ସିନେମା ଭକ୍ତଙ୍କ ସହିତ ବସିବା, ଆଲୋଚନା କରିବା, ସେଠିକୁ ବକ୍ତବ୍ୟ ରଖିଦେବା, ଖୋଲିକିରି କହିଦେବା, ତାହେଲେ ହାଲକା ହେଇଯିବ। ଏକଦିନ ନା ଏକଦିନ ସେ ବୁଝିଯାଏ ଅନୁସରଣ, କେତେବେଳେ ହେଲାନି କିନ୍ତୁ ସଠିକ୍ ୱେରେ ଯାଅ, ବିବାହ କରିବ ସଠିକ୍ ୱେରେ ଯାଅ, ଏମିତି ନୁହେଁ ଖରାପ ପନ୍ଥାକୁ ଗ୍ରହଣ କର। ସେଟାକୁ ବିଚାର କରିବାକୁ ବୁଝୁଅଛ କି ନାଥ, ତୁମର କ'ଣ ଅସୁବିଧା ଅଛି, କିଛି କିଛି ଅସୁବିଧା ହେଉଛି କ'ଣ? ସେଟା ରାଇଟ୍ ଟାଇମ୍ରେ ଦର୍ଶନାର୍ଥୀକୁ ଆସିପାରୁନି କ'ଣ? ତୁମେ ଦର୍ଶନାର୍ଥୀ ଆସିପାରିବ ସେଇଭଳିଆ କୌଣସି ପ୍ଲାନ୍ ବା ରୁଟିନ୍ ତିଆରି କରୁନ ଯେ ଏଇଟା ମୋର ହେଇଯାଉଛି ତ ମୁଁ କେମିତି ଦର୍ଶନାର୍ଥୀ ଆସିବି, ସେ ଟ୍ରାଏ କି କରିଛ ଯେ ନା ମୁଁ ଏଇ ସମୟଟା ଏଇ ସମୟଟାକୁ ମୁଁ ଯଦି ଭାଗ କରେ ଏଇଟା ହେବ କି ନାହିଁ, ସେଟାକୁ ତୁମେ କୌଣସି ପ୍ରସ୍ତୁତି ପାଇଁ ନିଜେ ଚେଷ୍ଟା କରିଛ କି? ନା ନିଜେ କି ତିଆରି କରିଛ ଯେ ମୁଁ ଯଦି ଜପ କଲି, ଜପ କରିବା ପରେ ମୋତେ ଠାକୁର ପାଇଁ କିଛି କରତେ ହେଉଛି, ଗୋଶାଳାକୁ ଯିବାକୁ ପଡ଼ୁଛି, ତ କେଉଁ କେଉଁ ସମୟରେ ସେଟାକୁ କଲେ ଭଲ ହେବ ସେ କୌଣସି ପ୍ଲାନିଂ କରିଛ କି? କିଛି କରିଛ କରିତେ ଦେଉନାହାନ୍ତି, ହେମରି ବୋଉ କହିନ ତୁମେ ସକାଳ ଯଦି ଜପ ନ କରିବ ଦର୍ଶନାର୍ଥୀ ନ କରିବ, ତୁମର ଯଦି ଫିଲିଙ୍ଗସ ଆସୁଛି ମୁଁ ଦର୍ଶନାର୍ଥୀ ନ କରିବା ଦ୍ୱାରା ମୋତେ ଭଲ ଲାଗୁନି, ଖରାପ ହେଉଛି ମୋର ମେଣ୍ଟାଲିଟି, ତାହେଲେ ତୁମେ ଦର୍ଶନାର୍ଥୀ କରିବା ଦରକାର, ତାହେଲେ ତୁମେ ଇମ୍ପୋର୍ଟାଣ୍ଟ ନୁହେଁ, କେବଳ ଗୋରୁକୁ ବାହାର କରିଦେବ, ଧୋଇବାଟା ପରେ କରିବ। ତୁମକୁ ରୁଟିନ୍ କରିକି ସେ ମାତାଜୀ କାହିଁ କହିବେ, ତୁମକୁ ରୁଟିନ୍ କରିକି ଦେବାକୁ ପଡ଼ିବ। ହେମହରି ପ୍ରଭୁ ତୁମର ଅଥିରେ କି ମାତାଜୀ ତୁମର ଅଥିରେ, ସେଥିପାଇଁ ତୁମେ ମଝିରେ ମଝିରେ ବସିବ ହେମହରି ପ୍ରଭୁଙ୍କୁ ନେଇକରି ଯେ ପ୍ରଭୁ ଆମର କିଛି କିଛି ଆମେ ତ ସେବା କରୁଛେ, ତୁମେ ମନରେ ଖେଦ ନେବନି, କିଏ କହିଲା ସେଟାକୁ କାନ ନେଇ ବାହାର କରିଦେବ, ଓ ମାତାଜୀ ଗୋସେବା କରତେ କହିଛନ୍ତି, ସେ ତ ମୋତେ ଆଉ ଅନ୍ୟ କିଛି କହିନାହାନ୍ତି, କିନ୍ତୁ ମୋର ଦର୍ଶନରେ ମୁଁ ଯାଇପାରୁନି, ଭଜନରେ ମୋର ହୁଏତ କ୍ଷତି ହେଉଛି, କିନ୍ତୁ ସେଟା ମାତାଜୀ ମାଲିକ ନୁହେଁ, ସେ ତୁମକୁ ସମାଧାନ ଦେଇପାରିବେନି, ଦେଇପାରିବେ କି? ସମସ୍ତେ ଚାହିଁଲେ ସେବା କର, କିନ୍ତୁ ମୋର ତ କିଛି ଏଇ ଦର୍ଶନାର୍ଥୀଟା ବି ମୋର ସେବା, ସେଟା ବି ମୋର ଏକଟା ସେବା ଦର୍ଶନ କରିବା ଭଗବାନ, କିନ୍ତୁ ସେଟାକୁ ତୁମକୁ ରୁଟିନ୍ କରିବାକୁ ପଡ଼ିବ ଯେ ଗୋସାଲାମ ଦେଖ ହେମହରିକୁ କହିବାକୁ ପଡ଼ିବ, ହେମହରି ପ୍ରଭୁ ସେ ମ୍ୟାନେଜର, ତାଙ୍କୁ ନେଇକି ତୁମେ ବସିବ ଯେ ପ୍ରଭୁ ଆପଣ ଆସିଛନ୍ତି ଯେତେବେଳେ ବସନ୍ତୁ, ତୁମକୁ ଏଠୁ ଆଗ୍ରହ ନେବାକୁ ପଡ଼ିବ ନା ସବୁ ଜିନିଷ ଅଥରିଟି, ସେ କେତେ ଦୁନିଆରେ ଘୁରୁଛି କେତେ ସେବା, ଆମେ ହୁଏତ ଏକଟା ଦୁଇଟା ସେବା କରୁଛେ, ସେମାନେ ତାରୁ ଅନେକ ଦାୟିତ୍ୱ ନେଇକି ରହିଛନ୍ତି, ଆମକୁ କନିଷ୍ଠ ଅବସ୍ଥାରେ ମଝିରେ ମଝିରେ ବି ସାହାଯ୍ୟ କରିବାକୁ ପଡ଼ିବ, ଯେ ପ୍ରଭୁ ଆପଣ ଆସୁଛନ୍ତି ଯେତେବେଳେ ଆମମାନଙ୍କୁ ନେଇକି ଟିକେ ବସିଲେ ଭଲ ହୁଅନ୍ତା, ଆମର କିଛି କିଛି ଜିନିଷ କହିବାର ଅଛି, ବସିଲେ ଆମେ ତ ଏବେ ଛୋଟ ନାହିଁ, ହଁ କି ନା, ଆମେ ବଡ଼ ହେଇଯାଇଛୁ, ତ ବଡ଼ ହେଇଗଲେ ଆମର କିଛି ବୁଦ୍ଧି ଲଗେଇବାକୁ ପଡ଼ିବ, କାହାରି କଥାରେ ଆମେ ଯଦି ଦୁଃଖ କରିକିରି ରହୁ ତାହେଲେ କ'ଣ ହେବ, ଅସୁବିଧା ହେବ, କିନ୍ତୁ ଆମକୁ ସମୟରେ ପ୍ରଭୁଙ୍କ ସହିତ ବସିବାକୁ ପଡ଼ିବ, ପ୍ରତ୍ୟେକଟା ଜିନିଷ ପ୍ରାକ୍ଟିକାଲ ହୋଇଥିଲେ ହେବ, ବୁଝିପାରୁଛ, ଆମର ଯେତେବେଳେ ଏଇ ସେବା ଗୁଡ଼ିକ କାହାରି ବେଶୀ ହେଇଯାଏ ତାକୁ ଚେଞ୍ଜ କରିକି ଟାଇମିଂ ଚେଞ୍ଜ କରିଦିଅ, ତୁମେ ଏଇ ଟାଇମ୍ରେ କର, ସାଧନା ଭୋଜନ କର, ଗୋସଲା ଭଲ, ଗୋରୁମାନଙ୍କୁ ସଙ୍ଗେ ସଙ୍ଗେ ତୁମେ ବାହାର କରିଦେଇକି ସେଇଟା 2 ଘଣ୍ଟା କରୁଥିଲ, 1 ଘଣ୍ଟାରେ ଯେତେଟା କାର୍ଯ୍ୟ କରିଲ ସେଇଟା ରଖିବ, ତାପରେ ପୁଣି ସେଟାକୁ 10 ପରେ କରିବ, ଏଭଳିଆ ରୁଟିନ୍ କରିକିରି ଦେଖାଅ, ମାନେ ତୁମେ ପ୍ରାକ୍ଟିକାଲ ଜିନିଷଟାକୁ ଦେଖେଇବ ଯେ ମୁଁ ଯଦି ଏଇ ସମୟରେ କରେ ତାହେଲେ ମୁଁ ଏଇ ସୁବିଧାଟା ପାଇବି, ଆର୍ ଏଇ ଟାଇମ୍ରେ ଯଦି ମୁଁ କରେ କୌଣସି ଅସୁବିଧା ଅଛି କି, ତମର ପ୍ରଭୁ କହିବ, ଏଇଭଳି ଭାବେ ରୁଟିନ୍ ଦେଖେଇବ, କିଛି ନା ତୁମେ 10 କର, ତୁମେ ଦର୍ଶନାର୍ଥୀ କର, ଜପ କର, ତାହେଲେ ସେ କି ନିଷେଧ କରିବେ, କରିବ ଅଥରିଟି ଏରିକ ନୁହେଁ, ତୁମର ଭଜନ ସାଧନଟାକୁ ବି ବନ୍ଦ କରିବ, ଗୋସାବେ ଭଜନ କୃଷ୍ଣ ପ୍ରିୟ, କିନ୍ତୁ ଆମକୁ ରୁଟିନ୍ ନେଇକିରି ଚଳେଇବାକୁ ପଡ଼ିବ, ବୁଝିପାରୁଛ, ନହେଲେ ଆମେ ଜଣେ କିଛି କହୁଛୁ ସେଟାକୁ ଆମେ ଗାଳି ଦେଉଛୁ, ଆମେ ସେଇଟାକୁ ଶୁଣିକିରି ମନ ଖରାପ କରିକି ଯଦି ସେବାରୁ ବଞ୍ଚିତ ହେଇଯିବ ତାହେଲେ ଲାଭ କ'ଣ ହେବ, ସ୍ଥିର ହେତ ହେବ, ବାତୁଳ ନହେଲେ ହେବନି, ବୁଝିପାରୁଛ, ପ୍ରଶ୍ନ ମାଧ୍ୟମରେ ତୁମର ଭିତରେ ସେତିକି, ଠିକ ଅଛି, ତୁମେ ଯାହା କିଛି ଅସୁବିଧା ହେବ ପଚାର, ସରଳ ହୁଅ ଆଉ ଭୟ ପାଇବନି, ଏବଂ ରୂଢ଼ ଜିନିଷ କରିବନି, ରୂଢ଼ ଭାବ, ଏବଂ କୌଣସି ଦିନ ତ୍ୟାଗ କରିକି ପଡ଼ିଯିବନି, କଲେ କ'ଣ ହେବ, ଆଜି ଏଇଟା ତ୍ୟାଗ କରିବ, କାଲି ବିନ୍ଦନ ତ୍ୟାଗ କରିବ, କାଲି ଏବଂ କରତେ 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 ଲାଷ୍ଟ ସବୁ ତ୍ୟାଗ ହେଇଯିବ, ଆଉ ସାଧୁସଙ୍ଗ ବି ତ୍ୟାଗ ହେଇଯିବ, ଏଇଟା ଏକଦମ ମୁଁ ଦେଖିଛି, ବହୁ ଭକ୍ତ ଜୀବନରେ ସେମାନେ କାନ୍ଦୁଛନ୍ତି, ବହୁ ଭକ୍ତ, ସେଇଟା ନ ହଉ ଆମେ ଚିନ୍ତା କରିବୁ, ଠିକ ଅଛି, ସେଟା ଯାଉଛ ଗ୍ରନ୍ଥ ଭିତରେ ଏକା ଯାଉଛ, ତ ସେଠି ଆଉ ଗୃହସ୍ଥ ଭକ୍ତ ଆସୁଛନ୍ତି, ତୁମକୁ ମିଶିବାର ପନ୍ଥାଟାକୁ ଠିକ କରିବାକୁ ପଡ଼ିବ,
ଭଲ ଲାଗେ ତଥାପି ବାଧ୍ୟରେ ଯେହେତୁ ଆରମ୍ଭ କରିଦେଇଛି ଗୋଟେ, ସେଥିପାଇଁ ଯାଏ ପ୍ରାୟତଃ ଅଧିକାଂଶ ମାତ୍ରା ବି
ଅଛନ୍ତି, ଆମକୁ ମାୟା ଏଭଳିଆ ଟାଣିକି ନେଇଯିବ, ଦେଖ ତୁମେ କେତେ ସୁନ୍ଦର ପ୍ରଚାର କରୁଛ, ଗୁରୁମାଜାର କହୁଛନ୍ତି ବୈଷ୍ଣବ କେବେ, ହଁ ତୁମେ କେତେ ସୁନ୍ଦର ଭଲ, ଲୋକମାନଙ୍କୁ ତୁମେ ଆସ କିଛି ଅସୁବିଧା ନାହିଁ, ଏବଂ ମାତାଜୀମାନେ କହିବେ, ମୁଁ କହି କହିକି ଏକା ହେଇଯିବ, ସେଥିରେ ସିଙ୍ଗଲ ମାତାଜୀ କଥା କହିବେ, ଏକଦମ ସିଓର, ସେଥିପାଇଁ ପ୍ରଚାର ଭଲ, କୌଣସି ଗୃହସ୍ଥ ଯଦି ଦେଖିଲ କୌଣସି ୟଙ୍ଗ ପିଲାକୁ ନେଇଯିବ, ସାଙ୍ଗରେ ରହିଥିବ କି, ସାଙ୍ଗରେ ରହିଲେ କ'ଣ ହେବ, କୌଣସି ମାତାଜୀ ଏକା କଥା କହିବନି, କ'ଣ ତୁମେ ତ ଜାଣିବ 2 ଅଛ କୁହ, ବୁଝିପାରୁଛ, ତାହେଲେ ଠିକ୍ ରହିବ, ନହେଲେ ଏକା ଏକା ଏକଦିନ ହେବ ଏମର୍ଜେନ୍ସି କେହି ନାହିଁ, ସେ ତ ଅଲଗା ଜିନିଷ ମଝିରେ ମଝିରେ, କିନ୍ତୁ ସବୁ ସମୟ କଣ୍ଟିନ୍ୟୁ ଯିବନି, ଏଠି ଖୁବ୍ ଖରାପ, ପଚାର ନାଁରେ ନିଜେ ଯଦି ଫସିଗଲ ତାହେଲେ ଲାଭ କ'ଣ ହେଲା, ଆମର ମନ୍ଦିରରେ ମହାପୁରୀ ଏବେ ଅନେକ ଭକ୍ତରେ ମୁଁ ଆଗେ କହୁଥିଲି, ଏକା ଯାଇଛନ୍ତି ବେଶେଷ, ନା ନା ମୁଁ 50 ଛଡ଼ା ରହିପାରିବିନି, ଏରକମ ଦେଖେଇଲେ ଖୁବ୍ ବାହାଦୁରୀ, ଆରେ ଭକ୍ତ କମ୍ ଅଛି, ତୁମେ କୌଣସି ଏକା ଏକା ଯିବନି, ଯେତେଦିନ ନ ମିଳୁଛି ରୁହ, ତୁମେ ଜୀବନକୁ ରକ୍ଷା କର, ଆଉ ଯଦି ଯିବ ତାହେଲେ କୌଣସି ସିନିୟର ଗୃହସ୍ଥ ଯେ ମେଚିଓର୍ଡ ସେଇ ଭକ୍ତ ସହିତ ମିଶିକି ପଡ଼ିବ, କିନ୍ତୁ କହିକି ଗଲେ ଆଉ ସେଠି ଯାଇକିରି କ'ଣ କରିବେ, କାହାରିକୁ ନା ନେଇକି ଯିବେ, ତୁମେ ସେଠି ଅଭିସନ୍ଧି ଅଛି ଭିତରେ, ଅଭିସନ୍ଧି ମାୟା ଆମକୁ ପଶିଦେବ, ଏତେ କେହି ନାହିଁ, କେହି ଦେଖୁନାହାନ୍ତି, ଗୁଣା ବୈଷ୍ଣବରେ ନାହିଁ, କେହି ଦେଖୁନାହାନ୍ତି, ତୁ ଏଠୁ ମିଶିଯା, କଥା କହିନା ପଡ଼ିଛ କି ବୈଷ୍ଣବ କେମିତି, ଏବେ କହୁଛନ୍ତି ନା କେହି ଦେଖୁନାହାନ୍ତି, ଏଇଟା କରନେ, ଏରକମ କହିବ, ମାନେ ମନଟା ଆମର ଏରକମ, ସେଥିପାଇଁ ତୁମେ ନିଜେ ବିଚାର କର କେମିତି ଯିବ, ସମସ୍ତଙ୍କ ସହିତ ନାନାଚାର୍ଯ୍ୟ ପ୍ରଭୁଙ୍କ ସହିତ ଆଲୋଚନା କର, ପୂର୍ଣ୍ଣଚନ୍ଦ୍ର ସହିତ ଆଲୋଚନା କର, ସେତେବେଳେ ଭକ୍ତି ସେ ନାମଟ ଭକ୍ତି ସାଲ ସଙ୍ଘକୁ ଦେଖୁଛ, ସେତେବେଳେ କିଛି ଭକ୍ତ ଯେମିତି ତୁମକୁ ସାହାଯ୍ୟ କରନ୍ତି, ସେଟା କଲେ ଭଲ। ଠିକ ଅଛି, କୁହନ୍ତୁ। ନା ଭଦ୍ରକ ପ୍ରଭୁ ଭଦ୍ରକ କ'ଣ ସେବା କର, ପୂଜା ଅର୍ଚ୍ଚନ କେତେ ଜଣ ପୂଜାରୀ ଅଛ? ମଝିରେ ମଝିରେ ବି ପଚାରକୁ ଭକ୍ତ ସହିତ ଗଲେ, କାହିଁକି ମୁଁ ଦେଖିଛି ପୂଜାରୀ ଅବସ୍ଥାରେ ଅନେକ ଅପରାଧ ହୁଏ ଠାକୁର ସେବାରେ, ସେଥିପାଇଁ ଅନେକ ସମୟ ପତିତ ହେଇଯାଏ। ଅନେକ ବିଗ୍ରହ ଏବେ ଆମର କିନ୍ତୁ ଛୋଟ ଅଛନ୍ତି, କିଛି ଅସୁବିଧା ନାହିଁ। ଅନେକ ସମୟ ମାନସିକତା ପୂଜାରୀ ଡିପାର୍ଟମେଣ୍ଟ ବେଶୀ ଭକ୍ତ ନଷ୍ଟ ହେଇଯାଏ ମୁଁ ଦେଖିଛି। ତେବେ ଭଲ ପୂଜାରୀ ଆମର ମନକୁ ସ୍ଥିର କରେ, ପୂଜାରେ ଐକ୍ୟତା ଆଣେ ଭଗବାନଙ୍କ ସହିତ ଆଦାନ ପ୍ରଦାନ ହେବା ଦ୍ୱାରା। କିନ୍ତୁ କିଛିଟା ସମୟ ବିଗ୍ରହ ସେବାରେ କିଛି ଅପରାଧ ହୁଏ, ସେବା ଅପରାଧ ଅଛି, ସେଥିପାଇଁ ବେଶୀ ଜପ କରିବାକୁ ପଡ଼େ। ସେଥିପାଇଁ ଜପଟା ଠିକ୍ କରିବାକୁ ପଡ଼ିବ, ମନ୍ତ୍ର ଯାହା କିଛି ଉଚ୍ଚାରଣ କର ହରିନାମ ତାକୁ ବେଶୀ ଉଚ୍ଚାରଣ କରିବ। ପୂଜା କରିବା ସମୟରେ ମହାମନ୍ତ୍ର କହି କହିକିରି ପୂଜା କରିବ, ବୁଝିପାରୁଛ? ମନ୍ତ୍ର ଭୁଲ ହେଲେ ବି ହରିନାମ କରିବ, ତାହେଲେ ବିଗ୍ରହ ସେବାରେ କିଛି ଭୁଲ ହେଲେ ବି ହରିନାମ କଲେ ପୂର୍ଣ୍ଣ ହେଇଯିବ। କିନ୍ତୁ ଆମେ ସେଠି ଖାଲି ବିଗ୍ରହ ସେବା କରିଯାଉଛେ, କିଛି କରୁଛେ, କିନ୍ତୁ ଲାଷ୍ଟରେ ଯଦି ହରିନାମ ନ କରୁ ତାହେଲେ ବିଗ୍ରହ ସେବାରେ ଛିଦ୍ର ଗୁଡ଼ିକ ରହିଯିବ, ସେଟା ଆମକୁ ଅଧବତନ କରିଦେବ, ବୁଝିପାରୁଛ? ଆଉ କିଛି ଅସୁବିଧା ହେଉନି ବିଗ୍ରହ ସେବାରେ। ହଁ, ଦୁଇ ଜଣ ଟାଇମ୍ ଠିକ୍ ହେଇଯାଏ, ଯେହେତୁ ଏବେ ତ କମ୍ ଭକ୍ତ, ଠିକ୍ ଅଛି। କୃଷ୍ଣ ପାଖରେ ପ୍ରାର୍ଥନା କଲେ, ପ୍ରଭୁପାଦ ଯେତେବେଳେ ପଚାର କରିଛନ୍ତି କେତେ ଲୋକ ଥିଲେ କହନାଥ, ପ୍ରଭୁପାଦ ଏକା ବୁଢ଼ା ବୟସରେ ଆଉ କେତେ ଆସ୍ତେ ଆସ୍ତେ ଏକଜଣ ଦୁଇ ଜଣ ଆସିଛନ୍ତି, ଏବେ କେତେ ଭକ୍ତ ଆସିଛନ୍ତି। ଆମେ ତ ନାମଟ ମାତ୍ର ଦୁଇ ତିନି ଜଣ ଥିଲୁ, କେତେ ଭକ୍ତ ନାମଟ ଏତେ ଭକ୍ତ ଅଛନ୍ତି, ଅନ୍ୟାନ୍ୟ ମନ୍ଦିର ଏତେ ଭକ୍ତ ନାହିଁ, ପ୍ରାୟ 100 ଜଣ ଭକ୍ତ, ଗୋଟେ ଡିପାର୍ଟମେଣ୍ଟ 100 ଭକ୍ତ। ତାହେଲେ ଅନ୍ୟାନ୍ୟ ମୂର୍ତ୍ତି ମନ୍ଦିର ଭଦ୍ରକରେ କେତେ 10 ଜଣ 15 ଜଣ
ସବୁଠାରୁ ବଡ଼ ନାମ
ନାମ ତା ସଂକୀର୍ତ୍ତ ଜପ ଠିକ ହେଉଛି ତ? ସଂକଳ୍ପ ଭଙ୍ଗ ହେଇଗଲେ ଖରାପ ହେଇଯିବ, ଚେଷ୍ଟା କର। ଯେତେବେଳେ ଅନେକ ସମୟ କ'ଣ ହୁଏ, ଅନେକ ବ୍ରହ୍ମଚାରୀ ଭକ୍ତ ଅଛନ୍ତି, ମଝିରେ ମଝିରେ ବି ଏଇଟା କରିବା ଉଚିତ ଯେ ପୂଜାରୀମାନଙ୍କୁ ସାହାଯ୍ୟ କର, ମୁଁ ଆଜି ମଙ୍ଗଳାରତୀ କରିବି, ତୁମେ କୀର୍ତ୍ତନରେ ଯୋଗଦାନ କର, ଆରତୀଟା କେତେବେଳେ କେତେବେଳେ ଅନ୍ୟ ବ୍ରହ୍ମଚାରୀମାନେ ଯେଉଁମାନେ ବ୍ରାହ୍ମଣ ଦୀକ୍ଷା ନେଇଥିଲେ ସେମାନେ ବି ମଝିରେ ମଝିରେ କିଛି କିଛି ଟାଇମିଂ ପୂଜା ସେବାରେ ବିଗ୍ରହ ସହିତ ଆଦାନ ପ୍ରଦାନ ପାଇଁ କରିପାରନ୍ତି, ସେମାନଙ୍କୁ ବି ରୁଟିନ୍ କରିପାରେ, ତାହେଲେ କ'ଣ ସେମାନେ ବି ଫ୍ରି ହେବେ। ଦୁଇ ଜଣ ପୂଜାରୀ ସେବା ବଡ଼ ମନ୍ଦିର ଆରମ୍ଭ ହେଉଛି, କେତେ ପୂଜା ହେଇପାରିବ? 10 ଜଣ ନା 11 ଜଣ ନହେଲେ ପାସ୍ ଦେବେନି, ସେଥିପାଇଁ ସେଗୁଡ଼ିକ ବାହାରିତ ହୁଏ ମନ୍ଦିର ମଧ୍ୟ ଚିନ୍ତା କରିବେ। ଠିକ୍ ଅଛି, ବ୍ରଜ ପ୍ରିୟ ପ୍ରଭୁ ଏକା ରହିଛନ୍ତି, ମୁଁ ଆଗେ ରାମ ବନବାରେ ଏକା ଥିଲା, ମୁଁ ସେଥିରେ ପ୍ରଥମ ଯାଇକିରି 7 ଦିନ ଥିଲି, ଦେଖିଲି କିଛି ସିଚୁଏସନ୍ରେ ମୁଁ କହିଲି ଯେ ଏକା ଏକା ରହିବା ଠିକ୍ ନୁହେଁ, ତାକୁ ନିଜେ ମୁଁ କହିଛି ତୁମେ ଏକା ରହୁଛ କାହିଁକି, କହିଲେ କେହି ଦେଉନାହାନ୍ତି, ମୁଁ କହିଲି ତୁମେ ଦେଉନାହାନ୍ତି ତୁମେ ପଳେଇ ଯାଅ, ଏକା ରହିବ କାହିଁକି, ତୁ ପଳେଇ ଆସିବ ନା, ସେଟା ମୁଁ କହିଲି। କିନ୍ତୁ ଆମକୁ
ଆପଣ କହିଲେ ଯେ ପିଲା ତିଆରି କରିଲେ, ପିଲା ତିଆରି କରିବା ପରେ ଆସିକି ଯେ ଏପଟେ ରହିଗଲେ ନା ଏପଟୁ କାହାକୁ ପଠେଇଲେ ଏମାନଙ୍କୁ ବି ପଠେଇଲେ,
ଠିକ୍ ଅଛି। ଏବେ ତ ବ୍ରଜପ୍ରିୟ ପୁରୀ ଯାଇଛନ୍ତି, ସେଠି ଆହୁରି 1 ଜଣ 2 ଜଣ ଭକ୍ତ
4 ଜଣ
ଚେଷ୍ଟା କରିବା ଦରକାର ଅଛି। ମୁଁ ପୂର୍ଣ୍ଣଚନ୍ଦ୍ର କହିଲି ଯେ ସେଠି କମ୍ ପକ୍ଷେ 3-4 ଜଣ ରହିବା ଦରକାର, ଏକା ମାନେ ବୁକା। ସେତେବେଳେ ବଜାରକୁ ଚାଲିଯିବା, ଲୋକ ସେଣ୍ଟର କରିବା ଉଦ୍ଦେଶ୍ୟ ଅଛି, ଆମର ମନ୍ଦିର ଖୋଲା ରହିବ, ଲୋକମାନେ ଆସିବେ, ଚରଣାନିତ ନେବେ, କିଏ କ'ଣ ଜପମାଳା ନେବି, ଧୂପ ନେବି। ସେଦିନ ତ ମୁଁ ଦେଖୁଥିଲି କେତେ ଲୋକ ରାତିରେ ବି ଆସୁଛନ୍ତି, ବାହାର ଲୋକ ରାତିରେ ଆସିଛି, ଆମର ଗୋଟେ ଏଇ ଧୂପ ଲାଗିବ, ଆମେ ବସିଛୁ, ବାହାର ଲୋକ ସେମାନେ କେହି ନରେ।
ତାହେଲେ
ନା ଆମକୁ ଇଏ ହେବାକୁ ପଡ଼ିବ ଯେ ଆମେ ଯେଉଁମାନଙ୍କ ସହିତ କଣ୍ଟାକ୍ଟ ରଖୁଛେ ତାଙ୍କ ସହିତ ମଝିରେ ମଝିରେ ଫୋନ୍ କରିବାକୁ ପଡ଼ିବ, ପ୍ଲସ୍ ଯେତେବେଳେ କୌଣସି ଉତ୍ସବ ହେବ ସେ ଲୋକମାନଙ୍କ ଲିଷ୍ଟ ରଖିବ ଯେ ମୁଁ ଏହାକୁ କହିଲି କେଉଁମାନଙ୍କୁ ମୁଁ ଆଜି ଫୋନ୍ କରିଛି, ଆମର ଏକ ମାସ ପରେ ଏଇ ପ୍ରୋଗ୍ରାମ୍ ହେବ, ତୁମେ ଲିଷ୍ଟରେ ରଖିବ ଖାତା ଯେ ଏତେ ଲୋକକୁ ମୁଁ ଆଜି ଫୋନ୍ କରିଛି, ଆମନ୍ତ୍ରଣ ଜଣେଇ ଦେଇଛି, ଏତେ ଲୋକଙ୍କୁ ଆମନ୍ତ୍ରଣ ଜଣେଇ, ଲିଷ୍ଟ କରିକରି କାହା ନାଁଟା, ଯେଉଁମାନେ ନୂଆ ଆସୁଥିବେ ବି ମନ୍ଦିରକୁ ଭକ୍ତ ନୁହନ୍ତି କିନ୍ତୁ ସେମାନେ ଧୂପ ନେଉଛନ୍ତି, ଏଟା ନେଉଛନ୍ତି, ବହି ନେଉଛନ୍ତି, ଯେହେତୁ ଆମର ଭକ୍ତ ନାହିଁ ସେଠି, ସେଇ ଲୋକମାନଙ୍କର ଆଡ୍ରେସ୍ ଫୋନ୍ ନମ୍ବର ଲେଖିଦେବ ଯେତେବେଳେ କିଏ ଆସିବ, ଏଇଟାକୁ ବୁଦ୍ଧି ଖଟେଇବା ବୁଝିପାରୁଛ। ଏ ଯେ ନାମଟା ବଢ଼ିଛି କେମିତି, ଯେତେବେଳେ ଲୋକ କାହାରି ଗଳାର ମାଳା କେଉଁଠୁ ଆସିଛୁ କି, ଆମେ ଏରିକ ସେଠି ଯାଇକିରି ପଚାରୁ କେଉଁଠୁ ଆସିଛ, ଏଇ ଅନୁଯାୟୀ ଆପଣ ହରିନାମ କରନ୍ତି କରିବେ, ତାହେଲେ ମିଶିକିରି ତାଙ୍କ ଆଡ୍ରେସ୍ ନେଇନଥିଲେ, ସେତେବେଳେ ତାର ଫୋନ୍ ନଥିଲା, ମୋବାଇଲ୍ ନଥିଲା, ଚିଠିରେ ଚିଠି ପଠାଇକିରି ସେମାନଙ୍କୁ ପୋଷ୍ଟ କାର୍ଡ଼ ପଠାଇକିରି ଉତ୍ତର ଦିଆହଉଥାଏ, ତାଙ୍କ ସହିତ ଯୋଗାଯୋଗ କରା। ହଁ, ଆମର ଜଣେ ଭକ୍ତ ଏବେ ଅଛି ଚିଦାନନ୍ଦ, ସେ ମୋ ସହିତ ପରାମର୍ଶ କରିକରି ଚିଠି ଲେଖୁଥାଏ, ଲୋକମାନଙ୍କ ସହିତ କଣ୍ଟାକ୍ଟ ରଖୁଥାଏ, ଚିଠି ଆସିଲେ ଏକ ନମ୍ବରରେ କିଏ ଯୋଗାଯୋଗ ରଖିଛି ସେଠି ଏ ଦେଉଥାଏ, କିଏ ବେଶୀ ଯୋଗାଯୋଗ ରଖେ ନା ମଝିରେ ମଝିରେ ଫୋନ୍ କଲେ କଥା କୁହେ, ତା ସହିତ ବି ଏ ବି ସି କରିକିରି ଏରକମ ନମ୍ବର ଦେଉଥାଏ, ତାପରେ ସି ଲୋକମାନଙ୍କୁ ଚିଠି ଦେବ ଆଉ ଘନ ଘନ ତାଙ୍କ ସହିତ କଣ୍ଟାକ୍ଟ କରିବା ପାଇଁ, ତାପରେ ଦେଖିଲା ଯେ ସେମାନେ ରେସପଣ୍ଡ କରୁଛନ୍ତି, ତାଙ୍କୁ ଏବେ ପୁଣି ଦେଖିଲା ଏକୁ ନେଇଆସିବ, ତାହେଲେ ମୁଁ କହିଲି ତୁମେ ମଝିରେ ମଝିରେ କ'ଣ କର, ଚିଠି ଭିତରେ ଛୋଟ ଛୋଟ ପ୍ଲାଷ୍ଟିକ ଭିତରେ ତୁଳସୀ ପତ୍ର ମିଶ୍ରଣ ଦେହରେ ତୁଳସୀ କରିକିରି ପଠାଇଦେବେ, ତୀର କରିକିରି ସେ ପ୍ରଚୁର କଲେକ୍ସନ୍ ବି କରିଥିଲା ଲାଇଫ୍ ମେମ୍ବର, ଏବଂ ଯେଉଁମାନଙ୍କୁ ସେ କଲେକ୍ସନ୍ କରିଛି ଲାଇଫ୍ ମେମ୍ବର ସେମାନେ ସମସ୍ତେ ଇସ୍କନ ଦୀକ୍ଷା ନେଇଛନ୍ତି। ଏଇଟା ଏମିତିକା ଆମର ଜିଲ୍ଲା ପ୍ରଚାରକମାନେ ଯାଇକିରି ଯାହା କରିପାରିନଥିଲେ ସେ ସବୁ ଆଡ୍ରେସ୍ ସେମାନଙ୍କୁ ଦେଇଛି, ଏତେ ଆଡ୍ରେସ୍ ଦେଇଛି ଅନେକ ଥିଲା, ସେ ଘଟଣା ପରେ ଚାଲି ଯାଇଥିଲା, ଗୃହସ୍ଥ ହେଇଗଲା, ବିସର୍ଜନ କାଳିଆ ହେଇକିରି ସେ ଆଗେ ଥିଲା ବ୍ରହ୍ମଚାରୀ ଥିଲା, ପରେ କର୍ମ ଦୃଶ୍ୟରେ ଯେଟା ହୁଏ ତାର ମାଲେସିଆ ପଳେଇ ଯାଇଥିଲା, ଏବେ ଗୃହସ୍ଥ ହେଇଗଲା, ପୁଣି ଆସିକିରି କହିଲା ମୁଁ ନାମଠୁ ସେବା କରିଛି, ଠିକ୍ ଅଛି ଭଲ ସେବା କରିଛି, ଆଗେ ପ୍ରଚୁର ଭକ୍ତ ପ୍ରଚୁର କଲେକ୍ସନ୍ କରିଦେଇଛି ବ୍ରହ୍ମଚାରୀ ଥିଲା, ଶୁଧୁ ଏଇ ଚିଠିରେ ଲୋକମାନେ ଏବେ ବି ତା କଥା କୁହନ୍ତି, ମାନେ ଏମିତିକା ସେ ମୋତେ ପଚାର ମୁଁ କହିଥା ମୁଁ କହୁଥାଏ ଆଗେ ମୁଁ ତ ସବୁ ଚିଠି ଗୁଡ଼ିକ ଆସିଲେ ଗୁରୁବାର ତୁମେ ଲେଖିବ ରିସିଭ୍ କଲ ଡେଟ୍ରେ ଆନ୍ସର୍ ଦେଲ ଡେଲିଭରି ହେଲା ସବୁ ଲେଖିକି ରଖିବ, ତାର ମୂଳ ଅଂଶଟାକୁ ଲେଖି ରଖିବ ଚିଠିର, ଯେ ଏଇ ଲୋକଟା କ'ଣ ପାଇଁ ଚିଠି ଦେଇଛି ଖାତା ମେଣ୍ଟେନ୍ସ କରିଥିଲି, ଆଉ ସେ ଇମ୍ପୋର୍ଟାଣ୍ଟ ଚିଠି ଗୁଡ଼ା ଆଉ ଫାଇଲିଂ କରି ମୁଁ ରଖୁଥାନ, ବହୁ ଆଗର ଚିଠି ମୁଁ ଥରେ କ'ଣ କହିଥିଲି ପୋଡ଼ି ଦେଇଥିଲି, ତ ଗୁରୁ ମହାରାଜ ଥରେ କହିଲେ ଅମୁକ ଦିନର ଚିଠିଟା ସେ ଚିଠିଟା ନେଇ ଆସ, ମୁଁ ପୋଡ଼ି ଦେଇଛି ତା ଆଗରୁ, ଏତେ ଆଲମାରି ଭର୍ତ୍ତି ହେଇଯାଉଛି ତ ଏକ ବର୍ଷ ହେଇଗଲା ଯା ସାର୍ ଲେଖିକି ମୁଁ ପୋଡ଼ି ଦେଉଥାନ, ତ ଗୁରୁ ମହାରାଜ ରାଗି ଯାଇଛନ୍ତି, ବୋଲେ ସେ ଚିଠିଟା ଇମ୍ପୋର୍ଟାଣ୍ଟ, ମାନେ ଗୁରୁ ମହାରାଜ ଆଗରୁ ନିଜେ ଆସିକିରି ହ୍ୟାଣ୍ଡେଲିଂ କରୁଥାନ୍ତି, ନା ମୋତେ ଗୁଡ଼ାଉନ ଦେଖୁଥାନ୍ତି, ପରିଷ୍କାର ଦେଖୁଥାନ୍ତି, ଚିଠି ଦେଖୁଥାନ୍ତି, ଏଇରକମ ଥିଲା ଗୁରୁମହାରାଜ, କହିଲେ ସେ ଚିଠିଟା ଇମ୍ପୋର୍ଟାଣ୍ଟ ଥିଲା ତୁମେ କାହିଁକି କିଛି ପୋଡ଼ି ଦେଲ, ଗୁରୁମା ସଙ୍ଗେ ସଙ୍ଗେ ଆସିଛନ୍ତି ଅଫିସ୍ରୁ, ଆଜି ସବୁ ଆଲମାରି ଦେଖୁଛନ୍ତି କୌଣସି ଚିଠି ନାହିଁ, କହିଲେ କ'ଣ କଲୁ ମୁଁ ସବୁ ପୋଡ଼ି ଦେଇଛି, ସବୁ ପୋଡ଼ି ଦେଇଛି, ମାନେ ବେଶୀ ବୁଝା ହେଇଯାଇଛି ମୋତେ ଏଇସବୁ ପ୍ରୋବ୍ଲେମ୍ ହେଉଛି, କେତେ ମାନେ ଯାହା ଚିଠି ଆସିବ ଲେଖିକିରି ଉତ୍ତର ଦେଇକିରି ଆଉ ସେଟା ଫାଇଲିଂ କରି ରଖିଦେବ, ସେଇ ଲୋକର ନାଁରେ ଫାଇଲିଂ କରି ମାନେ ନାମ ସଂଘ ନାଁରେ ଅଲଗା ନାଁରେ ରଖିବାକୁ ପଡ଼ିବ ନମ୍ବର ଦେଇକିରି, ତାପରେ ଗୁରୁମା ରାଗିଲେ ମୁଁ ନା ଗୁରୁମା ସେ କ'ଣ ଚିଠି ଉତ୍ତର ଦେଇଥିଲା ମୁଁ ଦେଇଛି, ସେ କ'ଣ ଲେଖିଥିଲା ମୁଁ ଲେଖିକି ରଖିଛି, ସେଇଟା ନିଆ ସେ ଖାତାରେ ନିଆ, ସେତେବେଳେ ଗୁରୁମା ଖୁସି ହେଲା ଠିକ୍ ଅଛି ଠିକ୍ ଅଛି ତୁମେ ବୁଦ୍ଧିମାନ ଅଛ, ସାରାଂଶକୁ ଲେଖିକି ରଖିଦେଇଛି, ମାନେ ସବୁ ଚିଠିର ସାରାଂଶ ମୁଁ ସିଦ୍ଧାନନ୍ଦକୁ ଦେଖେଇଲି ଖାତା ଗୁଡ଼ିକ, ମୁଁ କେମିତିକା ମେଣ୍ଟେନାନ୍ସ କରୁଥିଲି ଲୋକ ସେ ଦେଖିକିରି ସେ ଆରମ୍ଭ କରିଥିଲା। ସେ ଖୁବ ପ୍ରଚୁର ତେଣୁ ଆମକୁ ଯେତେବେଳେ ଆମେ ମନ୍ଦିରରେ ସିଷ୍ଟମଟା ବି ରଖିଦେଉଥିଲୁ, ମଝିରେ ମଝିରେ ଗୃହସ୍ଥ ଭକ୍ତମାନଙ୍କୁ ଡାକିବାକୁ ପଡ଼ିବ, ଯେତେବେଳେ ଏକା ହେଇଯାଉଛେ ତୁମେ ଆସ, ଏମିତି ଗୃହସ୍ଥ ଭକ୍ତମାନେ ଯେଉଁମାନେ ଆମର ମାନେ ସରଳ ଭକ୍ତ ଅଛନ୍ତି, କିଛି ସେବାମୂଳକ ମନୋଭାବ ଅଛି, ମଝିରେ ମଝିରେ ତାଙ୍କୁ ଡାକିକି କୃତଜ୍ଞତା ସ୍ୱରୂପ ତାଙ୍କ ସହିତ ତାକୁ ସେବା କରିବେ। ଆଜି ଆପଣ ରାନ୍ଧିକି ଭୋଗ ଲେଖ ତାର ଫେତଟା ତୁମ ପ୍ରତି ଆସିବ, ଭଗବାନ ପ୍ରତି ଆସିବ। ତ ସେଇ ଗୃହସ୍ଥ ଗୋଟେ ଦିନ କଲା, ଆଉ ଦିନ ଆଉ ଗୋଟେ ଗୃହସ୍ଥ ଡାକିବ, ଆଜି ସନ୍ଧ୍ୟା ଆରତୀଟା ଆପଣ କରନ୍ତୁ, ଆପଣ କୀର୍ତ୍ତନ କରନ୍ତୁ, ତ ମଝିରେ ମଝିରେ ତୁମେ ଏକା କିନ୍ତୁ ଲୋକମାନଙ୍କୁ ଡାକିକିରି ଏମିତି କରି ରଖିବ, ସେମାନେ ଆଉ ଏମିତି ଇଏ ହେଇଛି ଅଭ୍ୟାସ ପଳେଇ ଆସିବ ନା। ମୁଁ ସେଠି ଜାଣି ତୁମର ଭଲବାସିବାଟା ତୁମେ ତାଙ୍କୁ ଦେଇ କରୁଛ, ସେମାନେ ଭାବୁଛନ୍ତି ମୁଁ ଆରତୀ କରୁଛି, ମୁଁ ରାନ୍ଧିକିରି ଲଗାଉଛି, ମୁଁ ତା କରୁଛି, ମାନେ ଏଇଭଳିଆ ଯେତେବେଳେ କରିବ ସେମାନେ ନିଜର ହେଇଯିବ, ବୁଝିପାରୁଛ, ତାହେଲେ ସୁବିଧା ହେବ। ମଝିରେ ମଝିରେ କେଉଁ ଭକ୍ତ ତା ଛୁଟି ଦିନରେ ମୁଁ ତାକୁ ପାଇବି, ତୁମେ ଆଜି ଛୁଟି ଦିନ ଅଛି ସାରା ଦିନ ଏଠି ରହିବ, କିନ୍ତୁ ତୁମର ଦାୟିତ୍ୱ ଏଇଟା ଦାୟିତ୍ୱ ଦେଇଦେବ, ତୁମେ ମନ୍ଦିର ରୁହ, ମୁଁ ଆଜି ଯାଉଛି ସେଠି ପ୍ରଚାର ଅଛି, ସେଠି ଏଇଟା ପ୍ରୋଗ୍ରାମ ଅଛି, ତୁମେ ଆଜି ଏଠି ଆରତି କରିବ, ଲୋକମାନେ ଆସିଲେ ଆଡ୍ରେସ୍ ଲେଖିବ, ଏଇଟା କରିବ ସେଟା କରିବ, ଏଣୁ କହିକି ମାନେ ଆମକୁ କିଛି କିଛି ଜିନିଷରେ ବୁଦ୍ଧିମାନ ହେଇକିରି ମାନେ ଉତ୍ସାହ ନେଇକିରି ଆଗ୍ରହ ନେଇକିରି କରିବାକୁ ପଡ଼ିବ। ନିଜେ ଆଗ୍ରହ ନ ନେଲେ କେହି କରିଦେବେ ଏଇ ଭାବନା ନୁହେଁ, ଆଉ ଲୋକମାନଙ୍କୁ ବ୍ୟବହାର କରିବ ଭକ୍ତି ଜୀବନ, ସେମାନେ ଉନ୍ନତି ହେବ ଆଉ ତୁମ ମନ୍ଦିରର ପରିଚାଳନାରେ ଜିନିଷଟା ଭଲ ହେବ। ଏଭଳିଆ ଟ୍ରାଏ କର, ସବୁଟା ଯେ ଫୁଲଫିଲ୍ ହେବ ତା ନୁହେଁ, ଟ୍ରାଏ କରତେ ହେବ। ଏବେ ମୁଁ ପୂର୍ଣ୍ଣଚନ୍ଦ୍ର କହୁଥିଲି ଯେ ଆହୁରି ଦୁଇ ଜଣ ତିନି ଜଣ ପଠାଏ, ଦୁଇ ତିନି ଜଣ ସେତେବେଳେ ଆମେ ଠିକ୍ ଅଛି ଅସୁବିଧା ପଠେଇବୁ। ମୁଁ କହିଲି ରାମ ବନବାଳୀ ସେଠି ଥିଲା ସେଠି କାହିଁକି ପଠେଇନି, ରାମ ବନବାଳୀ ସେଠି ତ ଭିତ ସ୍ଥାପନ କରିଛି ପ୍ରଥମ, ଭିତ ସ୍ଥାପନ ମାନେ କ'ଣ ପଚାର, ପ୍ରଥମ ତ ତୁମକୁ ନେଇକି ଯାଇଥିଲି, ହଁ କି ନା, ମୁଁ ତାପରେ ତ ପ୍ରଥମ ବି ଯାଇଥିଲି ସେଇ ଭଡ଼ା ଘରେ ରହିଥିଲି, ଏବେ ବି ଯାଇକି ସେଇ ଭଡ଼ା ଘରେ ରହିଥିଲି, ସେଇ ଘରେ ଯାଇକି ଶୋଇଥିଲି। ହଁ ମୋତେ ଭଲ ଲାଗିଲା କେଉଁ ଝିଅ ଭକ୍ତମାନଙ୍କୁ ସରଳ ଅଛନ୍ତି, କିଛି କିଛି ଅଣ୍ଡରଷ୍ଟାଣ୍ଡିଂ ଭୁଲ ଥିଲା ସେମାନଙ୍କର, ସେଟା ଯୋଗାଯୋଗ ଦୂରତ୍ୱ ଥିଲା ଏବଂ ଶ୍ରବଣର ମାନେ ଅଭାବ ଥିଲା, କ'ଣ କିଛି ଏକ କଥା କହେ ସେଟାକୁ ହୁଏତ ଉଲ୍ଟା ବୁଝି ନେଇଛନ୍ତି, ଏଇଥିପାଇଁ ମୁଁ ଯେତେ ବସିକି ସମସ୍ତେ ଆଲୋଚନା କଲି ସେ ପାଇଁ ସବୁ କ୍ଲିଅର ହେଲା, ହଁ ଆମେ ଭୁଲ ବୁଝିଥିଲୁ, କାଲି ଏଇଟାକୁ ଆମେ ଭୁଲ ଶୁଣିଥିଲୁ। ସେମାନେ ଅନେକ ଜାଗାକୁ ଯାଇଥିଲେ, କେମିତି ସୁନ୍ଦର ଭାବେ ହବ ସେଟା ଭଲ, କେତେବେଳେ ଆମ ପ୍ରତି ଯେମିତି ସନ୍ଦେହ ଭାବ ଆସିବ ତ ଭକ୍ତମାନଙ୍କୁ, ମାନେ କିଛି ଆଚରଣ ଦ୍ୱାରା କଥା କହିବା ଦ୍ୱାରା ଏମିତି କଥା କହିବ, କାଲି କହୁଥିଲି ଯେ ସେଇ ଏକଟା କଥା ହିଁ ତୁମକୁ ମାନେ ଶାସ୍ତି ପାଇବାକୁ, ଆଉ ସେଇ ଏକଟା କଥା ହିଁ ତୁମେ ପୂଜନୀୟ ହେଇକି ରହିବ, କଥା କହିବାର ପରିସ୍ଥିତି ଭାବ ଭୁଲଟାକୁ ଛାଡ଼ି ଦିଅ,
ନା ନା ସେଟାକୁ ଛାଡ଼ି
ଦିଅ,
ସେଟା କରେ
ସେଟା ଖରାପ,
ସେଇ କ୍ଷେତ୍ରରେ କ'ଣ
ଆମକୁ ସଂଶୋଧିତ ହେବାକୁ ପଡ଼ିବ, କ'ଣ କେହି ଜଣେ ଯଦି ମୋ ସେବାଟାକୁ ଦେଖେ যে সেটা জানিব, তা পাখি পয়েন্ট নব যে প্রভু আপনার যেটা কুমি এটা কমিটি করলে মর ভাল হব কিন্তু আমি সেবাটা বন্ধ করি সেটা কমিটি মডিফাই করি মর সহ মানে ইয়ে রহব সম্পৃক্ত রহব সেটা মতো করি কিন্তু আমি যদি কি কহিল আমি না মুটা করি লাগি আমি কেদেব সেটা বন্ধ করেদেল সেটা খারাপ কিন্তু সেটা আমি বিচার করা পড়ব যে প্রভু আপনার যেটা কহিল এই সেবাটা কমিটি ওয়ে করলে মুবি রহিপারি ঠিক ভাবে আর সেটা কমিটি ভাল কন্দ যেটা আপনার কৌন সেটা কেউ দিগর আপনার দেখি ভাবুন এটা মন্দ মতো বুঝি দিন সে বুঝি দে এই জিনিসের তোমার ক্ষতি হব তুমি এটা এইভাবে কর সেটা আমার গ্রহণ করে নেওয়াটা গ্রহণ করি দেখতে হব প্র্যাক্টিকালি যেটা আমি করি কন মর লাভ হচ্ছে কন মর সেবারে মানে আগে যাচ্ছি তাহলে সেটা প্র্যাক্টিকাল হয়েছে সত্য তো সে দিয়েছিল আমি সমস্ত খালি নেগলেক্ট করে দেব কে কিছু কহিলে আমি নেগলেক্ট করে দেব ফটাফট সঙ্গে সঙ্গে না না তুমি এটা করলে তুমি কহিল এই মনোবৃত্তিটাকে ছড়াই গুরুমাহ কহিলে গুরুমাহ একটা উদাহরণ আছে গুরুমাহ তো পাশ্চাত্য দেশের আবির্ভূত হয়েছেন সে তো আর কলিকতার কোটি বড় পুষ্টি অফিস আছে সেটা জানি প্রভুপাদ এটা চিঠি লেখিকি দেলে কলে এটা জিপিও বড় পুষ্টি অফিস আছে মানে কলিকতার সেটি যাই তুমি পঠিয়ে দিও গুরুমাহ কুলে যে মু জানেনি কোটি কলিকতা কোণ যে কমিটি যাওয়া পড়ব প্রভুপাত কিন্তু সঙ্গে সঙ্গে আমি সেটা গ্রহণ করে নিয়েছি আর গ্রহণ করি চাল যাচ্ছি কলিকতা আর কলিকতা যাইকি প্রথম সে চিঠিটি যে ওয়েট করতে হয় সে মু জানি মু আগে চালিয়ে যাইছি কহিল না লাইন দেওয়া পড়ব তারপরে লাইন দিয়ে যাইছি সেটা চিঠি না যে এগুলো ওয়েট করা পড়ব মানে ওজন ওজন করা পড়ব তাহলে এইরকম করি করি মর সারাটা দিন সন্ধ্যা পর্যন্ত যাইছি আর সেটি অনেক রাত্রে মু মায়াপুরকে ফেরি আসছি যে প্রভুপাদ কহিল প্রভুপাদ পচারলে চিঠিটা পকিছ বলে হ্যাঁ প্রভুপাদ সেটা কহিলেন অসংখ্য অসংখ্য ধন্যবাদ গুরুমাহ কহিল মু সেটা এত আনন্দ পাইছি হ্যাঁ এই সেবা করি তো এটাই প্রথমে বাধা আসে এরকম নিজে কি শিখে কিন্তু গ্রহণ করা দ্বারা সেটা সাকসেস হয়ে প্রভুপাদ গুরুমাহ কহিল যে এইভাবে সেটার কোণী সেবা আসে সেটাকে ডিনাই করবে বা কোণী সেবা করু করু ভুল হয়েছে সেটা কমিটি মডিফাই করব ঠিক করব সেটা সিনিয়র ভক্ত মানুষ দ্বারা করা চেষ্টা করবে সেবা ত্যাগ করবনি কোণী সেবাকে ত্যাগ করবে সেবা ত্যাগ করলে কোণ হব সেবা পাইবনি আমি বহু জন্ম জন্মান্তর ধর ভগবান সেবার বঞ্চিত হয়েছি বলে আজ এই কষ্টের পাইছি এই জড় জগতের উপর জেলের পড়ি গেছি এবে আমি সুযোগ পাইলু সেবা কত সুন্দর সুযোগ পাইছি কুহ এত সুন্দর সুযোগ পাইলু কিন্তু আমি যদি সেটা মানে সিরিয়াসলি না গ্রহণ করি কোণ একদিন আমি ভগবান সেবা চালিয়ে যাব সুতরাং আমি ভগবানের সেবাটা হচ্ছে জীবন ধর্ম সেটা না করিপারলে মনরে খারাপ জিনিস বসবে সেতলে অন্যদিকে চালিয়ে সেটাই অবশ্য গ্রহণ করব ঠিক আছে তোমাকে নির্ধারিত দিয়া হয়েছে সেই সেবাটা তুমি করিব পুনি আর গোটে এক্সট্রা সেবা না সেটাকে বন্ধ করে আর গোটে এক্সট্রা সেবা নয়া সেবা না আউ জনে কহিলে অসুবিধা সেটা কোন পাই সেটা অথরিটি জানিয়ে পড়বে সেবা যেটা দিয়া হয়েছে তোমাকে অথরিটি দিয়েছি হ্যাঁ কি না আউ জনে দিয়ে আউ জনে দিয়ে তোমাকে প্রশ্ন করা পড়ব যে মতো তো হেমপ্রি হেমহরি প্রভু এটা কে তো আপনার এটা মতো করতে কেন তো হেমহরি প্রভু কি কেছেন মতো আউ গোটে সেবা দেওয়া আর মু যে সেবাটা করলে মর কি কিছু ভুল হোক তাহলে সংশোধন করে পার এইভাবে প্রশ্ন বুঝলি। যে মুঁ নিশ্চয় আমার কিছু ভুল হয়েছে সেবার সে সেবাটা বি রহিব বিচার করতে পড়ব কম কম পরিস্থিতি মাঝে মাঝে তোমার তো পূজারি সেবা বি রয়েছে কিন্তু সেই ক্ষেত্রে কিছু কিছু জিনিস আসছে কে না হঠাৎ করে পড়ে সেটা অলগা জিনিস মঝে অধীরে কিন্তু যদি কন্টিনিউ চেঞ্জ করা হুয়ে তাহলে সেটা অথরিটি চেঞ্জ করবে কে সাব অথরিটি সে আসিক আসিষ্টান্ট সে মিটিং করি চেঞ্জ করা উচিত অথবা তা পচার যদি সে চেঞ্জ করবে ঠিক আছে আপনার কি এটা হেমরিপুর কুমার মো সেবাটা চেঞ্জ করা বা মো কিছু এই সেবার ভুল হচ্ছে কি তাহলে মু সংশোধন হবি যা কম কম জায়গায় ভুল হচ্ছে মতো কহিদেলে সংশোধন কলে ভাল এইরকম দুই তিনটা পয়েন্টে আলোচনা করতে বুঝিপারছ নহলে অসুবিধা হবে আসলে অনেক সময় মেন আলোচনা রাখা আর বেশি দেখছেন সেবা কিন্তু তোমাকে বুঝবা পড়ব মু জপ গ্রন্থ অধ্যয়ন এইসব করে পারছি কি বেশি সেবা আমি করবি কিন্তু সেটা করা দ্বারা সেবা আসছে সেবা গ্রহণ কর ভাল
সেই সময় মো সাধনা রয়েছে
সাধনা কমি যাচ্ছে তাহলে ঠিক নেই সেটা যে মানে দেখছেন তাকে বুঝবা পড়ব যে তুম সে দেখা পড়ে যে এ সেবা করুছি এটা সাধনা ভাল অছি পুনি আর গোটে সেবা দেওয়ার দ্বারা বি সে সাধনা কু ঠিক রাখুছি তাহলে সে করি পারে
আর কিছু কি সময় মো সেবারে বি টিবি প্লাস
সে সময় তোমাকে প্রশ্ন করা পড়বে যে প্রভু মোর এই সেবাটা শেষ হয়নি এটা ঠাকুরের সেবাটা এটা শেষ হয়নি আপনি যেটা কুমন এবে কেমিতে যাইপারি আপনি কুহতু যদি তোমার ঠাকুর সেবাটা এমার্জেন্সি রয়েছে সেতবে তুমি তাহব যে মতো এটা এবে এটা করা পড়ব হ্যাঁ দেখা গেল যে এই টাইমটির এই টাইমে কোণী ঠাকুর ঘরে কিছু কাম না সেটা যদি কোণী এমার্জেন্সি গোটে সেবা আসছে সেবক কমিউনিকেশন গ্যাপ জগতের কমিউনিকেশন গ্যাপ দ্বারা কিছু হয়ে মিশান সেটা সেতবে পূর্ণ হয়ে যাব যেতে দুইজন দুইজন বসিবে যাই
পরস্পর জিনিসটা হচ্ছে স্নান দুই দিন পরে